ॐ अज्ञानतिमिरान्धस्य ज्ञानञ्जनशलाकया चक्षुर्मीलितं येन तस्मै श्रीगुरवे नमः। नमो विष्णुपदाय कृष्णपृष्ठाय भूतले श्रीमते गौरगोविन्दस्वामिन्निति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सारस्वतीदेवे गौरवाणी प्रचारिणी निर्विशेषशून्यवादी पाश्चात्यदेशतारिणी। जय श्री कृष्ण चैतन्य प्रभो नित्यानंद श्री अद्वैत गदाधर शिवासादि श्री गौरभक्तवृंद। हरे कृष्ण कृष्ण हरे हरे, हरे राम 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 हरे हरे। अजान लंबित भुज कनकाबुधातु संकीर्तने पितरो कमलाय चाख्यो विश्वंबर दिगबरो जुगधर्म पालो वंदे जगत प्रिय करो करुणावतारो। वंदे जगत प्रिय करो करुणावतारो। वंदे जगत प्रिय करो करुणावतारो। ओम नमो भगवते वासुदेवाय।
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 सर्वप्रथम मोर परमाराध्य गुरुदेव श्रीमद गौरवंद स्वामी गुरु महाराज अभय पदकमल शतकोटि धन्यवाद प्रणाम ज्ञापन पूर्वक श्रील प्रभुपाजी संस्था संस्थापक आचार्य अभयचरण अरविंद भक्तवृंद स्वामी श्रील प्रभुपाजी महाराज चरण कमल शतकोटि धन्यवाद प्रणाम पूर्वक ସମସ୍ତ ପୂର୍ବ ଆଚାର୍ଯ୍ୟ ଏବଂ ଗୌରବୀୟ ଭକ୍ତମାନଙ୍କର ଚରଣ କମଳରେ ପ୍ରଥମ କୋଟି କୋଟି ଧନ୍ୟବାଦ ଏବଂ ସମସ୍ତ ବୈଷ୍ଣବମାନଙ୍କର କୃପାରେ ବର୍ତ୍ତମାନ ପ୍ରଭୁ ଆମକୁ କିଛି ସମୟ ଦେଇଛନ୍ତି ଯେଉଁଥିରେ କି ଆମେ ମହାପ୍ରଭୁଙ୍କର ଭକ୍ତମାନଙ୍କର ଚରିତ କଥା କିଛି ଶ୍ରବଣ କରିବା। ମୋର ଇଚ୍ଛା ତ ପ୍ରକାଶ କରିଥିଲି ଭାଗବତ କିଛି କହିବା ପାଇଁ, କିନ୍ତୁ ଭାଗବତ ଶ୍ରୀମଦ ଭାଗବତଙ୍କୁ ଲେଖିବା ପାଇଁ ମୋ ପାଇଁ ବର୍ତ୍ତମାନ ଟିକେ କଷ୍ଟ। ସେଥିପାଇଁ ପ୍ରସ୍ତୁତ ହୋଇଥିଲେ ମହାପ୍ରଭୁଙ୍କର ଭକ୍ତମାନଙ୍କ ଚରିତ ଆମମାନେ ଗୁଣ୍ଡିଚା ମନ୍ଦିରରେ ଶୁଣିଥିଲେ। ସ୍ୱରଗୋସ୍ୱାମୀଙ୍କର ଚରିତ ଭିତରୁ ପ୍ରଭୁ ଶ୍ରୀ ଲୋକନାଥଙ୍କର ଚରିତ ଆମେ ଶୁଣିଥିଲେ ଏବଂ ସନାତନ ଗୋସ୍ୱାମୀଙ୍କର ଚରିତ କିଛି ଶୁଣିଥିଲେ, ଆଉ ଯାହା ଅବଶିଷ୍ଟ ଥିଲା ଆମେ ଗୋସ୍ୱାମୀମାନଙ୍କର ଚରିତ କେବଳ କିଛି ଦିନ ପ୍ରଭୁ ଆମକୁ ସୁଯୋଗ ଦେଇଛନ୍ତି। ଏ ବହୁତ ପବିତ୍ର କଥା, କାରଣ ଭକ୍ତ ଚରିତ୍ର ମାନେ ଭଗବାନଙ୍କର ଚରିତ୍ର। ଯଦି କୁହାଯାଏ ଆମେ କେମିତି ଭଗବାନଙ୍କର ଚରିତ୍ର ବାହାର କରିବା, ଯେଉଁଠି ଭକ୍ତର ଚରିତ୍ର ନାହିଁ କେବେ ସମ୍ଭବ ନାହିଁ। ଭଗବାନ ଭକ୍ତକୁ ନେଇକି ଏଡ଼ା କରିଛନ୍ତି, ତେଣୁ ଭକ୍ତମାନଙ୍କର ଚରିତ୍ରମାନେ ବହୁତ ପବିତ୍ର ଚରିତ୍ରମାନେ ସେ ହେଉଛନ୍ତି ଭଗବାନଙ୍କର ଚରିତ୍ର, କାରଣ ତାଙ୍କର ଭଗବାନଙ୍କ ସହିତ ଲୀଳା କିଭଳି ଅଛି। ଏବଂ ବିଶେଷ ଭାବରେ କଳିଯୁଗର ପାବନ ଅବତାର ଗୌରାଙ୍ଗ ମହାପ୍ରଭୁଙ୍କର ଯେଉଁ ପାର୍ଶ୍ୱମାନେ ତାଙ୍କର ଲୀଳା ଆମ ଭଳି ସାଧକ ଭକ୍ତମାନଙ୍କ ପାଇଁ ବହୁ ଆବଶ୍ୟକ। ତେଣୁ ସେମାନେ ସିଦ୍ଧ ଭକ୍ତ, କିନ୍ତୁ ସାଧକ ଅବସ୍ଥାରୁ ସେମାନେ ସାଧକମାନଙ୍କ ପାଇଁ ଶିକ୍ଷା ଦେବା ପାଇଁ ବହୁ ଭଜନ ଶିକ୍ଷା ଗୁଡ଼ିକୁ ଦେଇଛନ୍ତି, ଭଜନ ଧାରା ଗୁଡ଼ିକୁ ଆମ ପାଇଁ ଦେଇଛନ୍ତି। ଏବଂ ଶ୍ରୀମଦ୍ ଭାଗବତରେ ଆଜି ପ୍ରଥମେ କିଛି ସମୟ ଭକ୍ତ ମହିମା ଶୁଣି ତାପରେ ସନାତନ ଗୋସ୍ୱାମୀଙ୍କର ଚରିତ୍ର ବୁଝିବା। ଭଗବାନ କେଉଁଠି ଆଦେଶ ଦେଇଛନ୍ତି ଯେ ମୋର ଭକ୍ତର ଚରିତ୍ର ଆପଣମାନେ ଶୁଣିବା ଦରକାର? ଭଗବାନ ଉଦ୍ଧବଙ୍କୁ ଗଗରିକ ଆଶ୍ରମରେ ସ୍ପଷ୍ଟ କରୁଛନ୍ତି, ଉଦ୍ଧବ ମୋ ଭକ୍ତର ଚରିତ୍ର, ମୋ ଭକ୍ତର ଆଚରଣକୁ ସବୁବେଳେ ଜୀବନରେ ଅନୁସରଣ କରିବ। ତେଣୁ ମୋ ଭକ୍ତ ଭକ୍ତି କରି କିଭଳି ମୋତେ ପ୍ରାପ୍ତ ହେଇଛି, ତା ଆଚରଣ ଦ୍ୱାରା ତୁମେ ତାଙ୍କର ଭକ୍ତିର ଆଚରଣକୁ ତୁମେ ଅନୁସରଣ କରେ, ତୁ ମୋତେ ପ୍ରାପ୍ତ ହେଇପାରିବ। ଏକାଦଶ ସ୍କନ୍ଧ 29 ଅଧ୍ୟାୟ 10 ଶ୍ଳୋକରେ କହୁଛନ୍ତି, ଦେଶାନ୍ ପୁଣ୍ୟାନାଶ୍ରେ ମର ଭକ୍ତ ସାଧୁବି ସାଧୁବି ଶ୍ରୀତାନ୍ ଦେବାସୁର ମନୁଷ୍ୟ ମଦ ଭକ୍ତ ଆଚର ମଦ ଭକ୍ତ ଆଚରିତାଚ। ଉଦ୍ଧବ, ଭକ୍ତ କେଉଁଠି କେଉଁଠି ସମାଜରେ ଅଛନ୍ତି? ଭକ୍ତ କେବଳ ମନୁଷ୍ୟ ସମାଜରେ ଅଛନ୍ତି ତା ନା, ଭକ୍ତ ସବୁ ସମାଜରେ ଅଛନ୍ତି। ଯେଭଳି ପ୍ରଭୁଙ୍କର ଅବତାର ସବୁ ସବୁ ଅବତାର, ପ୍ରଭୁ ସବୁ ସମାଜରେ ଅବତାର ହେଇଛନ୍ତି, ଦେବତାମାନଙ୍କ ଭିତରେ ପ୍ରଭୁଙ୍କର ମଧ୍ୟ ଅବତାର ଅଛି। ଯେଭଳି ଉପେନ୍ଦ୍ର ବାମନରେ ଦେବତାମାନଙ୍କର ବହୁତ ବଡ଼ ମନ ଦୁଃଖ ହେଲା ଯେ ଭଗବାନ, କାରଣ ଏତେ ଗୋଟେ ସ୍ୱାଭାବିକ, ଯେଉଁ ବଂଶ ଯେଉଁ ଜାତି ଯେଉଁ କୂଳରେ ଆମେ ଜନ୍ମ ହେବା ସ୍ୱାଭାବିକ ଅଭିମାନ ରହିବ, ଦେବତାମାନଙ୍କର ବି ଅଭିମାନ ଅଛି, ଆମେ ଦେବକୂଳର, ଅସୁରମାନଙ୍କର ବି ଅଭିମାନ ଅଛି, ଆମେ ଅସୁର କୂଳର, ଆଉ ଭକ୍ତ ସବୁ କୂଳରେ ଆବିର୍ଭାବ ହୋଇଛନ୍ତି, ଭଗବାନ ସେଗୁଡ଼ିକ ମଧ୍ୟ ସବୁ କୂଳରେ ଆବିର୍ଭାବ ହୋଇଛନ୍ତି। ପଶୁପକ୍ଷୀମାନଙ୍କର ମନ ଦୁଃଖ ହେଲା ବୋଲି ଭଗବାନ ଅବତାର ନେଇଛନ୍ତି। ଆଚାର୍ଯ୍ୟମାନେ ଏ କଥା, ଭଗବାନ କେତେ କରୁଣାମୟ, ମନୁଷ୍ୟର କରୁଣାର ବିଚାର, ଭଗବାନଙ୍କ ପ୍ରତି ମନୁଷ୍ୟର କରୁଣାର ବିଚାର ମଣିଷ ସବୁ କମ୍ ଅଛି, ମଣିଷ ବିଚାର କରିପାରୁନି ଭଗବାନଙ୍କର ଆମ ପ୍ରତି କେତେ କରୁଣା ଅଛି। ଭଗବାନଙ୍କର ପ୍ରଚୁର କରୁଣା ମନୁଷ୍ୟ ପ୍ରତି, କାହିଁକି ନା ଭଗବାନ ଯଦି ଛୋଟ ଛୋଟ ଜୀବମାନଙ୍କ ପ୍ରତି ଏତେ ବଡ଼ କରୁଣା କରୁଛନ୍ତି, ମନୁଷ୍ୟ ହେଉଛି ବହୁତ ପ୍ରିୟ ପ୍ରାଣୀ। ଶ୍ରୀମଦ୍ ଭାଗବତଙ୍କର ତୃତୀୟ ସ୍କନ୍ଧରେ ଭଗବାନ କପିଳଦେବ ତାଙ୍କ ମାଙ୍କୁ କହୁଛନ୍ତି, ମନୁଷ୍ୟ ଶରୀର ଭଗବାନ ନିଜେ କହୁଛନ୍ତି ମୋର ଅତି ପ୍ରିୟ, ଏବଂ ମନୁଷ୍ୟମାନଙ୍କ ଭିତରେ ବ୍ରାହ୍ମଣ ଶରୀର ମୋର ଅତି ପ୍ରିୟ, ଯେଉଁମାନେ ବ୍ରହ୍ମତତ୍ଵ ଜାଣୁଛନ୍ତି। ତେଣୁ ଭଗବାନ ଏତେ କରୁଣାମୟ, ପଶୁପକ୍ଷୀମାନଙ୍କୁ କରୁଣା କରିବା ପାଇଁ, ତାଙ୍କର ମନର ଗ୍ଲାନିକୁ ଘୁଞ୍ଚିବା ପାଇଁ ଭଗବାନ ଅବତାର ହେଉଛନ୍ତି। ଗୋଟେ ପଶୁପକ୍ଷୀ କିଭଳି ଆକର୍ଷଣ ହେବ ଭଗବାନଙ୍କ ପାଇଁ ଯଦି ଭଗବାନ ନ ଆସେ? ଆପଣ ଚିନ୍ତା କରନ୍ତୁ, ଯଦି ଭଗବାନ ଶ୍ରୀକୃଷ୍ଣ ଭଗବାନ ଶ୍ରୀରାମ ନ ଆସିଥାନ୍ତେ, ଆମେ ଆଜି ନାମ ପ୍ରତି ଆକର୍ଷିତ ହେଇପାରିନଥାନ୍ତେ କି ଭଗବାନଙ୍କ ପ୍ରତି ଆକର୍ଷିତ ହେଇପାରିନଥାନ୍ତେ? ଶୁକର ପରିଶ୍ରମ ନିଜ ପକ୍ଷୀ ନିଜ ପଶୁ, ସେମାନେ ମନ ଦୁଃଖ କରେ, ଆମେ ତ ବିଶ୍ୱ ବୁଝି ଆମର କେମିତି ଉଦ୍ଧାର ହେବ, ତାଙ୍କ ପାଇଁ ଭଗବାନ ସୁକର ହେଲେ ପଶୁ ହେଇଥିଲେ ହରିଦେବ, ଭଗବାନ ସବୁ ଅବତାର ହେଇଛନ୍ତି, କିନ୍ତୁ ଭଗବାନଙ୍କର ଦେବତାମାନଙ୍କ ଭିତରେ ଅବତାର ହେଲେ ଉପେନ୍ଦ୍ର, ମନୁଷ୍ୟମାନଙ୍କ ଭିତରେ ଭଗବାନ ରାମ ଶ୍ରୀକୃଷ୍ଣ ରାମଚନ୍ଦ୍ର ମହାପ୍ରଭୁ ଶ୍ରୀକୃଷ୍ଣ ଲୋକରେ ପ୍ରଭୁ ମନୁଷ୍ୟମାନଙ୍କ ଭିତରେ ଆସିକି ମନୁଷ୍ୟ ଆଚରଣ କରିଛନ୍ତି। କିନ୍ତୁ ଭଗବାନ ଏଠି ଏକାଦଶ ସ୍କନ୍ଧରେ ଉଦ୍ଧବଙ୍କୁ କହୁଛନ୍ତି, ଉଦ୍ଧବ ଦେଶାନ୍ ପୁଣ୍ୟାନ୍ ଆଶ୍ରୟ, ଭଗବାନ ଏକାଦଶ ସ୍କନ୍ଧରେ କହୁଛନ୍ତି ବ୍ୟକ୍ତି ସବୁବେଳେ ପୁଣ୍ୟ ଦେଶକୁ ଆଶ୍ରୟ କରିବା ଦରକାର। ଯେମିତି ଭୁବନେଶ୍ୱର ବହୁତ ବଡ଼ ପୁଣ୍ୟଧାମ, ଏକା ଆମର କ୍ଷେତ୍ର ପୁରୀ, ଆମର ଶ୍ରୀକ୍ଷେତ୍ରର ଇଏ ଶଙ୍ଖ କ୍ଷେତ୍ରର ଇଏ ମୁଖଦ୍ୱାର, ଶିବଜୀ ଏଠି ଅଛନ୍ତି, ଲିଙ୍ଗରାଜ ମହାରାଜ, ବହୁ ପୁରାଣରେ ସ୍କନ୍ଧ ଆଦି ପୁରାଣରେ ଏ କ୍ଷେତ୍ରର ମହାତ୍ମ ଅଛି, ଏଟା ଧାମ ପୁଣ୍ୟକ୍ଷେତ୍ର ବ୍ୟକ୍ତି ରହିବା ଦରକାର। ଆଉ ପୁଣ୍ୟକ୍ଷେତ୍ର ଭିତରେ ପ୍ରଭୁପାଦ ମହାରାଜ ସବୁବେଳେ କୁହନ୍ତି ସୁନ୍ଦର, ବହୁତ ସୁନ୍ଦର କଥା, ଯେମିତି ଆମର ଆମର ଗୃହ ଆମ ଘରଟା ଗୋଟେ ପୁଣ୍ୟକ୍ଷେତ୍ର ହେବନି, ସେ ଘରେ ଯଦି ଭଜନ ସାଧନ ହେଉନି, ଭଗବତ ସେବା ହେଉନି, ସେଟା ପୁଣ୍ୟକ୍ଷେତ୍ର ନୁହେଁ। କାରଣ ସ୍ୱାଭାବିକ ଆମେ ଯଦି ରକ୍ତ ମାଂସ ଶରୀର ଧରିଛେ, গৃহ ভিতরে অবস্থান করুছে, স্বামী স্ত্রীর উপরে চড়ুছে, পুত্র অছি কন্যা আছে, সেটি দৈহিক সম্বন্ধটা প্রাবল্য হইল। সেটি ভগবত সেবা হলে বি ভগবান সেবা করলে বি নিরাসক্ত নহিলে ভজনের অগ্রগতি ন করে দিলে সেটি দৈহিক সম্পর্কর প্রাবল্যতা অধিকার হল। সেটি স্ত্রীকে দেখিলে পুত্রকে দেখিলে মোর নিজ, এই গৃহ মোর নিজ, তার সুখ দুঃখরে আমাকে সুখী দুঃখ হওয়াকে পড়ব। সেখানে প্রভুপাদ কুহন্তি মুঁ 70 বর্ষ বয়সরে উদ্যোগ করি জগতের বহুত বহুত পুণ্যক্ষেত্র তৈরি করেছি। আর প্রভুপাদ সবু বড় পুণ্যক্ষেত্র কুহতি প্রভুপাদ কুহন্তি এগুলো হচ্ছে বৈকুণ্ঠ। প্রভুপাদ যে ইসকন মন্দির সব তৈরি করেছে সমগ্র বিশ্ব এই বৈকুণ্ঠ। আর বৈকুণ্ঠ যেভাবে কেবল আনন্দ সেবা প্রভুঙ্কর সেবা প্রভুঙ্কর সুখ পর্যবেশিত সেগুলি মন্দির প্রভুপাদঙ্কর শিক্ষা হিসাবে মন্দির আমার অন্তরাষ্ট্রীয় কৃষ্ণ চেতনা সংঘর মন্দির গুলি সেভাবে আর সৌঠ পুণ্যক্ষেত্র হচ্ছে দেশম পুণ্য আশ্রয়ে কে যদি টিকা পড়িবে সে দেখবে সেদর্শন সেটি কেছেন্দি পুণ্যান বৃন্দাবন আদিষু মথুরা আদিষু অযোধ্যা আদিষু কে কে না বৃন্দাবন যাই রহি আপনার পুণ্যক্ষেত্র রহিপার তার উদ্দেশ্য কম সঙ্গে সঙ্গে কৌছেন মদ ভক্ত পুণ্যান আশ্রয়ে পুণ্যক্ষেত্র আশ্রয় করিব কিন্তু কেবল পুণ্যক্ষেত্র আশ্রয় করিব মদ ভক্তি সাধন শ্রেতা মো ভক্ত সাধুকে আশ্রয় করি মো সাধু ভক্তকে আশ্রয় করি আমি একজন জীবনের আমি ভক্তি আচরণ করি একইভাবে আচরণ করিবা ভক্তি কোণী স্বতন্ত্র বস্তু নুহতি ভক্তি যদি জীব স্বাভাবিক আচরণ করিকি জীবন স্বাভাবিক ধর্ম ভক্তি হলে বি তুই স্বতন্ত্র ভাবে আচরণ করিপারিব না ভক্তি ভক্তর প্রাধীন ভক্ত কৃপারে ভক্তি মিলবে ভক্ত কৃপা অনুগামী ভক্তি ভক্ত যাহা কৃপা করবে জন শুদ্ধ ভক্ত অকিঞ্চন নিষ্কিঞ্চন ভক্ত যাহা কৃপা করবে ভক্তি মহারাণী স্বাভাবিক তাঙ্ক হৃদয়ের প্রকট হবে সেপা এই ক্ষেত্র রহিলে যে ভগবান প্রাপ্ত হবে ভগবান তা কৌনাহ পুণ্য দেশন আশ্রয়ে মদ ভক্ত সাধু শ্রেবা আশ্রয় যেটা কহিলে পুণ্যক্ষেত্রকে আশ্রয় করব আর মোর ভক্ত সাধুকে আশ্রয় করব এটা বহু সুন্দর কথা কহিলেন ভক্ত তো ভক্ত দুই পৃথক দেবে ভক্ত সাধু আশ্রয় ভাগবত বহু গুরুত্ব জিনিস অনেক যেমি সপ্তম স্কন্ধ ভাগবত প্রহ্লাদ মহারাজ কু অসুর বালক মানে পচার প্রহ্লাদ ই তো জীবন গোটে অদ্ভুত জিনিস দেখুন তুমি অসুর কুল জন্মে মধ্য ভক্তি আচরণ করছ উপদেশ দেউ দেউ শেষরে কহিদেলে দেখ এই অসুর বালক মানুষ সুন্দর উপদেশ করছি নারদ মুনি নিকট শ্রবণ করে অসুর বালক মানে পচারছেন প্রহ্লাদ তোমার জন্ম তুমি তো আমার সমবয়স্ক তোমার জন্ম ঠারু তুমি রাজধানী ভিতরে অছ আমি বি রাজধানী ভিতরে অছ তুম সঙ্গে আমি ক্রীড়া করছো তুম সঙ্গে অধ্যয়ন করছো কিন্তু নারদ মুনি তো কেউ এটি আসি না তুমি কোন শিক্ষা দরকার সেতবে প্রহ্লাদ কুছেন মু মাতৃগর্ভে মু কিভাবে মোর গুরুদেব নারদ মুনি মতো উপদেশ দিয়ে সেগুলি মোর মোর সব স্মরণ আছে সাধুঙ্কর উপদেশ স্মরণ কেবল রহব সাধুক কৃপা উপদেশ জগতের অভাব নাই কিন্তু মনরে গোটিয়ে উপদেশ টিকি রয়ে কষ্ট হয়ে যাচ্ছে মন এত চঞ্চল গুরুকৃষ্ণ প্রভুপাদজী মহারাজ প্রভুপাদঙ্কর শিষ্য মানে কেতে সুন্দর আদেশ দিয়েছেন কিন্তু গোটিয়ে আদেশ কু আমি সবু সময় রিমাইন্ড করা সম্ভব হইপার স্মরণ করা সম্ভব হইপার কিন্তু না প্রহ্লাদ কৌছেন নারদ মুনি রাষ্ট্রীয় সভার এটা কৌছেন ভগবান শ্রীকৃষ্ণ বসছেন যুধিষ্ঠির মহারাজ বসছেন আর সব রাজা মানে বসছেন আর নারদ মুনি সীতা গর্ব করে কৌছেন দেখ মো শিষ্য প্রহ্লাদ মদন ভাষিত মু যাহা কইতি মাতৃগর্ভে সেই কথাটি বলছি যা কে নারদমুনি মাতৃগর্ভরে যা কে নারদমুনি পয়াদু যা কে প্রহ্লাদ মাতৃগর্ভরে লে সেই সেই কথা গুড়ি কমিটি স্মরণ রাখিপারে প্রহ্লাদ না নারদমুনি স্বতন্ত্র কৃপা এ উপদেশ দেখলে এবং প্রহ্লাদ কৃপা দেখলে এভাবে প্রহ্লাদ গুড়ি স্মরণ কর এবং তা ভিতরে সুন্দর উপদেশ পরে এত সুন্দর উপদেশ শুনলে অসুর বারে প্রশ্ন পচারে প্রহ্লাদ তুমি যেভাবে ভক্তি করছ আমি সেভাবে কেমন ভক্তি করব করলে কি উপায়টা কম সেত প্রহ্লাদ অসুর বারক মানে গুরু শুশ্রূষয়া ভক্তা গুরু শুশ্রূষয়া ভক্তা সর্বদ্রব্য সর্বলব্ধার্পণাচ সঙ্গেন সাধু ভক্তানাম ঈশ্বরারাধনাচ এটি সে সাধু ভক্ত শব্দ আছে এইখান প্রহ্লাদ শব্দ আছে ভাগবত শব্দ বিরল শব্দ সাধু সঙ্গ না কী সাধু ভক্তর সঙ্গ ভক্ত সাধুর সঙ্গ সমীপাত বিশ্বনাথ চক্রবর্তী প্রহ্লাদ শ্লোক টিকার লেখলে কেউ ভক্তর সঙ্গ করব সাধু ভক্তর সঙ্গ করব কেন ভক্ত তো সাধু ভক্ত কোন অসাধু কি না সে কুচন বিশ্বনাথ চক্র ঠাকুর কুচন যে আচরণশীল নুহত ভক্ত ভক্তি মানুষ এত অগ্রগতি করে না তা ঘৃণা করা যাব না সে প্রাণ্য সেব্য বিশ্বনাথ চক্র ঠাকুর বলেছেন বন্দে সেব্য নু সংগার্থ উপযোগিতা ভক্ত নিন্দা করা যাব না সে দুরাচারী হো সাধু হো সাধু ভক্ত হো বা অসাধু ভক্ত অসাধু এই দৃষ্টি কুযাচ্ছে সদাচারহীন নিন্দা করা যাব না সেবা করা যাব না হতার সেবা করা যাবে প্রণাম করা যাব না প্রণাম করা ইয়ে ভক্তি মহিমা বন্ধ প্রণাম্য বিষ্ণু চক্রবর্তী সেব্য তার সেবা বি করব নত সঙ্গার্থ উপযোগিতা আর সঙ্গ করব সঙ্গ মানে আসক্তি যা কুয়া বেশি যাকে অতি নিজ হব না কিনা সে আমার ভক্তি যেহেতু তাঁর কিছু দুরাচার গুণ রয়েছে পূর্ব সংস্কার বশত ভক্তি মহারাণী তাকে অতি শীঘ্র দূর করেদেবে তাঁর দুরাচার গুণ গুড়ি দেখি দেখি আমার হৃদয়তে গোটিয়ে কইনা ভি দর্পণ ভি তাঁর দুরাচার গুণটা আমার অন্তর ভিতর পড়ে আসে আমার ভজন নামার ইয়ে হচ্ছে প্রথম কাজ কিন্তু নিরপেক্ষ ভাবে কুয়া যায় জন বৈষ্ণব এতে নিরপেক্ষ ভাবে বা উদার মনোভাবে কাহি ভজন করি না অন্য দোষ গুড়ি আমি হৃদয় ভিতর আনছে সে সতর্ক করছেন ভগবান এটি উদ্যোগ সে সতর্ক করছেন কাহাকে আশ্রয় করলে পুণ্য দেশান আশ্রয়ে মদভক্ত সাধু আশ্রিত মো সাধু ভক্ত আশ্রয় করে এটি বংশীধর সন্তান পিতার বহু সুন্দর কথা লিখছেন সাধু ভক্তর লক্ষণ কোণ কোণ টিকে কহিলে যদি কি প্রশ্ন করবে তৃতীয় স্কন্ধে বহু সাধু ভক্তর লক্ষণ অনেক এটি সে নূতন কথা লিখছেন এই এই কথা আমি এইপাই আলোচনা করছে আমি যে গোস্বামী মানে জীবন চরিত্র আলোচনা করা সে অতি নির্ভর সাধু সে চরিত্র শ্রবণ কারণ তাকে আশ্রয় এতে আমি তাকে আশ্রয় করা তাঁর শিক্ষাকে আশ্রয় করা এটি সাধুর লক্ষণ সে কে সদাচার প্রথম লক্ষণ সদাচার যাহা আমার বৈষ্ণব এটি কে প্রবাদ বৈষ্ণব সদাচার সদাচার হরিগুরু ভক্ত দ্বিতীয় লক্ষণ ভগবান প্রতি আর গুরুদেব প্রতি তার প্রকৃত ভক্তি কিছু এইভাবে ভক্ত মানুষ সঙ্গ করব এই ভগবান বলছেন তাঁর আশ্রয় করব আস্তিক বুদ্ধি যুক্ত আস্তিক বুদ্ধি আস্তিক বুদ্ধি যা কে জগতর নাস্তিক বলে কাহা কে নাস্তিক অনেক নাহতি বলে কেপারি ভক্ত তো পুরো নাস্তিক নুহে আস্তিক आस्तिक हेले आस्तिक क्या कहे जे संपूर्ण प्रभुंकर नियम को पूर्ण रूप से विश्वास करे कथा जिनिस नहीं अर्थात गोटे न्याय नहीं भगवान एटा ठीक करछ नहीं एटा भूल कर देछ ये दंड बढ़ी गलना भगवान मत करुणा कर मत दंड दे देबे एटा भगवान प्रभु टीके एटी भूल करले आस्तिक ये साधन लक्षण जाति शुद्ध परस्लाही जाति शुद्ध पूर्वर जो संस्कार अच्छे एति शुद्ध से गुरुदेव पराश्रय नाम भजन करने समय पूर्वर जन्म संस्कार जो कूल जो जाति संस्कार है भजनाश्रय कले जाति शुद्ध हो जाए परस्लाही अन्नर प्रशंसा सब अन्नर महत्व गुण सब समय दोष को आलोचना करून नथे गुण को आलोचना कर ये सब साधन लक्षण कर परस्लाही शास्त्र सेवी अनहंकृति शास्त्र सेवी शास्त्र होती लोचन एत आप देख एत सरकार भारत वर्ष चलती नियम पांच वर्ष जे भी जो जहाँ कथा किसी आगे ल बुक या नियम कानून कानून किसी या हिसाब से भारत वर्ष सब कि गाड़ी घोड़ा अफिस् चलती तेना भगवान नियम भक्तिर नियम भक्तर नियम सब शास्त्र अच्छी तेनाली शास्त्र सेवी हूँ साधु लक्षण मुख्य दर्शनी कौन शास्त्र निश्चित पढ़िया दरकार जो शास्त्र न पढ़ा प्रकार कह दुई घंटा निश्चित अध्ययन करकार जो अति की सेवा करके घंटाटा पढ़ा दरकार पूर्वी जहाँ को आहरी कम समय अच्छे से अधघंटे पढ़िया दरकार अधघंटे गपार पढ़ुची ना पेपर बढ़िया पढ़ुची आयत घरे मंदिर छड़ा प्राय लोक घर टीवी अच्छे भक्त घर मान टी अच्छे आ भक्त घर मान टी रही सीरीयल भी किसी देखते न्यूज देखते अधघंटे पढ़ुची ना शास्त्र सेवा न कले भक्ति गोटे अंग जीव गोस्वामी सुंदर रचना कले आम गोटे ऋण रही है शास्त्र सेवा न कले शास्त्र सेवी साधु लक्षण कर कौन गुण रही ऋषि गुण जहाँ को कहीं भजन साधन विदेशी लक्षण संग्राम से कथा करते कथा कौन जाना आवश्यक शेष की जिनस गुरुदेव सेवा गुरुदेव कहते हैं परमादेव गुरुदेव कृष्ण गुरु कृष्ण गुरु महाराज कहते सब शास्त्र दृष्टि होती गुरु सेवा और नाम सेवा सरल नुह ଆମ ମନର ଏତେ ଜଟିଳ ଏତେ ଜଟିଳ ଭାବଧାରା ଏତେ ଭୌତିକ ପ୍ରଭାବ ଗୁଡ଼ିକ ରହିଛନ୍ତି ଆମେ ଏତେ ଶୀଘ୍ର ନାମ ପ୍ରଭୁଙ୍କ ଉପରେ ବିଶ୍ୱାସ ସ୍ଥାପନ କରିପାରିବା ନା ଗୁରୁଦେବଙ୍କ ବାକ୍ୟ ଉପରେ ବିଶ୍ୱାସ ସ୍ଥାପନ କରିପାରିବା ନା ତେଣୁ ଶାସ୍ତ୍ର କ'ଣ କରନ୍ତି ଆମ ହୃଦୟ ବିଦ୍ୟନ୍ତି ହୃଦୟ ଗନ୍ତି ଚିଦ୍ୟନ୍ତି ସର୍ବସଂଶୟା କିୟତେ ତସ୍ୟ କର୍ମାଣି ଏବ ଆତ୍ମନିବିଶ୍ୱାସ ଶାସ୍ତ୍ର ସେବା ଦ୍ୱାରା ବିଦ୍ୟନ୍ତି ହୃଦୟ ଗନ୍ତି କର୍ମ ମାଧ୍ୟମରେ ଶାସ୍ତ୍ର ଶ୍ରବଣ କଲେ ପଠନ କଲେ ହୃଦୟ ଗନ୍ଧି ହୃଦୟରେ ଗନ୍ଧି ଅଛି ବହୁ ପ୍ରକାରର ଯାହା କହୁଛେ ଇଂଲିଶରେ ଡାଉଟ୍ ବଟ୍ ସଂଶୟ ଏଗୁଡ଼ିକ ରହିଛି ଏ ଗନ୍ଧି ଗୁଡ଼ିକ ଛେଦନ ନହେଲେ ଗୋସ୍ୱାମୀମାନେ ସବୁ ଜାଣନ୍ତି ନାମ ହେଉଛି ଶ୍ରେଷ୍ଠ ନାମ ପ୍ରଭୁ ଶ୍ରେଷ୍ଠ କରିଛନ୍ତି ପୁଣି କାହିଁକି ଏତେ ଶ୍ଳୋକ ଅଧ୍ୟୟନ କରିଛନ୍ତି ଆମେ ଶୁଣିବା ଜୀବ ଗୋସ୍ୱାମୀଙ୍କ ଜୀବନ ଚରିତ୍ରରେ ଚୈତନ୍ୟ ଚରିତ୍ରାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି ବ୍ୟାସଦେବଙ୍କ ପରେ ପ୍ରଭୁପଦେ ରଚନା କରିଛନ୍ତି ବ୍ୟାସଦେବଙ୍କ ପରେ ଯଦି ବିଶ୍ୱରେ କିଏ ବଡ଼ ଫିଲୋସଫର ସ୍କଲାର ଥାନ୍ତି ଯଦି ଦିବ ଗୋସ୍ୱାମୀ 400,000 ସ୍ୱରଚିତ ଶ୍ଳୋକ ରଚନା କରିଛନ୍ତି ଚୈତନ୍ୟ ତା'ର ପ୍ରମାଣ 400,000 ସ୍ୱରଚିତ ଶ୍ଳୋକ କୌଣସି ଶାସ୍ତ୍ର ସେ ଆଣୁନାହାନ୍ତି କେତେବେଳେ ବ୍ୟାକରଣ ପଣ୍ଡିତରେ ଚିନ୍ତା କରନ୍ତି ଆଉ ତାଙ୍କ ସିଦ୍ଧାନ୍ତକୁ କେହି କାଟିପାରିବ ନାହିଁ କାହିଁକି ସେ ରଚନା କରିଥିଲେ ସେମାନେ ଜାଣିନାହାନ୍ତି ଜୀବନର ଶେଷ ଲକ୍ଷ୍ୟ ନାମ ବୋଲି ଆମ ଭଳି ଯେଉଁମାନେ ଲୋକ ଆମର ସଂଶୟକୁ ଦୂର କରିବା ଦରକାର ଶାସ୍ତ୍ର ପ୍ରତିଦିନ କିଛି କିଛି ପଢ଼ିବା ଦରକାର ଗୀତା ଭାଗବତ ନିଶ୍ଚିତ ଅଧ୍ୟୟନ କରିବା ଦରକାର ଯେଉଁ ସାଧୁର ଲକ୍ଷଣ ଭଗବାନ କହୁଛନ୍ତି ପୁଣ୍ୟ ଦେଶମ ଆଶ୍ରୟମ ମଦଭକ୍ତ ସାଧୁରୀ ଆଶ୍ରୟ ଏ ଉଦ୍ଧବ ମୋ ଭକ୍ତକୁ ଆଶ୍ରୟ କରିବ ପୁଣ୍ୟ ଦେଶ ପୁଣ୍ୟ ତୀର୍ଥ ମନ୍ଦିରକୁ ଆଶ୍ରୟ କରିବ ଏ ଯେଉଁ ଭକ୍ତ କେଉଁ ଭକ୍ତ ସାଧୁଭକ୍ତ ଆଶ୍ରୟ କରିବ? ସେ ସାଧୁଭକ୍ତର ଲକ୍ଷଣ କ'ଣ? ଏଇ କହୁଛି ସଦାଚାର, ହରିଗୁରୁ ଭକ୍ତ, ଆସ୍ତିକ ବୁଦ୍ଧି, ଜାତି ଶୁଦ୍ଧି, ପରସ୍ଲାଭି, ଶାସ୍ତ୍ର ସେବୀ, ଶାସ୍ତ୍ର ସେବା ଦ୍ୱାରା। ଆମର ଓଡ଼ିଶାରେ ଆମେ ଛୋଟ ପିଲାବେଳେ ଦେଖିଛୁ କ'ଣ ଡାକୁନି ପୋଥଳୀ, ଗାଁ ଗାଁ ଲୋକମାନେ ଗାଧି ଆସିଲା ମାନେ ସେ ନାଲି ପଟି କପଡ଼ାରେ ସେ ବାନ୍ଧିକି ରଖିଥିଲେ। ସେମାନଙ୍କର ବିଶ୍ୱାସ ଯେମିତି ଭାଗବତ ପଢ଼ିଲେ ମୁଁ ଉଠା କରେ, ସଦାଚାର ଭାବରେ ଶାସ୍ତ୍ର ସେବା କରିବାକୁ ପଡ଼େ, ଶାସ୍ତ୍ର ସେବୀ ଆଉ ଅନହଙ୍କୃତି ନିରହଙ୍କାର। ଭଗବାନ କହିଲେ ଏଇଭଳି ଭକ୍ତର ଲକ୍ଷ, ଏଇଭଳି ଭକ୍ତକୁ ସଙ୍ଗ କରିବ, ଆଶ୍ରୟ କରିବ, ତାଙ୍କୁ ଆଶ୍ରୟ କରି କ'ଣ କରିବ? ପରବର୍ତ୍ତୀ ଶ୍ଳୋକରେ କହିବେ, ତା ପରବର୍ତ୍ତୀ ପଦରେ କହିବେ। ଆଉ ସାଧାରଣ ଲକ୍ଷଣ କ'ଣ କହୁଛନ୍ତି ନା, ପରପ ପରିଣାମ ନିତ୍ୟ ଉଦ୍ୟକ୍ତ ଦୟା ଦୟାଳୋକ, ସବୁବେଳେ ପର ଉପକରିବାର ଉପକାର କରିବାର ଚିନ୍ତା ତା ଅନ୍ତରେ ଥିବ। ସାଧୁ ଶବ୍ଦରେ ଭାଗବତରେ ବହୁତ ସୁନ୍ଦର ସୁନ୍ଦର କଥା କହିଛନ୍ତି, ଏଠାରେ ସୁନ୍ଦର ଉପଭୋଗ ଯେପର୍ଯ୍ୟନ୍ତ ତୁମର ସମଦୃଷ୍ଟି ଆସିନି, ସବୁ ଜୀବ ଅନ୍ତରରେ ମୁଁ ପରମାତ୍ମା ରୂପରେ ରହିଛି, ଏ ଦୃଷ୍ଟି ଆସିନି ସେ ପର୍ଯ୍ୟନ୍ତ ତୁମେ ମୋର ସବୁ ସମୟରେ ବିଗ୍ରହ ସେବା କରିବା ଦରକାର। କାରଣ ଆମେ ଜାଣିପାରୁନା କୁକୁର ଧରିକି ଅଛନ୍ତି, ହାତୀ ଧରିକି ଅଛନ୍ତି, କଙ୍ଗାଳ ଧରିକି ଅଛନ୍ତି, ସପ୍ତ ରଜ ତମଗୁଣ ତିନି ପାଣି ଅନ୍ତରରେ ଅଛନ୍ତି, ଆମର ଏ ଜ୍ଞାନଟା ଆସନ୍ତି। ତେଣୁ ଆଚାର୍ଯ୍ୟମାନେ ଭଗବାନଙ୍କୁ ଡାକି ବସେଇଦେବେ, ପ୍ରଭୁ ଆପଣ ଏଠି ରୁହନ୍ତୁ, ଆପଣ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ବଦ୍ଧ ଯିବା ପାଇଁ ରୁହନ୍ତୁ, ସେ ଆପଣଙ୍କର ସେବା କର, ଆପଣଙ୍କ ରୂପ ଏକ ନିତ୍ୟ ରୂପ କି କଳ୍ପିତ ରୂପ ନୁହେଁ, ଆମେ ଯଦି ସବୁଆଡ଼େ ଭଗବାନଙ୍କୁ ଦେଖିପାରୁନି, ଗୋଟିଏ ଜାଗାରେ ଭଗବାନଙ୍କୁ ଦେଖିବାକୁ ପ୍ରାକ୍ଟିସ୍ କରିବା ଦରକାର। ବିଗ୍ରହ ସେବା ପାଇଁ ଆଜିକାଲି ଯେମିତି ହେଡ଼ା କରାଯାଉଛି, ଆପଣ ଶୁଣିବେ ଆଚାର୍ଯ୍ୟମାନଙ୍କ ଜୀବନ ଚରିତ୍ରରେ, ଯେଉଁମାନେ ଆଜି ଭକ୍ତ ହେଇଛନ୍ତି, ଭକ୍ତି ଅଙ୍ଗ ତିନୋଟି ଭାବରେ ପୂର୍ଣ୍ଣ ହୁଏ, ଏବଂ କାୟେନ ମନସା ବଚସାଂସ ମନଲତା। ନାରଦ ମୁନି ପାଞ୍ଚ ବର୍ଷର ବାଳକ ଧ୍ରୁବକୁ ଯେତେବେଳେ ମଧୁବନକୁ ପଠାଉଛନ୍ତି, ପାଞ୍ଚ ବର୍ଷ ବାଳକ କିଏ ଅର୍ଚ୍ଚନ କରିବେ ଭଗବାନ, ଅର୍ଚ୍ଚନ ହେବୁ ସେତେବେଳେ କହୁଛନ୍ତି, ସେ ଜାଣିଛନ୍ତି ଏ ପାଞ୍ଚ ବର୍ଷ ବାଳକ ନିଶ୍ଚିତ ମଧୁବନକୁ ଗଲେ ସେ ମୋ ଉପଦେଶରେ ଭଗବାନଙ୍କୁ ସେବା କରିପାରିବ। ସେ ଧ୍ରୁବ କିନ୍ତୁ ଯାଉଛ ମଧୁବନକୁ, କିନ୍ତୁ ଭଗବାନଙ୍କୁ ଯେଉଁ ପାଇବା ଗୋଟେ ବହୁତ ବଡ଼ କଠିନ କାମ, ଆଉ ତାଙ୍କୁ ପାଇବା ଗୋଟେ ତିନିଟି ଜିନିଷ ତୁମକୁ କରିବାକୁ ପଡ଼ିବ। ଏବଂ କାୟନ ଶରୀର ଦ୍ୱାରା ଭଗବାନ ପାଇଁ ସେବା କରିବ, ଅର୍ଚ୍ଚନ ମନ୍ଦିର ମାର୍ଜନ ପୁଷ୍ପ ଚୟନ ଏସବୁ ପ୍ରଭୁଙ୍କର ସେବା, ନିଶ୍ଚିତ ଭଗବାନଙ୍କ ଭକ୍ତି ଆଚରଣ କରିବାକୁ ପଡ଼ିବ। ଭକ୍ତି ଆଚରଣ ଭିତରେ ପୁଣି ତିନି ପ୍ରକାର, ପ୍ରଥମ ହେଲା ଅର୍ଚ୍ଚନ, କାୟନ ମନସା, ମନରେ ପ୍ରଭୁଙ୍କର ରୂପ, ଯେ ଭଗବାନଙ୍କ ରୂପ କଥା ନାରଦ ମୁନି ବର୍ଣ୍ଣନା କଲେ ଭ୍ରମଙ୍କ ନିକଟରେ, ପ୍ରଭୁଙ୍କର ରୂପ ଚିନ୍ତନ, ମନରେ ସ୍ମରଣ ଆଉ ବଚସା, ମୁଖରେ ପ୍ରଭୁଙ୍କର ନାମ। କାହିଁ ଝାଡ଼ୁ ଦେବା ବି ଅର୍ଚ୍ଚନ ଯାଉଛି, ଏଇଟା ଭଗବତ ସେବା, ଏଇଟା କାହିକ ସେବା, ତୁଳ ତୋଳିବା ପ୍ରଭୁଙ୍କ ପାଇଁ ସେବା। ଆଉ ଅର୍ଚ୍ଚନ ଭଗବାନଙ୍କର ବିଗ୍ରହ ଆରାଧନା, ଶ୍ରୀଦ୍ର ଆରାଧନା ନିତ୍ୟ ନାନା ଶୃଙ୍ଗାର ତନ ମନ୍ଦିର ମାର୍ଜନା, ଭକ୍ତିର ଅଙ୍ଗ ଶ୍ରୀବିଗ୍ରହଙ୍କୁ ଆରାଧନା କରିବା। ପ୍ରଭୁପାଦ ତାଙ୍କର ଲେକ୍ଚରରେ କହିଛନ୍ତି ସବୁଠୁ ଅତି ସୁନ୍ଦର ଆଉ ସହଜ ଉପାୟ ଭଗବାନଙ୍କୁ ପାଇବା ବିଗ୍ରହ ସେବା, ଏତେ ସମ୍ବନ୍ଧ ଅତି ଶୀଘ୍ର ସ୍ଥାପିତ ହୁଏ। ବିଗ୍ରହ ସେବା ମାନେ ଆଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ। ଆଉ ଏଇଠି ଦେଖନ୍ତି ପ୍ରଭୁପାଦ ଜୀ ମହାରାଜଙ୍କର ଏଇ ପଦାଙ୍ଗିକ ସ୍ଥାନ, ଆମ ଘର ବିଗ୍ରହ ଅଛନ୍ତି ସେ ଭଗବାନ ଅଛନ୍ତି, କିନ୍ତୁ ତା ଅପେକ୍ଷା ଭଗବାନ ଏଠି ଶୀଘ୍ର ଶୁଣିବେ। ଆପଣ କହିବେ କେମିତି ନା, ଏଇଥିପାଇଁ ଏଠି ପ୍ରଭୁଙ୍କର କରୁଣାର ବୈଶିଷ୍ଟ୍ୟ ଅଲଗା। କ'ଣ ଅଲଗା ନା, ଏଠି ଲକ୍ଷ ଲକ୍ଷ ଯିବ ଆସି ମୁଣ୍ଡ ବାଡ଼ଉଛନ୍ତି, କେତେ ଲୋକ ଜନ୍ମାଷ୍ଟମୀରେ ଆସୁଛନ୍ତି, କେତେ ଲୋକ କାର୍ତ୍ତିକ ପୂର୍ଣ୍ଣିମାରେ ଆସୁଛନ୍ତି, ସନ୍ଧ୍ୟା ସମୟରେ ସନ୍ଧ୍ୟାବେଳେ କେତେ ଲୋକ ଆସୁଛନ୍ତି, ଆମ ଘର ପ୍ରତି ଲୋକ ଯାଉଛନ୍ତି, ସେତିକି ଲୋକ ଆସି ଭଗବାନ କିଭଳି ଭଲ କରୁଛନ୍ତି ସେଠି ଜଣାଉଛନ୍ତି, ଭଗବାନ ସେ ତାଙ୍କର କି ସମ୍ମାନ ଅଛି ଏ ସ୍ଥାନରେ ଜଣାଉଛନ୍ତି, ଭଗବାନଙ୍କୁ ପ୍ରଣାମ ମିଥ୍ୟା କରୁଛନ୍ତି। ଏତେ ଲୋକ ଯଦି ଆସିକି ଆପ୍ଲିକେସନ ଦେଉଛନ୍ତି ଭଗବାନଙ୍କ ପାଖରେ, ଭଗବାନଙ୍କର ମନଟା ନିଶ୍ଚିତ କୋମଳ ଥିବ କି ନା ଆପଣ ବିଚାର କର, ଏତେ ଲୋକ ଗୁହାରି କରୁଛନ୍ତି। ତେଣୁ ସ୍ୱତନ୍ତ୍ର ମନ୍ଦିର ଆଉ ବୈଷ୍ଣବ ପ୍ରତିଷ୍ଠିତ ମନ୍ଦିର ମାନଙ୍କରେ ଭଗବାନ ଅତି ପ୍ରଭୁମାନେ ଅତି କରୁଣା ମାରିଥାନ୍ତି। ସେଥିପାଇଁ ଏଠି ପ୍ରଭୁଙ୍କର ସେବା ଅଲଗା, ଏବଂ କାୟନ ମନସା ବଚସା ମନୋବଦାନ, ଶରୀର ଦ୍ୱାରା ଅର୍ଜନ କରିବାକୁ ଭଗବାନଙ୍କର ସେବା, ମନ ଦ୍ୱାରା ପ୍ରଭୁଙ୍କର ଉପସ୍ମରଣ ଆଉ ବଚନ ଦ୍ୱାରା ପ୍ରଭୁଙ୍କର ନାମ, ଭକ୍ତି ଭକ୍ତିପୂର୍ଣ୍ଣ ହେବେ ତିନୋଟି ବସ୍ତୁ ଦ୍ୱାରା, ତିନୋଟି ଅଙ୍ଗ ଦ୍ୱାରା। ମୁଁ କେଉଁ କଥାରେ ଯାଇଥିଲି ବିଘ୍ନ ସେବାରୁ ପରୋପକାରୀ କଥାରୁ, ପରୋପକାର ମାନେ ଅନ୍ୟର ଦୁଃଖକୁ ଆମେ ଉଦ୍ଘାଟନ କରି ଯେତେ ଦୂର ସକ୍ଷମ ଆମେ ତାକୁ କିଭଳି ଦୂର କରିବା ଚେଷ୍ଟା କରିବା, ସେ ଭଗବାନଙ୍କର କିଭଳି ଭକ୍ତି ଆଚରଣ କରିବା, ଏଥିପାଇଁ ଆମେ ସାହାଯ୍ୟ କରିବା ଏ ସାଧୁର ଲକ୍ଷଣ। ପରୋପକରଣ ନିତ୍ୟ ଉଦ୍ୟକ୍ତ ଦୟାଳୁ, ସବୁବେଳେ ଉଦ୍ୟମ କରୁଥିବ ପରର ଉପକାର କିଭଳି କରିବା, ଆଉ ଦୟାଳ ଭଗବାନ କହିଲେ ଏଇଭଳି ଭକ୍ତକୁ ଆଶ୍ରୟ କରିବା ଆଉ ତାଙ୍କ ଚରିତ୍ରକୁ ଆଶ୍ରୟ କରିବା। ଆମେ ଶୁଣୁଥିଲୁ ନା ସନାତନ ଗୋସ୍ୱାମୀ କେଡ଼ ବଡ଼ ଦୟାଳୁ, ହୁସେନ ସା ହୁସେନ ସା ମାନେ କହିଥିଲେ କ'ଣ, ସେ ମୁସଲମାନ ରାଜା ପଠେଇଛି ନା ମାରିଦେବା ପାଇଁ, ସେ ଯେଉଁ ସ୍ତମ୍ଭ ତିଆରି ହେଉଛି ତାକୁ ପଠେଇନି, ଯାଅ ଯଦି ଏଠୁ ତୁମେ ଯାଅ ମୟୂର ଗ୍ରାମକୁ ଯାଅ, କିନ୍ତୁ ମୟୂର ଗ୍ରାମକୁ କାହିଁକି ଆଉ ସେ କହିବି, ମୟୂର ଗ୍ରାମରେ ରୁସନାତନ ଅଛନ୍ତି ଏଇଟା କହିନାହାନ୍ତି, ତୁମେ ଯାହା ତାକୁ ଡାକିକି ଆଣିବ ଏଇଟା କହିନାହାନ୍ତି। ଇଏ ଚିନ୍ତା କରୁଛନ୍ତି ମୋତେ ମୟୂର ଗ୍ରାମକୁ ଯିବା ପାଇଁ କହିଲେ ଯେ ତାଙ୍କର ପିଲାଟା ଆସୁଛନ୍ତି, ସେ ଚିନ୍ତା କରି କାନ୍ଦୁଛନ୍ତି ମୟୂର ଗ୍ରାମରେ ଆସି କ'ଣ କରିବି, ଏ ଖାଲି ଫେରି ମୋତେ ରାଜା ଦଣ୍ଡ ଦେବେ ମାରିଦେବେ, ମୁସଲମାନ ରାଜା ଭୟଙ୍କର ରାଜା କ୍ରୋଧି, ଯେତେବେଳେ ମନ ଦୁଃଖରେ ପ୍ରାଣ ଚାଲିଯିବ ରାଜା ଦଣ୍ଡଦେବ ଏଇଭଳି ବୁଲୁଛନ୍ତି। ସନାତନ ଦେଖିଲେ ସନାତନ ଦେଖି ପଚାରିଲେ ରୂପ ଦେଖିଲ ଦେଖିଲ ଏ ଲୋକଟା କାହିଁକି ମନ ଦୁଃଖରେ ବୁଲୁଛି, ସାଧୁର ହୃଦୟ ଦୟାଳୁତା, ଏଠି ଯଦି କେହି ମନ ଦୁଃଖରେ ବୁଲୁଛନ୍ତି ଆମେ ତାଙ୍କୁ ଦେଖିଲେ କ'ଣ ମନରେ ପ୍ରଶ୍ନ ଆସୁଛି କାହିଁକି ଲୋକଟି ଦୁଃଖରେ ବୁଲୁଛି, କଥା ପଚାରି ପାରୁଛେ ସାଧୁର ହୃଦୟ ଭଳି ସେ ପଚାରେ ତୁମେ କାହିଁକି ଏମିତି ମନ ଦୁଃଖରେ ବୁଲୁଛ, ସେ କହିଲେ ଏମିତି ରାଜା ଏମିତି ପଠେଇଛନ୍ତି କିନ୍ତୁ କାହିଁକି ମୟୂର ଗ୍ରାମକୁ ପଠେଇଛନ୍ତି କହିନାହାନ୍ତି। ରୂପ ରୂପଗୋଷ୍ଠୀ ବଡ଼ ଦକ୍ଷତା ଥିଲେ ସେ ବୁଝିପାରିଲେ, ଆଚ୍ଛା ଆଚ୍ଛା ତୁମେ କିଛି ମିସ୍ତ୍ରୀ ନେଇକି ଯାଅ, ସେ ସେଇ ମିନାରଟାକୁ ତିଆରି କରିବେ ସ୍ତମ୍ଭଟାକୁ ତିଆରି କରିବେ, ରାଜା ଖୁସି ହେଲେ, ରାଜା ଖୁସି ହେଲେ ଆଚ୍ଛା ମୁଁ ତୁମକୁ ମୟୂର ଗ୍ରାମକୁ ଯିବା ପାଇଁ କହିଛି କିନ୍ତୁ ମିସ୍ତ୍ରୀ ଆଣିବା ପାଇଁ କହିନଥିଲେ, କାର୍ଯ୍ୟ ପାଇଁ କହିନଥିଲେ, ତୁମେ କେମିତି କାର୍ଯ୍ୟଟା କରିଦେଲ ନା ମୋତେ ରୂପ ସନାତନ ଦୁଇ ଭାଇ ଏ କଥା କହିଲେ, ରାଜା ତା ଉପରେ ଜାଣିପାରିଲେ ଯେ ଏଇ ରୂପ ସନାତନ ବହୁତ ବୁଦ୍ଧିମାନ, ବାଳକ ଅବସ୍ଥାରେ ସେ ଜୁନବାଳି ମନ୍ତ୍ରୀ ତ ଅଛି ନା, ରାଜା କେମିତି ଜାଣିଲା, ତୁ ଚିନ୍ତା କର ଗୋଟେ ସାଧାରଣ ବ୍ୟକ୍ତିର ଦୁଃଖକୁ ଦୂର କରିବାର ହୃଦୟ ସାଧୁର ରହିଛି ଦୟା ଅଟେ। ଆଉ ଭଗବାନ ଆଉ ବିଶେଷ କରି ପ୍ରହ୍ଲାଦ ମହାରାଜଙ୍କ ବଚନରେ ବୈଶିଷ୍ଟ୍ୟ ହେଉଛି ଜୀବ ଦୟା, ବାରମ୍ବାର ଅସରମାନ କରୁଛନ୍ତି ଆପଣ ପ୍ରହ୍ଲାଦ ମହାରାଜଙ୍କର ଉପଦେଶ କରନ୍ତୁ, ଆଉ ମହାପ୍ରଭୁଙ୍କୁ ଶିକ୍ଷା ହିଁ ସେୟା ଜୀବେ ଦୟା ନାମ ରୁଚି ସର୍ବଧର୍ମ ସା, ମୋ ଦ୍ୱାରା କୌଣସି ଜୀବ ପୀଡ଼ା ନ ପାଆନ୍ତୁ, ଏ ସାଧୁର ଲକ୍ଷ୍ୟ, ମୋତେ ବଳ ଉଦ୍ବେଗ ମିଳୁ କିନ୍ତୁ ମୁଁ କାହାକୁ ଉଦ୍ବେଗ ଦେବିନି, ଭକ୍ତକୁ ଛାଡ଼ନ୍ତୁ ଗୋଟେ ଜୀବକୁ ଉଦ୍ବେଗ ଦେଇ ଜୀବ ପୀଡ଼ା ଦୋଷ ଲାଗିଯିବ, ତା ଉପରେ ପରମାତ୍ମା ଅଛନ୍ତି ନା, ସେ ବି ସଂସାର ବହିକି ଶାନ୍ତି ରହିବା ପାଇଁ ଚାହୁଁଛି ନା, ସେ ବି ଶାନ୍ତି ମନରେ ଗ୍ରହଣ କରୁଛି ଡାକିବ ତା ସଂସାର କେମିତି ଚଳେ, କିନ୍ତୁ ଉଦ୍ବିଗ୍ନ ହେବ ଅପରାଧ ହେବ, ଏବଂ ଅନସୂୟା ଜିତବା ନିଜ ଶ୍ରାଦ୍ଧ ବି ବର୍ଜିତ ଏ ସାଧ୍ୟ ଲକ୍ଷଣ ଅନୁସୂୟ ସେ କାହାକୁ ଈର୍ଷା କରେ ନା। ଏଭଳି ଭକ୍ତ ଚରିତ ଶ୍ରବଣ କରିବେ ତାଙ୍କୁ ଆଶ୍ରୟ କରିବେ ଭଗବାନ ଏକାଦଶ ସଙ୍ଗରେ ଅନୁସୂୟ ତାକୁ ଦୀତବାଦ ବଚନକୁ ଜୟ କରିବେ ଅଧିକ କଥା କହୁନଥିଲେ କେବଳ ପ୍ରଭୁ ସମ୍ବନ୍ଧୀ କଥା କହୁଥିଲେ ଆଉ ନିଜ ସାଧ୍ୟ ବିବର୍ଜିତ ନିଜର ପ୍ରଶଂସା ସେ କରୁନଥିଲେ। ଏଇ ଆଉ ପର ଉତ୍କର୍ଷୀ ସୁଖୀ ବିଦ୍ୱାନ ସାଧୁ ଇତି ଅବଧିୟତେ ସାଧୁ କିଏ ନା ଏଇ ଲକ୍ଷଣ ଥିବ ଆଉ ପର ଉତ୍କର୍ଷ ସୁଖୀ ସାଧୁ ଲକ୍ଷଣ କ'ଣ ନା କିଏ ଭଲ ଗୁଣ ସମ୍ପନ୍ନ ଅଛି ସେ ମୋଠୁ ଅଧିକ ଗୁଣି ହେଇପାରେ ମୋଠୁ ଅଧିକ ଗୁଣି ହେଇପାରେ ମୋଠୁ ଅଧିକ ଭଲ କାର୍ଯ୍ୟ କରିପାରେ ଭଲ ସେବା କରିପାରେ ତା ଉତ୍କର୍ଷ ଦେଖି ସୁଖୀ ହୁଏ ସାଧୁତା ମପା ଯାଏ ନିଜ ଦ୍ୱାରା ଆମକୁ ବି ମାପିପାରିବେନି ଆମ ଅନ୍ତର କେତେ ସାଧୁତା ଅଛି ଆମେ ନିଜକୁ ନିଜେ ମାପିପାରିବା ଶାସ୍ତ୍ର ଆମକୁ ଦେଇଛନ୍ତି ଲକ୍ଷଣ ଏଇଠୁ ସବୁଠୁ ବଡ଼ ଲକ୍ଷଣ ଏଇଟା ଅନ୍ୟର ଉତ୍କର୍ଷ ଦେଖି ଅନ୍ୟର ଭଲ ଗୁଣ ଦେଖି ଆମେ କେତେ ସୁଖୀ ହେଇପାରୁଛେ ସେତିକି ସାଧୁତା ଆମ ଅନ୍ତର ଆସିଛି ଆଉ ବିଦ୍ୱାନ ଯେଉଁଥିରେ ବିଦ୍ୱାନ ତାକୁ ସାଧୁ ସାଧୁ ଲକ୍ଷଣ କରିବେ ଆଚ୍ଛା ସାଧୁ ଭକ୍ତ କେଉଁଠି କେଉଁଠି ଅଛନ୍ତି ଭଗବାନ କହୁଛନ୍ତି ଏଇ ଭକ୍ତମାନଙ୍କ ଚରିତ୍ର ଶୁଣିବ ଏମାନଙ୍କ ଚରିତ୍ରକୁ ଆଶ୍ରୟ କରିବ ଦେବାଣ ଦେବତାମାନଙ୍କ ଭିତରେ ସାଧୁ ଅଛନ୍ତି କିଏ ସେ ନାରଦମୁନି ନାରଦମୁନିକୁ ଦେବର୍ଷି ବୋଲି ପାରିବ ଦେବର୍ଷି ନା ଦେବର୍ଷି ଦେବତା ହେଇଛି ସେ ଋଷି ଦେବକୁଳ ଜନ୍ମ ହେଇଥିଲେ ତାଙ୍କର ଚରିତ୍ର ଶ୍ରବଣ କରିବ ତାଙ୍କର ଚରିତ୍ରକୁ ଆଶ୍ରୟ କରିବ ଭଗବାନ କହୁଛନ୍ତି ଏଥିପାଇଁ ମୁଁ ପ୍ରଥମେ ଆଜି ଗୋଟେ ଦିନ କହୁଛି ସନାତନ ଗୋସ୍ୱାମୀଙ୍କ ଚରିତ୍ରକୁ ଆମେ ତ ଯିବା ଭକ୍ତ ଚରିତ୍ର ମହାତ୍ମା ଏଥିପାଇଁ ମୁଁ କହୁଛି ଆପଣମାନେ ଗୁରୁତ୍ୱ ଦେବେ କଥା ହେଲେ ଏ କୌଣସି ଗଳ୍ପ ନାହିଁ ବହୁତ ଗୁରୁତ୍ୱ ଜିନିଷ ଭକ୍ତ ଚରିତ୍ର ଦେବା ହଁ ହଁ ଦେବତାମାନଙ୍କ ଭିତରେ ଦେବା ଅସୁରା ଅସୁରମାନଙ୍କ ଭିତରେ ଭକ୍ତ କିଏ ପ୍ରହ୍ଲାଦ ଦୈତ୍ୟ ପ୍ରହ୍ଲାଦ ଅସି ଏମିତି ପ୍ରବଚନ ଭଗବାନ ଗୀତାରେ ଦେଇଛନ୍ତି ଦୈତ୍ୟକୁଳରେ ଭକ୍ତ ପ୍ରହ୍ଲାଦ କହିଲେନି ଦୈତ୍ୟାନନ୍ ପ୍ରହ୍ଲାଦ ଅସି ଦୈତ୍ୟକୁଳରେ ପ୍ରହ୍ଲାଦ ହେଉଛି ମୁଁ ଦୈତ୍ୟକୁଳରେ ପ୍ରହ୍ଲାଦ ରୂପରେ ମୁଁ ଆଗ ଲଗାଇଛି ଭଗବାନ ପ୍ରବଚନ ମୁଁ ସାଧାରଣ ଗୀତା ପଢ଼ିବାକୁ ପଡ଼ିବ ଆଗ ପଢ଼ିବାକୁ ପଡ଼ିବ ଭଗବାନ ତାଙ୍କୁ ବିଭୂତି କରୁଛନ୍ତି ନା ଦୈତ୍ୟାନନ୍ ପ୍ରହ୍ଲାଦ ଅସ୍ମି କାଳ କଳୟତା ମୁଁ କାଳର ପ୍ରଭୁ ଆଉ ଦୈତ୍ୟ କୂଳରେ ମୁଁ ହେଉଛି ପ୍ରହ୍ଲାଦ ସେ ସବୁ ନିଜ ବିଭୂତି କହୁଛନ୍ତି ମୁଁ ବୃକ୍ଷ ଭିତରେ ଅସୁସ୍ଥ ମୁଁ ହସ୍ତି ଭିତରେ ବିଭୂତି କହୁଛନ୍ତି ଦୈତ୍ୟ କୂଳରେ ଅସୁର କୂଳରେ ଭକ୍ତ କିଏ ନା ପ୍ରହ୍ଲାଦ ଆଉ ମନୁଷ୍ୟ ବିଶ୍ୱନାଥ ଠାକୁର ସୁଦର୍ଶନ ଲେଖିଲେ ଅମ୍ବରୀଷ ଆଦି ଅମ୍ବରୀଷ ଆଦି ଭକ୍ତ ସେମାନେ ସତ୍ୟ ଯୁଗରେ ମନୁଷ୍ୟ ଭିତରେ ଶ୍ରେଷ୍ଠ ଭକ୍ତ କିନ୍ତୁ ଆମେ ତ କଳି ଯୁଗର ଆମେ କଳି ଯୁଗରେ ଏବେ ଅମ୍ବରୀଷଙ୍କ ଚରିତ ବହୁତ ସୁନ୍ଦର ଚରିତ କେବେ ସୁନ୍ଦର ଶ୍ରବଣ କରିବା କଳି ଯୁଗରେ ଆମେ ଯେଉଁ ଭକ୍ତମାନଙ୍କ ଚରିତ ଶ୍ରବଣ କରିବା ଏ ଯେଉଁ ସରଭୂଷଣମାନଙ୍କ ଚରିତ ଭଗବାନ କହୁଛନ୍ତି ଦେବାସୁର ମନୁଷ୍ୟସୁ ମଦଭକ୍ତ ଆଚରିତା ଆଣିଛି ମୋ ଭକ୍ତ ଦେବତା ହଉ ଅସୁର କୂଳରେ ହଉ ବା ମନୁଷ୍ୟ କୂଳରେ ହଉ ଯେଉଁଠି ଜନ୍ମ ହେଇଛି ତାର ଚରିତ୍ରକୁ ତୁମେ ଆଚରଣ କରିବ ତାଙ୍କୁ ଆଶ୍ରୟ କରିକି ଆଚରଣ କରିବ ଭକ୍ତକୁ ଆଶ୍ରୟ କରିବ ଭଗବାନ ସ୍ୱତନ୍ତ୍ର ଉଦ୍ଧବଙ୍କୁ ଆଦେଶ କରୁଛନ୍ତି କାହିଁକି ନା ଭକ୍ତ ଚରିତ ଭକ୍ତଙ୍କୁ ଆଶ୍ରୟ ଭକ୍ତିର ଶ୍ରେଷ୍ଠ ଅଙ୍ଗ ଫଳିତ ମହାପ୍ରଭୁ ଯେତେବେଳେ ଚୈତନ୍ୟ ଭାଗବତ ଯଦି ଆପଣ ପାଠ କରିବେ ମହାପ୍ରଭୁ ଯେତେବେଳେ ସାତ ପ୍ରହରୀ ଆଭାବ ଅଛନ୍ତି ମହାପ୍ରଭୁ ସାତ ପ୍ରହରୀ ଅଭାବ ରହିଥିଲେ ସେତେବେଳେ ସମସ୍ତଙ୍କୁ ବର ଦେଉଥିଲେ ଯିଏ ଯାହା ବର ମାଗିଛି ପାଇଛନ୍ତି କିନ୍ତୁ ସତୁ ଚାଲାକ ଥିଲେ ହରିଦାସ ଠାକୁର ହରିଦାସ ଠାକୁର ଆସିକି ପହଞ୍ଚିଗଲେ ଡାକ ସେ ହରିଦାସ ହରିଦାସକୁ ଦେଖେଇଲେ କହିଲେ ଦେଖ ତୁମ ଗଭର୍ଣ୍ଣମେଣ୍ଟ ଯେତେ ମାରିଛନ୍ତି ସବୁ ମୋ ପିଠିରେ ଦାଗ ବଢ଼ିଯାଇଛି ହରିଦାସ କାନ୍ଦିଲେ ବହୁତ ମୋ ପାଇଁ ଆପଣ ଏତେ କଷ୍ଟ ସେଇଛନ୍ତି ଆଉ ତାହେଲେ ଆପଣ ମୋତେ ନିଜର କରିନେଇଛି ଭଗବାନ ନିଜର କରିନେଇଛି ତୁମେ କଣ ବର ମାଗୁଛ ମାଗ? ହରିଦାସ କେତେ ଚାଲା, ଏଥିପାଇଁ ଭକ୍ତର ଭକ୍ତଙ୍କ ଆଶ୍ରୟ ହେଉଛି ଶ୍ରେଷ୍ଠ ଆଶ୍ରୟ। କୃଷ୍ଣ ଭଜନରେ କଣ ଲେଖିଛନ୍ତି ଭକ୍ତିମ ଠାକୁର, ଆଶ୍ରୟ କରିବା ବୋଝେ ତାତି କୃଷ୍ଣ ନାହିଁ ତା ଯେ ଆର ସବ ମୋରେ ଅକାର। ଆଶ୍ରୟ କରିବା ବୋଝେ ଆଉ ସମସ୍ତେ ମରିବେ, କୃଷ୍ଣଙ୍କୁ ଆଶ୍ରୟ କରିବା ଲୋକ ମରିବେ ଲେଖିଛନ୍ତି। ଆଶ୍ରୟ କରିବା ବୋଝେ ବୈଷ୍ଣବ ଆଶ୍ରୟ କରି ଭକ୍ତକୁ ଆଶ୍ରୟ କରି ଆଶ୍ରୟ କରିବା ବୋଝେ ତାତି କୃଷ୍ଣ ନାହିଁ ତେ ଯେ ଆର ସବ ମୋରେ ଅକାର ଆଉ ସମସ୍ତେ ମର। ହରିଦାସ ଠାକୁର ବହୁତ ଚାଲା କହିଲେ ପ୍ରଭୁ ଆପଣ ବରଦ ବା ଲୋକ ଆପଣଙ୍କ ବରଦ ଶ୍ରେଷ୍ଠ, ଆପଣ ଯେକୌଣସି ବର ଚାହିଁଲେ ଦେଇ ପାରିବେ, କିନ୍ତୁ ମୁଁ ଜନ୍ମ ଜନ୍ମ ହିଁ ଗୋଟିଏ ବର ମାଗୁଛି। ସେଥିରେ ଭାଗବତରେ ହରିଦାସ ଠାକୁର କହୁଛନ୍ତି କର ଯୋଡ଼ି କରି ବୋଲେ ପ୍ରଭୁ ହରିଦାସ
କର ଯୋଡ଼ି କରି ବୋଲେ ଭାଗ୍ୟ ପ୍ରଭୁ ଭାଗ୍ୟ ପ୍ରଭୁ
ଆଚାର୍ଯ୍ୟ ମାଗିଲେ ତାଙ୍କ ସ୍ତୁତି କଲେ, କିନ୍ତୁ ଯେତେବେଳେ ହରିଦାସଙ୍କର ପାଳି ପଡ଼ିଲା ହରିଦାସ କହିଲେ ଜାତିରେ ତ ମୁଁ ଜବନ, ଆପଣ କ'ଣ ତ ଅଙ୍ଗୀକାର କରୁ ବୋଲେ ମୋର ଅନ୍ତର ଏତେ ଅଯୋଗ୍ୟ ଭାବନା ଅନ୍ତର ଆସୁଛି, ମୁଁ ଅଳ୍ପ ଭାଗ୍ୟ ପ୍ରଭୁ କରେ ବଡ଼ ଆସ, ଭାଗ୍ୟଟା ମୋର ବହୁତ କମ୍, ଜଗନ୍ନାଥ ଗୋଟେ ଜାଣୁନ କିନ୍ତୁ ଆଶାଟା ଗୋଟେ ବହୁତ ବଡ଼ ଆଶା ଅଛି, ବହୁତ ବଡ଼ ଆଶା ମୋ ରକ୍ତରେ ଅଛି। ମହାପ୍ରଭୁ କହିଲେ ସବୁ ଭକ୍ତ ଭାବୁଛନ୍ତି ବହୁତ ବଡ଼ ଆଶା ମାନେ ହରିଦାସ ଠାକୁର ଆଉ କିଛି ମାଗିବେ, ସବୁଠୁ ବଡ଼ ଆଶା କ'ଣ ନା ବଡ଼ ଆଶା ମୋର ଏଇଟା ତୁମାର ଚରଣ ଭଜେ ଯେ ସକଳ ଦାସ। ପ୍ରଭୁ ଏଇଟା ମୋର ବହୁତ ବଡ଼ ଆଶା, ଆପଣଙ୍କ ଚରଣ କମଳକୁ ଯେଉଁମାନେ ଭଜନ କରୁଛନ୍ତି ତାର ଅବଶେଷ ଯେନ ହୁଏ ମୋର ଦାସ, ସେ ଭକ୍ତମାନଙ୍କର ଅବଶେଷ ତାଙ୍କର ଉଚ୍ଚିଷ୍ଟ ମୋ ଜୀବନର ଦାସ ହଉ, ମୁଁ ସେଇଥିରେ ହିଁ ବଞ୍ଚେ, ଏଇଟା ମୋର ବହୁତ ବଡ଼ ଆଶା। ବୈଷ୍ଣବ ହରିଦାସ ଠାକୁର ବ୍ରହ୍ମା ସେ କହିଲେ ବୈଷ୍ଣବମାନଙ୍କର ଉଚ୍ଚିଷ୍ଟ ମୋର ବହୁତ ବଡ଼ ଆଶା, ଭଗବାନ କିଛି ବର ମାଗିନାହାନ୍ତି, ସମସ୍ତେ ଆସିଛନ୍ତି ହରିଦାସ ବହୁତ ବଡ଼ ବର ମାଗିଲେ। ହରିଦାସ ମହାପ୍ରଭୁ କହିଲେ ହରିଦାସ ଏଇ ବର ମାଗି ନେଲା ପରେ ଆଉ କ'ଣ ତୁମର କିଛି କର୍ମ କରିବାର ନାହିଁ ସଂସାରରେ? ହରିଦାସ କ'ଣ କହିଛନ୍ତି କହିଲେ ପ୍ରଭୁ ଆଉ ଦୁଇଟି ବର ମାଗିବାର ମୋର ଅଛି, ମୋର କର୍ମ କିଛି ଦରକାର ନାହିଁ, ଆଉ ଗୋଟିଏ ବର ଅଛି ମାତ୍ର। ହରିଦାସ କହୁଛନ୍ତି ସେଇ ସେ ଭଜନ ମୋର
ବାପ କୃପା କର ମୋରେ
অল্প ভাগ্যের লোক কিন্তু আশা মোট বহুত বড় নিচে পুরো জন্ম বড় আশা কর না বিষ্ণু মানকে উচ্চিষ্ট পাই মহাপ্রভু কে এইটা তো সুলভ কিন্তু নাই নাই প্রভু এটা নবদ্বীপ এতে বিষ্ণু অছেন সমস্ত উচ্চিষ্ট পাইল না জন্ম জন্ম মহাপ্রভু আর কিছু করতে পারবো না 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 এইটা হচ্ছে মোর কোন সেই অবশেষ মোর ক্রিয়া কুড় ধর্ম বৈষ্ণব মানের উচ্চিষ্ট পাইবি বৈষ্ণব মানের আদেশ পালন করিবি এটা মোর ক্রিয়া এটা মোর কুল ধর্ম মোর আর কিছু কুল ধর্ম নাই ভক্তি মাতা সমান কথা ভজন লিখলে নানম্বর নিত্যানন্দ কোটি মূল গৌরচন্দ্র প্রাণমূল যুগ রকেশ্বর সেই ভজন লিখিছেন
বৈষ্ণবের
উচ্চিষ্ট তাই মোর মনবিষ্ট বৈষ্ণবর নামে তো উল্লাস সে রচনা করছে মোর জন্ম জন্ম অভিলাষ হচ্ছে সে মোর শ্রী সে ভক্তি মাতা সেটি লিখছেন এইটা হচ্ছে মোর আহ্মিক এটা মোর উদকর্ম এটা মোর সব কিছু এটা মোর তর্পণ সেই শব্দ আছে
বৈষ্ণবের পদ ধূলি তাই মোর
হ্যাঁ বৈষ্ণবের পদ ধূলি তাই মোর স্নান কেড়ি
তর্পণ মোর বৈষ্ণব
তর্পণ মোর বৈষ্ণবের না ভক্তি ঠাকুরঙ্ক ভজন সমস্ত মোর ঠাকুর ভক্তি তো বহু সুদূর কিন্তু বৈষ্ণব মানঙ্কর মায়াপুরে আমার সন্তোষ নেতা প্রভু ক্লাস দিয়ে ঠিক হিসেবে তারপরে যেরকম মোটে খুলে ভগবান কথা গায়া পাই বেঙ্গলরে মু বলি শুনে পাই কেমি বেঙ্গল সেমান দিয়েছেন সে সুন্দর কথা মতো কহিলেন সে প্রেসিডেন্ট অর্চন মন্দিরে মতো কহিল ক্লাসে কহিলেন ভাগবত চেতন চেতন পিজি কোর্স পিজি উপরে গোটে কোর্স কোন অছি কি
পিএইচডি
ডক্টরেট লেভেল কি অছি ভক্তি বিনোদ ঠাকুরঙ্কর ভজন তা রিসার্চ রিসার্চ প্রভাত কৈছে ভক্তি বিনোদ ঠাকুর সমগ্র গুরুদেবী সে সমগ্র শাস্ত্র নির্দেশ আমি তুলে আরম্ভ তো কম কিন না তর্পণ মোর বৈষ্ণবর না আরম্ভটা কম মোর তর্পণ কিছু জীবনের না তর্পণ কম তর্পণ মানে সকাল উঠে বৈষ্ণব তর্পণ করে প্রভুঙ্কু সমর্পিত করে কিন্তু পিতৃ পুরুষকে জল দেখছেন সাধারণ কর্মকাণ্ডিয়া লোকমানে বাবাকে স্নান করবে স্নান কলা পরে সূর্যকে জল দেবে দেবাদেবী মানকে জল দেবে বাবা পিতা মাতাকে জল দেবে বৈষ্ণব তর্পণ করে ভক্তি মাতাকে তর্পণ মোর বৈষ্ণবর না রঘুনাথ দাস কুসঙ্গ চরিত্র শুনিবে কিভাবে শহীদ কিভাবে সে বৈষ্ণব প্রণাম করে তর্পণ মোর যেতে জন বৈষ্ণব আচার্য মানুষ স্মরণ করিব তাঙ্কর নাম কি সকালে উঠে স্মরণ করিব এটা মোর তর্পণ কেতে জন বৈষ্ণব মোর স্মরণ ষড় গোস্বামীঙ্কর সহিত পরম্পরার আচার্য বর্তমানের আচার্য প্রাক্তন আচার্য আধুনিক আচার্য কেতে মোর স্মরণ আসছে এটা তর্পণ তর্পণ মোর বৈষ্ণব হরিদাসম সে কথা মো কুল ধর্ম কিছু নাই মো বৈষ্ণব অবশেষ মোর কুল ধর্ম হোক এবং শেষের গোটে প্রার্থনা করছেন সচির নন্দন বাপ কৃপা কর মোরে কুকুর করিয়া মতো রাখ রাখ ভক্ত এই সচির নন্দন হে বাপ হে জগত বাপা মোর কিছু আবশ্যক নাই জন্ম নাই আমি কেহি জন্য কি ভগবান ডাকিছে গোটে কুকুর করিব ভক্ত জন্ম দিন আমি কিন্তু শীঘ্র কিন্তু দোল করে দাম হয়েছে ইয়ে বৈষ্ণব সিদ্ধা মো ভক্ত ধরে কুকুর হয়ে গেলে মোট কুকুর হওয়া দরকার ভগবানকে প্রার্থনা করা যাচ্ছি গণকে প্রার্থনা করে মোটে ডব কর চিন্তা কর এ প্রভু মোটে কুকুর করে রাখ কিন্তু না কুকুরর সব কিছু পরাধীন কুকুরর মলমূত্র ত্যাগ করে পরাধীন প্রাধীন ସେ ପୋଷା କୁକୁର ରଖିବାକୁ ପଚାରିଲି, କୁକୁର କାନ୍ଦିବ ପରିସ୍ରା ସମୟ ହେବ ଝାଡ଼ା ସମୟ, ମୋତେ ଖୋଲିଦେବ ନେଇ ପରିସ୍ରା କରିକି ଆସିବ, ମାଲିକ ତାକୁ ନେଇକି ଯିବ ନହେଲେ ଖୋଲିଦେଲେ ସେ ଯାଇକି ବାଉଣ୍ଡ୍ରି ବାହାରେ ପରିସ୍ରା ଝାଡ଼ା ଯାଇକି ଆସିବ। ପ୍ରଭୁ ମୁଁ ସେଇଠି ରହିବି, କାହାର ନା ବୈଷ୍ଣବ କୁକୁର ହେଇକି ରହିବ, ଏ ବୈଷ୍ଣବ ଧାରା ଗୁରୁଦେବଙ୍କୁ ଯେ ଖଣ୍ଡା ଖଡ଼ଗ ପଥ ଖଣ୍ଡା ଧାର ରାସ୍ତା ଜୀବନରେ ବୈଷ୍ଣବ ହବା, ଜଣେ ଶୁଦ୍ଧ ବୈଷ୍ଣବ ହବା ଆଉ ଜଣେ ନିରହଙ୍କାର ବୈଷ୍ଣବ ହବା, ଜଣେ ଅକିଞ୍ଚନ ସାଧୁଙ୍କ ପାଦପଦ୍ମରେ ଆଶ୍ରୟ କରି ହରିଭଜନ କରିବା, ଏ ତ ଜୀବନ ସଫଳତା ହୋଇଛି। ଆଉ ଏଗୁଡ଼ିକ ମହାପ୍ରଭୁଙ୍କ ଭକ୍ତଙ୍କ ସହିତ ଶ୍ରବଣ କଲେ ହିଁ ହବ ନହେଲେ, ସେଥିପାଇଁ ଭକ୍ତି ସିଦ୍ଧାନ୍ତ ଶେଷ ଠାକୁର ରହୁପାଜୀ ମହାରାଜ ପ୍ରଥମେ ଯେ ଆଶ୍ରମକୁ ଆସନ୍ତି ତାଙ୍କୁ କୁହନ୍ତୁ, ତୁମେ ଯା ଭକ୍ତିମର ଠାକୁର ନରକମ ଦାସ ଠାକୁରଙ୍କର ପ୍ରାର୍ଥନା, ନରକମ ଦାସ ଠାକୁରଙ୍କର ପ୍ରାର୍ଥନା ଭକ୍ତିମର ଠାକୁରଙ୍କର ଶରଣାଗତି ଚୈତନ୍ୟ ଭାଗବତ ମହାପ୍ରଭୁଙ୍କ ପାର୍ଶ୍ୱମାନଙ୍କର ଗୋଳ ପାର୍ଶ୍ୱ ଚରିତା ବୋଲି ପଢ଼ି ସାରିଲା ପରେ ତୁମେ ହରିନାମ ଦୀକ୍ଷା ନବ, ତା ପୂର୍ବରୁ ହରିନାମ ଦୀକ୍ଷା ଦେବି, କାରଣ ତୁମେ ଭକ୍ତିର ମହାତ୍ମ୍ୟ ଭକ୍ତ ମହାତ୍ମ୍ୟ ଏତେ କଡ଼ା ଭକ୍ତି ଅତି ସରଳ ଜିନିଷ, କିନ୍ତୁ ଆମେ ତ ଜଟିଳ ଲୋକ ନା, ଗୋଟିଏ ଜଟିଳ ଲୋକ ଯେତେ ସରଳ ଜିନିଷ ହେଇଯାଉ ସେଇଟା ଜଟିଳ ଲୋକ ଦେଖି ଆପଣ ଗୋଟେ ସରଳ କଥା କହୁଥିବେ ଛୋଟ ପିଲାଟା ହସିବ, କିନ୍ତୁ ଗୋଟେ ଜଟିଳ ଲୋକ ସେ ହସିବ, ଇଏ କାହିଁକି ଏମିତି କଥା କହିଲା, ତା ପଛରେ କିଛି ଥିବ, ତା ମନଟା ଜଟିଳ, ଆମେ ଜଟିଳ ନା, ଭୌତିକ ଚେତନା ମାନେ କହିବା କୁହନ୍ତି ଏଇଟା ଗୋଟେ ଜଟିଳ ଚେତନା ସରଳ ମନୋଭାବନା। ସେଥିପାଇଁ କୃଷ୍ଣମାନଙ୍କ ଚରିତ୍ର ଶ୍ରବଣ କଲେ ମୋତେ କୁକୁର କରିକି ଆପଣ ରଖୁ, ମୁଁ ପରାଧୀନ ହେଇ କହିବି, କାରଣ ସ୍ୱାଧୀନ ମନୋଭାବ ଆମକୁ ଜଗତକୁ ଆଣିଛି, ଜଗତକୁ ଆସିବା କାରଣ କର ସ୍ୱାଧୀନ ମନୋଭାବ ଇଣ୍ଡିପେଣ୍ଡେଣ୍ଟ ନେଚର, ଏବେ ବି ମୁକ୍ତ ହେଲେ ଯଦି ଆମେ ବିଚାର କରିବା ଆମ ମନଟା କେତେବେଳେ ଭଲ ଲାଗୁଛି, ସତ କଥା କହିବି ମନଟା ଭଲ ଲାଗୁଛି ବୋଲେ ମନ ହିସାବରେ କାମଟା ମିଳିଗଲ, ମନ ହିସାବରେ କୁଆଡ଼େ ଗଲେ ମନ ଯାହା କହିଦେବ ସେଟା କରିଦେବେ ମନ ଖୁସି ହେଲେ, ଇଣ୍ଡିପେଣ୍ଡେଣ୍ଟ ନେଚର ଯାହା କୁହାଯାଏ ସ୍ୱତନ୍ତ୍ର ମନୋଭାବ ସେଟା ଆପଣ ରହିଛି, ଦୁଃଖ ଘରେ ବି ସ୍ୱତନ୍ତ୍ର ନାହିଁ, କୁକୁର ସେଇ ବନ୍ଧା ହିଁ କରିଥିବ, ତମେ କେବଳ କୁକୁର ଛଅଟା କ'ଣ ରଚନା କରିବ, ଆଉ ବୈଷ୍ଣବ କୁକୁର ହବା ଦରକାର, ପ୍ରତିଦିନଟା ପ୍ରାର୍ଥନା କରିବା ତୁମ କୁକୁର ଯେତିକି କୌଣସି ପରିଚିତି ନୁହଁ, ମୁଁ ବୈଷ୍ଣବ କେମିତି ହେବି, ଆଉ ବୈଷ୍ଣବ କୁକୁର ହବା ମୋର ବହୁତ କଷ୍ଟ, କୁକୁରର ଛଅଟା ଗୁଣ ଅଛି, ଚାଣକ୍ୟ ପଣ୍ଡିତ ଲେଖିଲେ ବୋହାସୀ ସ୍ୱଳ୍ପ ସନ୍ତୁଷ୍ଟ ସୁନିଦ୍ର ଲଘୁଚେତନ ସ୍ୱାମୀ ଭକ୍ତ ସୁରଶ୍ଚ ସରତେ ଶ୍ୱାନ ସେ ଗୁଣ, ଛଅଟା ଶ୍ୱାନର କୁକୁରର ଗୁଣ, ସେ ଭଗବାନଙ୍କ ଶିକ୍ଷାରେ ସବୁ ତା କୁକୁର ନିକଟରୁ କ'ଣ ଶିକ୍ଷା କରିବା, ପଶୁପକ୍ଷୀଙ୍କଠୁ କ'ଣ ଶିକ୍ଷା କରିବା, ମୁଁ ସେ ଆଣିବା କଥା ଭକ୍ତମାନଙ୍କ ଜାଣିବା କଥା, କୁକୁର ପ୍ରଥମ ଗୁଣ ବୋହାସୀ, ବହୁତ ଭୋକ ଲାଗୁଥିବ ଯାହା ପାଇବ ସାଙ୍ଗେ ସାଙ୍ଗେ ଖାଇଦେବ, ସାଙ୍ଗେ ସାଙ୍ଗେ ବହୁତ ଭୋକ ସମୟରେ ଯାହା ପଡ଼ିଲା ଖାଇଦେବ, ଖାଦ୍ୟର ଭଲ ମନ୍ଦ କିଛି ବିଚାର କରିବେ, ଦେଖନ୍ତୁ କୁକୁର ଚାକି ଚକି ଖାଇକି ମୁହଁଟା ଗଳିକି ପୁଣି ଯିବ ମାରୁ ଯେ ଟେଷ୍ଟ ହେବ ନ ହେବ, ଆଉ ସ୍ୱଳ୍ପ ସନ୍ତୁଷ୍ଟ ଯେତିକି ଦେଲେ ଆପଣ ସେତିକି ଖାଇବା ଲାଭକୁ ପିଟିବ, ମାନେ ମାଲିକ ଜଣେ ହଁ ସନ୍ତୁଷ୍ଟ ହେବେ, ବୈଷ୍ଣବ ଏସବୁ ନିଜେ ନିଜେ ବିଚାର କରିବା ଦରକାର, ଏମିତି ଭଜନ ସହିତ ସମ୍ପୃକ୍ତ ଅଛି, ସମ୍ପୃକ୍ତ ଅଛି ସନ୍ତୁଷ୍ଟ ନହେଲେ ଭଜନ କରିପାରିବେ, ଯାହା ଦେଲେ ଆଜି ପ୍ରଭୁଙ୍କର ବ୍ୟବସ୍ଥା, ସନ୍ତୁଷ୍ଟ ସନ୍ତୁଷ୍ଟ ସତମ ଯୋଗୀ ଭଗବାନ ଗୀତା କରେ, ଯୋଗୀ କିଏ ହେବେ, ଭକ୍ତି ଯୋଗୀ ହେଉ କର୍ମୀ ଯୋଗୀ ହେଉ ସେ ଜ୍ଞାନୀ ଯୋଗୀ ହେଉ, ଏ ଯୋଗୀ ସତ ଲଗେଇବ ସନ୍ତୁଷ୍ଟ ସବୁବେଳେ ସନ୍ତୋଷ ଅବସ୍ଥା ରହୁଛି, କାରଣ ଆମେ ତ ଅସନ୍ତୋଷ କିଛି କରିପାରିବେ ନା, ଆମ କିଛି ନାହିଁ, ପ୍ରତିଦିନ ପାଇଁ ପ୍ରତି ମୁହୂର୍ତ୍ତ ପାଇଁ ପ୍ରତି ସେକେଣ୍ଡ ପାଇଁ ଯାହା ଯାହା ଯୋଜନା ଭଗବାନଙ୍କର ଚାଲିଛି, ଆଉ ଅନନ୍ତ କାଳ ପର୍ଯ୍ୟନ୍ତ ଆମେ କ'ଣ କରିବା, କେଉଁଠି ଯିବା, କେଉଁଠି ଖାଇବା, କେଉଁଠି ଶୋଇବା, ସବୁ ଯୋଜନା ପ୍ରଭୁଙ୍କର ରହିଛି, ଆମେ ଅସନ୍ତୋଷ କିଛି କରିପାରିବେ, ଆମ ମନରେ କିଛି ଅଛି କିଛି ନାହିଁ, କିଛି ନାହିଁ, କେବଳ ଆମେ ଅସନ୍ତୋଷ ହେବା ଆମ ମନ ନାହିଁ ଦୁଃଖ ଦେଉଛି, ଆମେ କୌଣସି ଅବସ୍ଥା ସନ୍ତୁଷ୍ଟ ହେବାକୁ ଚେଷ୍ଟା କରୁନି, ପ୍ରଭୁଙ୍କର ବ୍ୟବସ୍ଥା ଆମେ କ'ଣ କରିପାରିବା, ଆମେ କି ରୋଗ ଚାହୁଁନେ ହଠାତ୍ ଆସି ପହଞ୍ଚିଯାଉଛି ଅସନ୍ତୋଷ, କାହିଁକି ପ୍ରଭୁ ଏମିତି ହେଲା, ପ୍ରଭୁଙ୍କର ଇଚ୍ଛା ଏଠି ସେ କଥା କହୁଛନ୍ତି, କୁକୁର ଗୁଣ ସନ୍ତୁଷ୍ଟ ସୁନିଦ୍ରା ରହୁଛି, ତାଙ୍କ କୁକୁର ଶୋଇଲା ବେଳେ କିଛି ବେଡ଼ ଫେଡ଼ ଖୋଜିବନି, ଯେଉଁ ଦ୍ୱାରା ସେଟ୍ ଦେଖିବେ ସେ ଶୋଇଯିବ, ଆଉ ଲଘୁଛି ତାଙ୍କ ସାଙ୍ଗେ ସାଙ୍ଗେ ଉଠିବେ ଇଏ ଗୁଣ ଉପରେ ଛଅଟା ଗୁଣ ଭିତରେ ଇଏ ଗୋଟେ ଗୁଣ ସୁନିଦ୍ରା ବଢିଆ ନିଦ୍ରା ଯିବ ସାଙ୍ଗ ସାଙ୍ଗ ଉପରେ ଆଉ ସ୍ୱଳ୍ପ ମୋ ଭୋଗ ସମୟରେ ଯାହା ପାଇବ ଖାଇବ ସନ୍ତୁଷ୍ଟ ଆଉ ସ୍ୱାମୀ ଭକ୍ତ ଶବ୍ଦରେ ସ୍ୱାମୀର ଭକ୍ତ ପ୍ରଭୁ ଭକ୍ତ ମାଲିକ ମାଲିକ ପ୍ରତି ଗୋଦର୍ଜନ ଶୈଳୀ ଏହା ଗୋଟେ 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 କୁକୁର ଯଦି ମାଲିକ ବାନ୍ଧିଦେଇ ଥିବ ଗୋଟେ ଏଣ୍ଡ ଆସିଲେ ସେ ଭୋଗି କମ୍ପେଡ ସେ କାହିଁକି ପଶିଲା ମୁଁ ମାଲିକ ଘର ଭିତରେ କାହିଁକି ପଶିଲା ସ୍ୱାମୀ ଭକ୍ତ ଆଉ ସୁରଶ୍ଚ ସଡ଼କେ ସ୍ୱାନଶ୍ଚ ଗୁଣା ସୁର ଅତି ବୀର ପୁରା ବୀର କିଏ ଆସିଲା କ'ଣ ତା ସାଙ୍ଗେ ଫାଇଟିଂ କରିବା ପାଇଁ ପ୍ରସ୍ତୁତ ମାଲିକ ପାଇଁ ମାଲିକ ପାଇଁ ଏ ଛଅଟା ହେଉଛି କୁକୁରର ଗୁଣ ଆଉ ଜୀବନରେ ଭକ୍ତି ହରିଦାସ ଠାକୁର ଭଳି ଆଚାର୍ଯ୍ୟ ରାମାଚାର୍ଯ୍ୟ ସେ କ'ଣ କହୁଛନ୍ତି ପ୍ରଭୁ ସଚିର ନନ୍ଦନ ବାପ କୃପା କର ଘରେ କୁକୁର କରିବା ରାଖ ବୈଷ୍ଣବ ଗୋଟେ ବୈଷ୍ଣବ ଘରେ କୁକୁର କର ଆଉ ଭକ୍ତିମ ଠାକୁର ଠିକ୍ ସେଇ ଭଜନ ତାଙ୍କର ଶ୍ରମଣା ଗୋଟିରେ ଲେଖିଛି ସର୍ବସ୍ୱ ତମାରେ ଚରଣେ ପଡ଼ିଛେ ତମାର ଘରେ ତୁମି ତ ଠାକୁର ତୁମାର ବୋଲିଆ ଜାନ ତୁମି ତ ଠାକୁର ତୁମାର ବୋଲିଆ ଜାନ ବୈଷ୍ଣବଙ୍କର କାମନା ସବୁ କିଛି ସମାନ ସର୍ବସ୍ୱ ତୁମାର ଚରଣେ ସଂଜ୍ଞା କୁକୁରର ପ୍ରଥମ ଲକ୍ଷଣ କହୁଛନ୍ତି ସେଠି ଛଅଟା ଲକ୍ଷଣ ଚାନ୍ଦି ବନେଇଦେଲେ କିନ୍ତୁ ଭକ୍ତିମ ଠାକୁର ବହୁ ଲକ୍ଷଣ ଦେଲେ ଆପଣ ଗଣିନେବେ ଗୋଟିଏ ଗୋଟିଏ ସର୍ବସ୍ୱ ସମର୍ପଣ କୁକୁର କିଛି ଅଛି କି ମା କଥା ଚିନ୍ତା କରୁଛି ବାବା କଥା ଚିନ୍ତା କରୁଛି ସର୍ବ କଥା ଚିନ୍ତା କରୁଛି ସର୍ବସ୍ୱ ସମର୍ପଣ କରିକି ପଡ଼ିଛି କାହା ନା ମାଲିକ ବାଟରେ ସର୍ବସ୍ୱ ତୁମାର ଚରଣ ସଂଖ୍ୟା ପଡ଼ିଛି ତୁମାର ଘରେ ତାଙ୍କରି ଘରେ ପଡ଼ିଛି ପ୍ରଭୁ ମୁଁ ଆପଣଙ୍କ ଘରେ ରହିଛି ସବୁ ସମର୍ପଣ କରିବି ଆଉ ତୁମି ତ ଠାକୁର ତୁମାର କୁକୁର ବୋଲି ଆଜାନ ହେବ ପ୍ରଭୁ ଆପଣ ଠାକୁର ମୋତେ ବି କୁକୁର ବୋଲି ଆପଣ ଜ୍ଞାନ କର କୁକୁର ବୋଲି ମୋତେ ଆପଣ ଗ୍ରହଣ କର ଆଉ କୁକୁର ବୋଲି ଗ୍ରହଣ ପ୍ରଥମ ଗୁଣର ସର୍ବସ୍ୱ ସମର୍ପଣ କୁକୁର ବୈଷ୍ଣବମାନଙ୍କର ଏହି ଭାବନା ରହିବା ଦରକାର ଭଗବାନଙ୍କର କୃପା ପାଇବାକୁ ହେଲେ ବୈଷ୍ଣବଙ୍କର କୃପା ପାଇବାକୁ ହେଲେ ସବୁବେଳେ ମନ ପର୍ଯ୍ୟନ୍ତ ନିଜର ଅହଂକାର ପର୍ଯ୍ୟନ୍ତ ନିଜର ସ୍ୱତନ୍ତ୍ରତା ସବୁକିଛି ସମର୍ପଣ କରିବାକୁ ପଡିବ ନିଜ ବୋଲି ମୋର କିଛି ନାହିଁ ମୁଁ କେବଳ ଗୁରୁକୃଷ୍ଣ ସର୍ବସ୍ୱ ଏ ସମର୍ପଣ ଭାବ ନ ଆସିଲେ ତୁ ବୈଷ୍ଣବ କୁକୁର ହେଇପାରିବ ନାହିଁ ଗ୍ରହଣ ପାଇପାରିବ ନାହିଁ ସର୍ବସ୍ୱ ତୁମାର ଚରଣ ସଂଖ୍ୟା ପରିଚିତ ତୁମାନେ ତୁମିତ ଠାକୁର ତୁମାର କୁକୁର ବୋଲି ଆଜାନ ହେବ ଏବଂ ଦ୍ୱିତୀୟ ଗୁଣ ନା ବାନ୍ଧିଆ ନିକଟେ ଆମାରେ ପାଲିବେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଭକ୍ତିର ଠାରୁ ମୋତେ ଆପଣ ବାନ୍ଧିକି ରଖିବେ କୁକୁରକୁ ଆପଣ ବାନ୍ଧିକି ନ ରଖନ୍ତୁ ସେ ଟିକେ ବୁଲି ଆସିବେ ବାହାରିବେ କାରଣ ତାର ସ୍ୱତନ୍ତ୍ର ମନ ଭାବ ଚାଲି ଆସିବ କିନ୍ତୁ ଭଗବାନ ସେ ପ୍ରାର୍ଥନା ପ୍ରଭୁ ଆପଣ ମୋତେ ବାନ୍ଧିକି ରଖିବେ ତୋତେ ପ୍ରଭୁ ଯେଉଁ ଜୀବକୁ ପ୍ରଭୁ ସ୍ୱୀକାର କରନ୍ତି ତା ପାଇଁ ସମସ୍ତ ବ୍ୟବସ୍ଥା ସେ କରିଦିଏ, ତାକୁ ବାନ୍ଧିକି ରଖିଦେ ସେବା ଭଗବତ ସେବାର ନିଯୁକ୍ତ ହେଇ ସମୟ କାଳକ୍ଷେପଣ କରିବାଟାକୁ ବାନ୍ଧିକି ରହିବ। ଯଦି ଆମେ ବାନ୍ଧିକି ନେଲେ କୁକୁର ବାହାରେ ବୁଲିବ ମାନେ ସେ ମାଡ଼ ପାଇବ, ଯେଉଁ କୁକୁର ଘରେ ରହିଛି ତା କିଛି ନାହିଁ, ବାହାରେ ଗଲା ମାନେ ଗାଡ଼ି ଆକ୍ସିଡେଣ୍ଟ କରିବ ନିଜେ କିଛି ରାତ ଲଗେଇବ। ତେଣୁ ସେ ଭକ୍ତିମ ଠାକୁର ଦ୍ୱିତୀୟ କହୁଛନ୍ତି ମୋତେ ବାନ୍ଧିକି ରଖନ୍ତୁ, ପୁଣି ବାନ୍ଧିକି ରହିଲେ ରହିବି କେମିତି, ନା ତୁମାନ ଦ୍ୱାର କୁକୁର ଦେଖିଛନ୍ତି କୁକୁର ଘର କେମିତି, ମୁଁ ଦ୍ୱାର ରହିବି ଘର ଭିତରେ ରହିବି, ମୁଁ ଦ୍ୱାର ଦେଶ ରହିବି, ମୋ ଘର ଭିତରେ ରହିବାର ଅଧିକାର ନାହିଁ। ପ୍ରଭୁପାଦଙ୍କୁ ଜଣେ ପ୍ରଶ୍ନ କଲେ ଆମେ ଦ୍ୱାର ରହିଛେ କୁକୁର ଘର ଇସ୍କନ ମନ୍ଦିର, ପ୍ରଭୁପାଦଙ୍କୁ ଜଣେ ପ୍ରଶ୍ନ କଲେ ସମ୍ବାଦୀ ଶୁଣ ଆସେ ପ୍ରଭୁପାଦ ପ୍ରଶ୍ନ କଲେ ଆଜ୍ଞା ଆପଣ ତ ସବୁ ଫାଷ୍ଟ ଫ୍ଲାଇଟ୍ରେ ବୁଲୁଛନ୍ତି, ଫାଷ୍ଟ କାର୍ ଫାଷ୍ଟ ଫ୍ଲାଇଟ୍ ଆଉ ସବୁ ଭଲ ଭଲ ଜିନିଷ ବ୍ୟବହାର କରୁଛନ୍ତି, ଆପଣ ମନ୍ଦିର ଯାଇଥିଲେ ଆପଣ ଦେଖିବେ ମାର୍ବଲ ଘରେ ଆପଣ ରହୁଛନ୍ତି, ଆଉ ମାର୍ବଲ ସବୁ ମାର୍ବଲ ପଡ଼ିଛି, ସେତେବେଳେ ମାର୍ବଲ ମାନେ ବହୁତ ଦାମ, ଆପଣ ତ ବାବାଜୀ ମାନେ ସବୁ ତ୍ୟାଗ ହେବା ଦରକାର, ଆପଣ କେମିତି ଏସବୁ କାମ କରୁଛନ୍ତି, ପୁରା ସୁନ୍ଦର ଦରକାର, ସେ ତ ଭଗବାନଙ୍କ ଲୋକ ପ୍ରପାତ କହିଲେ ଆମେ ସେଠି ରହିଛୁ କୁକୁର ଭଳି, ପ୍ରପାତ ସେ ୱାର୍ଡ଼ କହିନାହାନ୍ତି, ଆମେ ସାଧାରଣ ଭଳି ରହିଛୁ ଚାକର ଭଳି ରହିଛୁ। ପ୍ରପାତ କହିଲେ ଯଦି ପ୍ରେସିଡେଣ୍ଟର ଘର ବା ପ୍ରାଇମ୍ ମିନିଷ୍ଟରର ଘରେ ତା ଚାକର ରହିଛି ସେ କୁ ରହିବ, ଚାକରି ପ୍ରାଇମ୍ ମିନିଷ୍ଟର ସାଙ୍ଗ ଯିବ କି ନାହିଁ, ସେ ଫାଷ୍ଟ ଫ୍ଲାଇଟ୍ରେ ଗଲେ ଯିବି ଫାଷ୍ଟ ଫ୍ଲାଇଟ୍ରେ, ଯଦି ପ୍ରଧାନମନ୍ତ୍ରୀ ରହିବ ଭଲ ମାର୍ବଲ ଘରେ ଚାକର ପଡ଼ିବ, ତା ପାଖରେ ଗଲେ ତ ରହିବ କାମ କଣ ଡାକିବ ନା ମାଲିକ ସେବା କରିବାକୁ ପଡ଼ିବ ନା, ପ୍ରପାତ କହିଲେ ଆମେ ମାର୍ବଲ ଭାବ ରହୁଛୁ କିନ୍ତୁ ମାଲିକ ଭାବ ରହିବ ଚାକର ଭାବ ରହିବ, ଘର ପାଖରେ ଗଲେ ସେବା କରିବେ କେମିତି, ଆଉ ପ୍ରଧାନମନ୍ତ୍ରୀର ଘର କାହିଁକି ମାର୍ବଲ କଲାଟା ଆପଣ କହିପାରିବେ, ପ୍ରଧାନମନ୍ତ୍ରୀ ସେ ସବୁ ବଡ଼ ଲୋକ ଭଗବାନ ସବୁ ବଡ଼ ଲୋକ ତାଙ୍କର ମାର୍ବଲ ପଡ଼ିବ, କିନ୍ତୁ ତାଙ୍କର ପାଖରେ ରହିଛ ପାଖରେ ତ ସବୁ କରିବା କହିଯିବା ଆମେ ତାଙ୍କର ଘର ରହିଛ, ସେ ଆମର ମାଲିକ ଆମେ କିଛି ନାହିଁ, ମାଲିକ ହେଉଛି ସିଏ, ଆମେ ତ ଚାକର ଭଳି ଯାଉଛୁ ଆମେ କ'ଣ ତାଙ୍କ ସେବା କରିବା ପାଇଁ ଦେଉଛୁ, ସେ ଜଣେ ଠିକ ଆମେ ବୁଝୁଛୁ କିନ୍ତୁ ଇସ୍କନ ମନ୍ଦିରକୁ ତ ବହୁତ ସୁନ୍ଦର ପ୍ରସାଦ ସେ ପନିର ପାଏସ ପକୋଡ଼ା ଠିକ ଚାକର କ'ଣ ଖାଇବ, ମାଲିକ ଖାଇ ସାରିକି ଯାହା ପ୍ଲେଟ୍ରେ ପକେଇ ତ ଚାକର ସେ ଖେଳ ନାହିଁ, ତୁମେ ଭଗବାନଙ୍କୁ ଭୋଗ ଲାଗି ସାରିଲା ପରେ ତା ଉଚ୍ଚିଷ୍ଟ ଟଙ୍କା ଆମେ ଖାଉଛ ଆମ ପାଇଁ କ'ଣ ରୋଷେଇ ହେଉଛି, ମନ୍ଦିର ତ ଆମେ ରୋଷେଇ ହେଉ ଭଗବାନ ପାଇଁ ରୋଷେଇ ହେଉଛୁ, ପ୍ରଭୁ ପାଇସାରିଲା ପରେ ଯାହା ଗଳୁଛି ଉଚ୍ଚିଷ୍ଟ ଆମେ ଖାଉଛୁ, ଆମକୁ ସାର ସେ ସାମାଜିକ କିଛି କହିପାରିବନି, ବାସ୍ତବିକ ଆମ ସ୍ଥିତି ସେ ଭଗବାନ ସେ ପ୍ରାର୍ଥନା କରିବା ଦରକାର, ପ୍ରଭୁ ମୁଁ ଦ୍ୱାର ଦେଶରେ ରହିବି ମୋର ଗୃହକୁ ଯିବା ଦରକାର, କାରଣ ଗୃହକୁ ଗଲେ ଅଭିମାନ ଆସେ ମୁଁ ଅଧିକାରୀ, ମୁଁ ଦ୍ୱାର ଦେଶରେ ରହିବି କୁକୁର ବେଳେ ରହିବି, ବାନ୍ଧିବା ନିକଟେ ଆମର କାଲିରେ ମୋତେ ବାନ୍ଧିକି ରଖିବେ, କୁକୁରକୁ ମାଲିକି ବାନ୍ଧିକି ରଖିବେ କିନ୍ତୁ ପାଳନ କରେ କିଏ, ସେ ମାଲିକ ପାଳନ କରନ୍ତି, ଭଗବାନ ଆମକୁ ବାନ୍ଧିକି ରଖିଛନ୍ତି ନା ଲୋକ ମନ୍ଦିରରେ, ଆଉ କେତେଦିନ ଆମକୁ କୁକୁର ଦୃଷ୍ଟିରେ ରଖୁଛି ରଖିଥିବେ, ଯେଦିନ ଆମେ ସେବା କରିଥିବା ରଖିଥିବେ, କୁକୁର ଯଦି ସେବା ନ କରିକି ମାଲିକ କାମୁଡ଼ିବା ପାଇଁ ବାହାରେ ପ୍ରଦମାସ କରିବେ ମାଲିକ ବେଫିଟ୍ ହେବ ଯା ବାପା ତୁ ଯୁଆଡ଼େ ଯାଉଥିବେ ତୋତେ ଟିକେ ମାରୁଛି, ଭଗବାନ ସେଭଳି ଆମକୁ ପିଟେଇ ଦେବେ ପୁଣି ନୟା ରାଜ୍ୟକୁ ଫେରିବାକୁ ପଡ଼ିବ, କାରଣ ପ୍ରଭୁଙ୍କୁ ସବୁ ସମୟ ପ୍ରାର୍ଥନା କରିବା ଦରକାର, ମୋତେ କୁକୁର ଗୋଟେ ଆପଣ ଆଉ କୁକୁର ତୃତୀୟ କାମ ଏଠି କହୁଛନ୍ତି ଯେ କହିଲେ ସୁରସ୍ୟ କାଣ ଏଠି ସେ ସବୁ କଥା କହୁଛନ୍ତି, ପ୍ରତୀପ ଜନରେ ଆସିତେ ନାଦିବ ରାଖିବ ବଳେଇବା ପାଇଁ, ମୁଁ ଏଠି କାହିଁକି କହିଲି ନା କୁକୁର କିଛି ମାଲିକ ସେବା କରିବା ପାଇଁ, ଆଉ ମାଲିକ ଗୁରୁ ବିରୋଧୀ ଲୋକଙ୍କୁ ଘର ଭିତରୁ ପଶିବାକୁ ଦେବ, ଯେଉଁମାନେ ହରିଗୁରୁ ବୈଷ୍ଣବ ବିରୋଧୀ ଯେଉଁମାନେ ଭଗବତ ଭକ୍ତ ନୁହନ୍ତି ତାଙ୍କୁ ମୁଁ ପଶିବାକୁ ଦେବି, ତାଙ୍କୁ ଏଠି ଡିଷ୍ଟର୍ବ କରିବା ପାଇଁ ଦେବିନି, ଭକ୍ତମାନଙ୍କର ଏଇଟା ବହୁତ ବଡ଼ ଜରୁରୀ, ମନ୍ଦିରର ପରିବେଶକୁ ସୁରକ୍ଷା ରଖିବା ଭକ୍ତମାନଙ୍କ କାମ, ଭଗବାନଙ୍କ ସ୍ଥାନ ଯାହା ଏ ଦୃଷ୍ଟି ନାହିଁ ତା ଭକ୍ତି ହେବ, ଏଟାକୁ ଘୁଟିବ ନାହିଁ ଗୋଟେ ଗୋଟେ ଝାଡ଼ୁ ମାରିଲେ ଏଇଟା ଭଗବାନଙ୍କ ସେବା, ଏଠି ଫୁଲ ତୋଳି ଭଗବାନଙ୍କ ସେବା, ଯିଏ ଭଗବାନଙ୍କ ସ୍ଥାନକୁ ଯାଇକି ଆମେ ଆସୁନି ସେ ଭକ୍ତ ହେଲେ ତା ଭକ୍ତି ହେବେ, ଏଠି ପ୍ରଭୁ ରହୁଛନ୍ତି ଏଠି ପ୍ରଭୁ କି ସୌଖିନ ପାଇଁ ବସେଇ ନାହାନ୍ତି, ପ୍ରଭୁପାଦ ଗୁରୁଦେବଙ୍କ ଶୁଦ୍ଧ ଭକ୍ତ ସେ ଜୀବକୁ ଉଦ୍ଧାର କରିବା ପାଇଁ ଏଠି ଡାକିକି ଆମେ ବସେଇଛୁ, ଭଗବାନଙ୍କର ସ୍ଥାନ। ଏଠି ପ୍ରତି ଜନ ଭକ୍ତିର ବିରୋଧୀ ଲୋକ ଯେଉଁମାନେ ଭକ୍ତି କରିବା ପାଇଁ ଆସୁନାହାନ୍ତି ତାଙ୍କୁ ଏଠି ବାହାର କରିବା ଦରକାର, ତାଙ୍କୁ ଏ ପରିବେଶ ରଖିବା ଦରକାର, କାରଣ ସେମାନେ ଆସୁଛନ୍ତି ଏନ୍ଜୟମେଣ୍ଟ କରିବା ଉପଭୋଗ କରିବା। ଏ କୁକୁରଟା ପ୍ରତିପ ଜନର ଆସିତେ ନାଦିବ ରାଖିବ ଗଡ଼େ ରଖାଏ, ସେ କାଳେ ପଶି ଆସିବ। କୁକୁର ଦେଖିଛନ୍ତି କୁକୁର ଖେଦି ଖେଦିଆ କେତେ ବାଟ ନେବ, ତାର ସୀମା ବାହାର, ମାଲିକର ବାଉଣ୍ଡ୍ରି ପାର କରିଦେଇକି ଆସିବ, କାଳେ ବାଉଣ୍ଡ୍ରି ପଶି ଆସିବ ପୁଣି ତ ଖେଦିକି ନେବ, ଗୋଟେ ବିରାଡ଼ି ଦେଇ ପଶି ଆସିବ, କୁକୁର ଖେଦି ଖେଦ ବାଉଣ୍ଡ୍ରି ବାହାରୁ ଗଲା ପର୍ଯ୍ୟନ୍ତ ସେ କେତେ। ଏ କୁକୁର ଗୋଟେ କାମ ଗୁଣ ପ୍ରତ୍ୟେକ ସେ କଥା କହିଛି, ଆଉ ବଞ୍ଚିବ କି ଭଳି ସେଇ ବହୁତ ସୁନ୍ଦର
ପ୍ରସାଦ ସେବିଆ ଉଚ୍ଚିଷ୍ଟ ରାଖିବେ ଆମର ଭୋଜନ ପରମ ଆନନ୍ଦିନ ହବେ ଆମର ଭୋଜନ ପରମ ଆନନ୍ଦ ପ୍ରତିଦିନ ହବେ
ପ୍ରସାଦ ଭଗବାନଙ୍କ ପ୍ରସାଦ ବିନା ଅନ୍ୟ ଜିନିଷ ଭକ୍ଷଣ କରିବା ପ୍ରଭାତ କରି ଭକ୍ତିର ବିରୋଧୀ ଅନ୍ନ। ପ୍ରସାଦ ଭିତରେ କୁକୁର କାହାର ଜିନିଷ ଖାଇବ, କୁକୁର ଉଚ୍ଚିଷ୍ଟ ଖାଇବ, କୁକୁର ପାଇଁ କିଏ ରୋଷେଇ କରୁଛି କହିଛି ତାର ହତଭାଗ ଲୋକମାନେ କୁକୁର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି, କୁକୁର ତାର ଉଚ୍ଚିଷ୍ଟ ଖାଇବା ଲୋକ ମାଲିକ ଯାହା ଖାଇ ସାରିବ ଯାହା ପଳେଇଲା ପ୍ଲେଟ ନେଇ ପକେଇ ଦିଆଯିବ। ଆମେ କୁକୁର ନା, ଆମେ ବୈଷ୍ଣବ କୁକୁର ହେବା, ଆମ ପ୍ରସାଦ ଏ ଭଗବାନ ଆମେ ଏଠି କହୁଛନ୍ତି ତୁ ତବ ନିଜ ଜନ୍ମ ପ୍ରସାଦ ସେବିଆ ଉଚ୍ଚିଷ୍ଟ ରଖିବେ। ହେ କୃଷ୍ଣ ତୁମର ନିଜ ଜନ୍ମ ଯେ ଭକ୍ତ ସେ ପ୍ରସାଦ ସେବନ କରି ଗୁରୁଦେବ ପ୍ରସାଦ ସେବନ କରି ଯାହା ରଖିବେ ଗୋଟେ କୁକୁର ତାଙ୍କ ଉଚ୍ଚିଷ୍ଟ ଖାଇବେ, କିଭଳି ଖାଇବେ ନା ପରମ ଆନନ୍ଦ, ପରମ ଆନନ୍ଦରେ ଭୋଜନ କରିବେ, ଏଇଟା ମୋ ଜୀବନ ହବ। କୃଷ୍ଣଙ୍କର କିଭଳି କୁକୁର ଭଳି ସହାୟ ହେବା ଦରକାର ଭକ୍ତିମଠକୁ, ପରମ ଆନନ୍ଦରେ କୁକୁର ଖାଇସାରିଲା ପରେ ସେ ଲାଞ୍ଜ ହେଲେ ଜଣେଇଲେ ମୁଁ ଖୁସିରେ ଅଛି। ଆମେ ବିଦେଶରେ ଥରେ ନେଇକି କହିଥିଲି ସାର୍, ଆପଣଙ୍କୁ ବିଦେଶରେ ଥରେ ଏଇ ଗୀତର ପ୍ରବଚନ ଦେଇଥିଲି, ସେ ଗୋଟେ ଭକ୍ତ ସେ ଆସୁଛନ୍ତି ଓମ୍ ନମ ପ୍ରଭୁ ଅଛନ୍ତି ଏବେ କୋଲକାତାରେ ଯାଇଥିଲେ ଓମ୍ ନମ ସେ ପଚାରିଲେ ରଷିଆ ଭାଷା ଅଛି ଟ୍ରାନ୍ସଲେସନ୍ କରି ସେ କହିଲେ ଆସ କୁକୁର ସନ୍ତୁଷ୍ଟ ହେଇଗଲେ ଲାଞ୍ଜ ହେଲା, ବୈଷ୍ଣବ ସନ୍ତୁଷ୍ଟ ହେଲେ କେମିତି ଜାଣିବ ସନ୍ତୁଷ୍ଟ ହେଇଛନ୍ତି, ମୁଁ ତାର ଶିକ୍ଷା ଭାବିବ ମୁଁ କହିଲି ସେ ଖୁସି ଅଛନ୍ତି ଶିକ୍ଷା ହବ ତାର ମାତା ଜୀବନଙ୍କର କେମିତି ସେ ବହୁତ ଚାଲା ସେମାନେ ବୁଢ଼ୀ ତ ବହୁତ ମାତା ଜୀବନ ପ୍ରସାଦ ପାଇସାରିଲା ଖୁସି ଦେଉଛନ୍ତି କେମିତି ଆଣିବ। ମୁଁ ତୁମ ଦେଶରେ ସିନା ମାତା ଜୀବନଙ୍କର ଶିକ୍ଷା ନାହିଁ, ଆମ ଦେଶରେ ଆପଣ ଦେଶ ମାତାଙ୍କର ଶିକ୍ଷା ଦିନ ହଁ ଅଛି ନା କେମିତି ଅଛି, ମୁଁ ତୁମ ଦେଶରେ ମାତା ଦେଶ ଛୁଟି କାଟିଦେବି ନା ଆମ ଦେଶରେ ମାତା ଦେଶ ଛୁଟି କାଟିବି ସବୁ ବିଣୀ ଛାଡ଼ ମୁଁ ତାକୁ କରିବି ଇଣ୍ଡିଆରେ ଦେଖିଲି ଲାଗେ ଗାର୍ଲାନ୍ ସେ ଗୋଟେ କାଲର ଫୁଲ ମାଳ ବୋଲି ସେମାନେ ସବୁ ତାଙ୍କୁ ହେଲ୍ପ କରନ୍ତି, ଆଉ ସେ ଖୁସି ହେଲେ ସେ ମୁଣ୍ଡ ଖୋଲେଇଲେ ସେଟା ହୁଏ ସେଟା ତାଙ୍କର ଶିକ୍ଷା ସେ ହସିବେ ସେ ଭା କରିଛନ୍ତି ସେ ହସିବେ ବାସ୍ତବ ଭକ୍ତର ଖୁସି ହେଉଛି ଯେତେବେଳେ ସେ ଆନନ୍ଦରେ ଅଛି ସେ ନିଶ୍ଚିତ ସିଏ ପରମ ଆନନ୍ଦରେ ଭୋଜନ କରୁଥିବ ପରମ ଆନନ୍ଦରେ ପ୍ରଭୁଙ୍କର ନାମ କରୁଥିବ ସେ ଖୁସି ରହିବ ଆପଣ ଯେମିତି ଆନନ୍ଦ ରହିବେ।
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ
କୁକୁର ଏସବୁ ଗୁଣ ଗୁଡ଼ିକ ଏବଂ କୁକୁର ଆଉ ଗୋଟେ ଗୋଟେ ବହୁତ ସୁନ୍ଦର ଗୁଣ କରୁଛୁ, ଏଇଟା ଆମର ବହୁତ ଆବଶ୍ୟକ। ବସିଆ ଶୁଇଆ ତୁମର ଚରଣ
ଯଖନ ଦାଖିଲେ ଚୋରୁନି
ମାଲିକରେ ଯଦି ବିପରୀତ ଲୋକ କେହି ନ ଆସିଥିବ ସେ ଭୋଗିବନି, ଆଉ ଶୋଇଲା ଭଳିଆ ବସିଥିବ। କିନ୍ତୁ କୁକୁର ସବୁବେଳେ କ'ଣ ଚିନ୍ତା, କାହାର ଚିନ୍ତା କରେ କୁକୁର? ମାଲିକ କେତେବେଳେ ମୋତେ ଆସିବ, ମୋତେ ଦେଖାଦେବନି, କେତେବେଳେ ସବୁବେଳେ ମାଲିକ କଥା, ମାଲିକ କେତେବେଳେ ଆସିବ ମୋତେ ପିଟେଇବ, ମାଲିକ କେତେବେଳେ ଆସିବ ମୋତେ ଖାଇବାକୁ ଦେବ। ଭକ୍ତ ସେ ଭଗବାନ ପ୍ରାର୍ଥନା କରିବା ଦରକାର, ପ୍ରଭୁ କିନ୍ତୁ କୁକୁର ଲୋକ ବସିଆ ଶୋଇବା ତୁମାର ଚରଣ ଚିନ୍ତିବ ଶପଥ ଆଣି, ବସିବା ସମୟରେ ଶୋଇବା ସମୟରେ ଚିନ୍ତା, ଆଉ କିଛି ସଂସାର ଚିନ୍ତା ନାହିଁ, ପ୍ରଭୁ ଆପଣଙ୍କର ଚିନ୍ତା କେମିତି ଆମେ ଚିନ୍ତା କରେ। ସେ ଓଡ଼ିଶୀ ସଂସ୍କୃତ ସଙ୍ଗରେ ବନମାଳି ଲେଖିଛନ୍ତି, ଚିତ୍ତ ଦିଅ ଚିନ୍ତା ମାଇଣ୍ଡ ଦିଏ, ଇଏ ଲେଖିଥିଲେ ଗୋଟେ ଆମର ମନ ବୋଧ ଦେଶରେ ଚିତ୍ତରେ ସବୁବେଳେ ଚିନ୍ତା ମାଇଣ୍ଡ ଚିନ୍ତା କରେ, ବସିଆ ଶୋଇଆ ତୁମାର ଚରଣ ଚିନ୍ତିବ ସତତ ହନି, ନାଚିତେ ନାଚିତେ ନିକଟେ ଯାଇବ ଯଖମ ନାଚିବ। ଏଠି ଜଣ ଏଇ ସ୍ଥିତିରେ କୃଷ୍ଣଙ୍କୁ ଏଇ ଭଗବାନ ଶ୍ରୀକୃଷ୍ଣ ନିକଟରେ ପ୍ରାର୍ଥନା, କୃଷ୍ଣ ନିକଟରେ ପ୍ରାର୍ଥନା, କିନ୍ତୁ ଏଠି ଜଣାପଡ଼ୁଛି ଭଗବାନ ଶ୍ରୀକୃଷ୍ଣ ନିକଟରେ ପ୍ରାର୍ଥନା, କାହିଁକି ଏଠି କହୁଛନ୍ତି ନା, ତବ ତବ ନିଜ ଜନ ପ୍ରସାଦ ସେଇ ପ୍ରଭୁଙ୍କୁ ଡାକ୍ତା, ଭଗବାନ ଡାକନ୍ତୁ ବା ଭକ୍ତ ଡାକନ୍ତୁ, କିନ୍ତୁ ଡାକିଲା ମାନେ ମୁଁ କେମିତି ଯିବି, ନାଚିତେ ନାଚିତେ ନିକଟ, କୁକୁର ଡାକିଲା ଦେଖିଛି ମାଲିକ କୁକୁର ଡାକିଲା କେମିତି ହୁଏ, କୁକୁର ମାଲିକ ଡାକିଦେଲା ବେଳେ ଲାଞ୍ଜ ହଲି କାନ ହଲି ମାନେ ତା ଦେହ କେମିତି ସିଏ ମାନେ ନାଚିଲା ଭଳି ଭାଙ୍ଗିବ, ବହୁତ ଆନନ୍ଦ, କାହିଁକି ମାଲିକ ମୋତେ ଡାକିଲା। ଆରେ ଭାଇ କୁକୁର କିଏ ପଚାରେ, ମାଲିକ ବୈଠା ମାତ୍ର ଗୋଡ଼ ଦେଇଛି ଫେରି ଦେଉଥିବ, ସିଏ ଆସିକି କେତେ ତା ମାଲିକ ପ୍ରତି ତାର ସୋନା ସବୁ ସମର୍ପଣ କରିଦେଇଛି ନା, ସବୁ ଦେଇଦେଇଛି ନା, ମାଲିକ ଗୋଡ଼ରେ ବୈଠା ମାରିଥିବ ତାକୁ ପିଠିକ ପିଠିକ ମାରିଥିବ, ସେ ପୁଣି ପଢ଼ିକି ଅନୁଭୂତିବ ଆଣା ଆଣି କାଟୁଥିବ, ପୁଣି କାଳେ ମାଲିକ ମୋତେ ହଁସିବ ସମର୍ପଣ, ମାଲିକ ଯେ ଡାକିଦେଲା ସେ ଭାବିଲେ ମୋର ବହୁତ ବଡ଼ ସୌଭାଗ୍ୟ, ନାଚିତେ ନାଚିତେ ନିକଟେ ଯାଇବ ଯଖନ ଡାକିବ ତୁମେ, ହେ ପ୍ରଭୁ ଆପଣ ତ ମୋତେ ଡାକିଦେବେ, ଏଇ ଯଦି କିଏ କହିବ ସିନା ଗୁରୁଦେବ ଡାକିଦେଲେ ଆମେ ନାଚି ନାଚିକି ଯିବୁ, ଭଗବାନ ଡାକିଲେ କେମିତି ଜାଣିବା, ଏଇଟା ଭଗବାନ ଡାକିଛନ୍ତି ସେବା, ଯଦି ଆମକୁ ଭଗବତ ସେବା ସୁଯୋଗ ମିଳୁଛି ତାହେଲେ ଡାକ ଆସିବ ଆମକୁ, ଯେଉଁ ବୈଷ୍ଣବମାନେ ଆଦେଶ ଦେଉଛନ୍ତି ସେବା କରିବା ପାଇଁ ପ୍ରଭୁଙ୍କର ଆଦେଶ, ସେବା କରିବା ଯେତେବେଳେ ଆମକୁ ସୁଯୋଗ ମିଳୁଛି ତାହେଲେ ଡାକ ଆସିବ, ତେଣୁ ଖୁସି ହେବା ଦରକାର। ସେବା ବିହୀନ ଶରୀର ହେଉଛି ମୃତ୍ୟୁ, ଜୀବନର ସବୁଠୁ ବିପଦପୂର୍ଣ୍ଣ ସମୟ କେଉଁଟା, ଭକ୍ତ ପାଇଁ ପ୍ରଭୁପାଦ ତାଙ୍କ ଭାବାର୍ଥ ଯେଉଁ ସମୟ ସେବା ନାହିଁ, ଭଗବତ ସେବା ନାହିଁ ମାନେ ପ୍ରଭୁପାଦ କୁହନ୍ତି ତୁମର ମନ ବର୍ତ୍ତମାନ ତୁମକୁ ଗୋଟେ ବହୁତ ବଡ଼ ବିପଦ ସ୍ଥାନକୁ ନେଇଯାଇଛି, ସେତେବେଳେ କୃଷ୍ଣ ସ୍ମରଣ କରିବାକୁ ଦେବନି, ବହୁତ ବଡ଼ ବିପଦ ସ୍ଥାନକୁ ନେଇଛି ତୁମର ସେବା ସୁଯୋଗ ମାନେ, ନାଚିତେ ନାଚିତେ ନିକଟ ଯାଇବ ଯତ୍ନ ଡାକିବ ତୁମେ, ସେ ପ୍ରଭୁ କୁକୁରକୁ ଯେମିତି ଡାକିଦେଲେ ସେ କୁକୁର ରୋଗ ଆମର ଭୁବନେଶ୍ୱର ହେବା ଦରକାର, ସେବା ମିଳିଲେ ଆମେ ଆନନ୍ଦିତ ହେବା ଦରକାର, ସେମାନେ ଗୋଟେ ବୋଝେଇ ଭାବି ହେଉଛି ଏବଂ ଭକ୍ତିର ଠାକୁର ଶେଷରେ ବହୁତ ସୁନ୍ଦର କଥା କହୁଛି, କୁକୁରର ଗୋଟିଏ ବଡ଼ ଗୁଣ ହେଲା ନିଜ ଚିନ୍ତା କର ନାହିଁ, ବୈଷ୍ଣ ନେଇକି ଆମେ ନିଜ ଚିନ୍ତା କରିଦେଲେ ଭଗବାନ ବହୁତ ଦୁଃଖ ହେଉ, ଆରେ ଭବିଷ୍ୟତରେ ମୁଁ କ'ଣ କରିବି, ଭବିଷ୍ୟତ ଯୋଜନା ଭକ୍ତରେ କିଛି ନାହିଁ, କିଛି ନାହିଁ, କ'ଣ ହେଉଛି ଯୋଜନା, ମାତୃଗର୍ଭରୁ ଯିଏ ବାହାର କରିକି ଆଣିଛନ୍ତି ଏତେ ବଡ଼ ଅନ୍ଧକାର ଅନ୍ଧକୂପ ଭିତରୁ ମଳମୂତ୍ର ଭିତରୁ ଆଣି ପ୍ରଭୁ କେତେ କେତେ ବଡ଼ ଯୋଜନା ଆମ ପାଇଁ କରିଛନ୍ତି, ଆମେ ପ୍ରଭୁଙ୍କୁ ଭଜନ କରିବା ମାରିଥିଲେ ଟିକେ ମାରିବା, ଏ ଯୋଜନା ଆମ ଜୀବନରେ ଥିଲା, କିଏ ହାତ ଟେକି କହିଲା କି ଆମ ଯୋଜନାର ମୋର ଛୋଟ ପିଲାବେଳେ ଥିଲା ମୁଁ ଭକ୍ତ ହେଇଗଲି, ଆମର କିଛି ଯୋଜନା ନାହିଁ, ସବୁ ପ୍ରଭୁଙ୍କର ଯୋଜନା, ତେଣୁ ପ୍ରଭୁ ଆମକୁ ଯେଉଁ ଅବସ୍ଥାରେ ଅତ୍ୟନ୍ତ ଖୁସି ହେବା ଦରକାର। ଭକ୍ତିମା ଠାକୁର କୁକୁର ଗୁଣ କହୁଛନ୍ତି, ସେ କୁକୁର ଏଇଟା ସବୁଠୁ ବଡ଼ ଗୁଣ ଶେଷରେ କହୁଛନ୍ତି, ନିଜର ପୋଷଣ କଭୁ ନା ଚିନ୍ତିବା ଭଗବତୀ ନ ତୁମର ପାର ତୁମର ପାର ଭୀଷଣ ବହୁନା ଚିନ୍ତିବ ରହିବ ଭାବେ ଏଇଟା ରିସର୍ଚ୍ଚ ଷ୍ଟଡି। ଆମର ଚିନ୍ତା ଯେତେବେଳେ କଲେ ଭକ୍ତିର ଗୋଟେ ଅଙ୍ଗ ହେଉଛି ହାନି ହେଇଗଲା। କ'ଣ ହାନି ହେଲେ ଜାଣିଛ? ମୁଁ ବୁଢ଼ାରେ କ'ଣ କରିବି, ମୋତେ ରୋଗ ହେଲେ କ'ଣ ହେବ, ମୋର ଭବିଷ୍ୟତରେ କ'ଣ ହେବ। ଭଗବାନ ବହୁତ ଦୁଃଖୀ ହେଲେ, ଭଗବାନ ବହୁତ ଦୁଃଖୀ ହେଇଗଲେ, ତାହେଲେ ମୁଁ ଯାହା ନାଥ ମୋତେ ଯିଏ ଆଶ୍ରୟ କରିଛି ସେ ପୁଣି ତାର ଚିନ୍ତା କରୁଛି। କେବେ ହେଲେ ନିଜର ଚିନ୍ତା କିଛି ରଖିବା ଦରକାର, କୁକୁର ତା ନିଜର ଚିନ୍ତା କିଛି ରଖିବା ଦରକାର। କୁକୁର କିଛି ଚିନ୍ତା ଅଛି ଭକ୍ତମା ଠାକୁର କହିଲେ, ମୋତେ ସର୍ବସ୍ୱ ଚରଣ ତୁମାର ସର୍ବସ୍ୱ ତୁମାର ଚରଣ ସଂଖ୍ୟା ପଡ଼ିଛି ତୁମାର ଘରେ, ତୁମି ତ ଠାକୁର ତୁମାର କୁକୁର ବୋଲିଆ ଜାନ। କୁକୁର ବହୁତ ଜ୍ଞାନ କର, ଆଉ କୁକୁରର ଲକ୍ଷଣ ସବୁ ଦେଇଛନ୍ତି, ଏଗୁଡ଼ିକ ଲକ୍ଷଣ ଆମେ ଆଲୋଚନା କରିଥିଲେ। କୁକୁରର ନିଜର ପୋଷଣ ପ୍ରଭୁ ନା ଚିନ୍ତିବ, କୁକୁର କେବେ ନିଜ ପୋଷଣର ଚିନ୍ତା ନାହିଁ। କୁକୁର ଚିନ୍ତା କରୁଛି ଆଜି ଆଜି ଏମିତି ମିଳିଗଲା, କାଲି କିଏ ଗୋଟେ ଖାଇବାକୁ ଦେବ, ସେ ମାରିକି ଦେବ କି ନାହିଁ, ଚିନ୍ତା ନାହିଁ, ଚିନ୍ତା କର, ନିଜର ପୋଷଣର ଚିନ୍ତା ନାହିଁ। ଯେଉଁମାନେ ଭଗବାନ ଗୋଟେ ଆଶ୍ରୟ କରିନାହାନ୍ତି ସେମାନଙ୍କୁ ପ୍ରଭୁ ଦେଉଛନ୍ତି। ଅଖିଳ ବ୍ରହ୍ମାଣ୍ଡର ପତି ଯିଏ ଯିଏ ନାସ୍ତିକ ଠୁ ଆରମ୍ଭ କରି କୀଟ ପଶୁ ପକ୍ଷୀ ମାନେ ମାଗୁଣା ତାକୁ ପୋଷଣ କରୁଛନ୍ତି, ଭକ୍ତ ଉପବାସ ରହିବ ନା କ'ଣ, ଭକ୍ତ ଦରିଦ୍ର ହବ ନା କ'ଣ, ଭକ୍ତ ଧନ ପାଇଁ ଯୋଜନା କରିବାକୁ ପଡ଼ିବ ନା କ'ଣ, ନା ନିଜର ପୋଷଣ ପ୍ରଭୁ ନା ଚିନ୍ତିବ ରହିବ ଭାବେ ରହିବାରେ, ଇଏ ବହୁତ ସୁନ୍ଦର କଥା। କେମିତି ରହିବି ପୋଷଣ ଚିନ୍ତା କରିବି ଭାବେ ରହିବାରେ, ଭଗବାନ ଭକ୍ତି ପୂର୍ଣ୍ଣ ଭକ୍ତିମାନ ହେବି। କୁକୁର ଯେମିତି ତାର ମାଲିକ କଥା ସବୁବେଳେ ଚିନ୍ତା କରୁଛି, ଭକ୍ତଙ୍କୁ ସେଇଭଳି ଗୋପତି ଠାକୁର ଶେଷରେ ଲେଖୁଛନ୍ତି, କିନ୍ତୁ କୁକୁର ନିଜ ସର୍ବସ୍ୱ ମାଲିକକୁ ବର୍ଣ୍ଣନା କରି ଦେଇଛି, ପ୍ରଭୁ ଭକତି ବିନୋଦ ତୁମାର ପାଳକ ବୋଲି ଏଇ ଭକ୍ତିକୁଣ ଠାକୁର ତୁମକୁ ପାଳକ ବୋଲି ଗ୍ରହଣ ଆଜି ବରଣ କରୁଛି। ବରଣ କରିବେ ସ୍ୱାମୀ ସ୍ତ୍ରୀ ସ୍ୱାମୀଙ୍କୁ ବରଣ କରେ, ବିବାହ ପୂର୍ବରୁ ଗୋଟେ ଅଛି କ'ଣ କ'ଣ ବରଣ ବରଣ ମାଳା ଦିଅନ୍ତି ନା ଦିଅନ୍ତିନି କି ଜାଣିଥିଲି ଯେ ବରଣ ମାଳା ଅଛି ସ୍ତ୍ରୀ ବରଣମାଳା ବରଣ କରେ ଜୀବନ ମରଣରେ ମୁଁ ବୋଧ ଭକ୍ତ ବରଣ କରିବ ପ୍ରଭୁ ଦୀକ୍ଷା କାଳେ ଶିଷ୍ୟ କରେ ଆତ୍ମସମର୍ପଣ ସେଇ କାଳେ କୃଷ୍ଣ କାଳେ କରେ ଆତ୍ମସମର୍ପଣ ଏଇ ବରଣ କରାଗଲା କୃଷ୍ଣଙ୍କୁ ବରଣ କରାଗଲା ପତି ଉପରେ ଜଗତପତିଙ୍କୁ ଆଜି ପତି ଉପରେ ପ୍ରଭୁ ଉପରେ ସେ ସେବ୍ୟ ଆମ ସେବ ଏ ବରଣ କରା ବରଣ କରିଲା ଆଉ କାରଣ ଭକ୍ତରେ ଭକ୍ତରେ ଛଅଟା ଆମ୍ବ ଅଛି ସମାଗତ ଛଅଟା ଆମ୍ବ କ'ଣ କ'ଣ ଆନୁକୂଲ୍ୟ ସଂକଳ୍ପ ପ୍ରତିକୂଲ୍ୟ ବର୍ଦ୍ଧନ ରଖିକି ବିଶ୍ୱାସ ବକ୍ତୃତ ବରଣ କଥା ଆତ୍ମନିକ୍ଷେପ କାର୍ପଣ୍ୟ ସୁବିଧା ସମାଗତ କିନ୍ତୁ ସନ୍ଦର୍ଭରେ ଜୀବପାଳ ତାକୁ ବ୍ୟାଖ୍ୟା କରୁଛନ୍ତି ଶରଣାଗତରେ ଛଅଟା ଆମକୁ ମୂଳ ଗୋଟିଏ ଅଂଶ ଆଉ ସବୁ ଅଂଶ ଆଉ ସବୁ ଶାଖା କିନ୍ତୁ ଗଛର ମୂଳ ଆଉ ସବୁ ଶାଖା ନା ଶରଣାଗତରେ ଛଅଟା ଭିତରୁ ଗୋଟିଏ ହେଉଛି ଅଙ୍ଗ ଆଉ ସବୁ ଅଙ୍ଗୀ ବ୍ରାଞ୍ଚ ଅଙ୍ଗୀ ମାନେ ଜାଣିଛ ବା ମୂଳ ଆଉ ଶାଖା ଏଇଟା ବୁଝିନିଅ କେଉଁଟା ଶାଖା କେଉଁଟା ମୂଳ ଶରଣାଗତର ମୂଳ ହେଉଛି ଝିଅପାଲ ଲେଖୁଛନ୍ତି ବକ୍ତୃତ ବରଣ କଥା ବରଣ କଲେ ଏଠି କହିଲେ ନା ଭକ୍ତ ଠାକୁର ଭକ୍ତି ବିନୋଦ ତୁମାର ପାଲକ ବୋଲିଆ ବରଣ ପ୍ରଭୁ ସ୍ତ୍ରୀ ଯେମିତି ସ୍ୱାମୀକୁ ବରଣ କରିଦେବା ଦ୍ୱାରା ସ୍ୱାମୀ ବଦୁଆ ହେଇଗଲେ ସ୍ୱାମୀ ଭ୍ରଷ୍ଟାଚାର ହେଇଗଲେ ଛାଡ଼ିଦେଉଛି ସ୍ତ୍ରୀ ଛାଡ଼ିପାରିବ ବରଣ କରିଛ ଆରେ ଲୌକିକ ଜଗତରେ କି ଏତେ ବଡ଼ ମର୍ଯ୍ୟାଦା ଅଛି ଏ ପରମାର୍ଥ ଜଗତରେ ପ୍ରଭୁ ଆମକୁ କୃପା ନ କରନ୍ତୁ ପ୍ରଭୁ ଆମକୁ ଅସୁବିଧା ହେବ ମୁଁ ଛାଡ଼ୁ ପ୍ରଭୁ ନା ମୁଁ ଦେଖିଛି ଗାଁର ଯେଉଁଠି ପଢ଼ିବା ପାଇଁ ଯାହା ଅଛି ଦେଖିଛି ଗୋଟେ ମାତାଜୀ ଅଛି ମାତା ସ୍ୱାମୀ ଚବିଶ ଘଣ୍ଟା ପିଏ ସେ କହିବ ବାବା ତାକୁ ବୁଝିଲି ଆଉ ସେ ଦେଖିଲେ କିନ୍ତୁ ହରେ କୃଷ୍ଣ କହିବ ଯେତେ ପିଇଥିଲେ ହରେ କୃଷ୍ଣ କହିବ ପାଦ ଧରିବା ପାଇଁ ଆସିବ ଆଉ ମୁଁ ଦେଖି ସେ ରେଜିଷ୍ଟ୍ରେସନ କରିବାକୁ ପଡ଼ିଥିବ କିମ୍ବା ସ୍ତ୍ରୀ ତାକୁ ଆସି ବସେଇ ବସେଇ ବାଟ ସାରା ବସେଇ ବସେଇ ଧରିକି ଯାଉଥିବ। ମୁଁ ଚିନ୍ତା କରେ କି ସ୍ୱାର୍ଥ ଆଉଛି, ଯଦି 24 ଘଣ୍ଟା ପିଉଛି, ସବୁବେଳେ ଘଟଣ କରୁଛି, ଲୋକମାନେ ତାକୁ ବିକାର କରୁଛନ୍ତି, କିନ୍ତୁ ଲୌକିକ ମର୍ଯ୍ୟାଦାକୁ ଲୌକିକ ଧର୍ମାଣ ତା ପାଇଁ ଏତେ ବଡ଼ ବଡ଼ ଜିନିଷ ହେଇଯାଇଛି, ସେ ତ ସ୍ୱାମୀ ଉପରେ ବର୍ଣ୍ଣ କରି ଦତ୍ୟା କରିବ। ମୋତେ ବିଚାର କରିବା କି ତା ଆପଣ କାହିଁ ପଡ଼ୁନି ଛୁଆ ପିଲାକୁ ଧରିବେ, ତାର ଦୁଇଟା ପୁଅ ଗୋଟେ ଝିଅ କାହିଁକି ତା ପାଖରେ ଲୋକଟା ତାର ସରଟା କଷ୍ଟ ହେଇଗଲାଣି, ଆଉ ସବୁବେଳେ ବଦମାସ କରୁଛି, ଯେତେ ପଇସା ନୂଆବର୍ଷ ଦିନ ହଁ ସେ ତାର ଛୋଟ ପଡ଼ା ଧରି ଯାଇଛି, 5 ଟଙ୍କା ଧରିଲେ ଖଟି ଖଟି 5 ଟଙ୍କା ଆଣିଛି, 5 ଟଙ୍କା ଧରିକି ନେଇକି ଯାଇଛି, ଆମିଷ ଧରିକି ଆସିଛି, ମୋତେ ଧରିକି ଆସିବ କୁହା ତର ପଇସା ଦେଇଛି, ପୁଅ 5 ଟଙ୍କା ହଜେଇ ଦେଇଛି ହଜେଇ ଦେଇଛି, ସିଏ କାନ୍ଦିକି ଗଡ଼ୁନି, ମୁଁ ରେଜିଷ୍ଟ୍ରେସନରେ ମରିବ, ମୁଁ ଆଜି ରେ ଲାଗିଲି ମୁଁ ପଢ଼ି ମରିବି, ମୋର 5 ଟଙ୍କା ହଜିଗଲା, ପୁଅ କାମ ହଜେଇଦେଲା ମାନେ କିଏ ଦେଇଛି। କିନ୍ତୁ ମୁଁ ଦେଖୁଛି ତାର ମାତା ତାକୁ ବୁଝେଇ କରିଛି, ଆରେ ଲୌକିକ ଜଗତରେ ଗୋଟେ ହୀନାଚାର, ଗୋଟେ ଅସଦାଚାର ବ୍ୟକ୍ତି ପ୍ରତି ସେ ତାକୁ ସ୍ୱାମୀ ବୋଲି ବରଣ କରିଛି ବୋଲି ସେ ଆଜି ତାକୁ ତ୍ୟାଗ କରିଦେବ। ଆମେ ଗୁରୁଦେବଙ୍କୁ ବରଣ କରିଛେ, ପ୍ରଭୁପାଦଙ୍କୁ ବରଣ କରିଛେ, ଆଚାର୍ଯ୍ୟମାନଙ୍କୁ ବରଣ କରିଛେ, କୃଷ୍ଣଙ୍କୁ ବରଣ କରିଛେ, ପ୍ରଭୁ ଯଦି ଅସୁବିଧା ହେଲା ମାନେ ତ୍ୟାଗ କରିଦେବା, ଏଇଟା କେଉଁ ପରିଚାର ଲୌକିକ ମର୍ଯ୍ୟାଦାର ଇଏ ଭିନ୍ନ, ଏଥିପାଇଁ ଏଠି ଭକ୍ତଙ୍କ ଠାରୁ ନାହିଁ ପ୍ରଭୁ ଭକ୍ତ ନିଜର ପୋଷଣ ବହୁନା ଚିନ୍ତି ମୋ ରହିବ ଭାବର ଘରେ ଭକତି ବିନୋଦ ତୁମାରେ ତାଲକ ଭୂ ଆପଣ ତୁମକୁ ପାଳକ ଭଳିବା ଦରକାର। ଏଇ ଯେଉଁ 6ଟି ଅଙ୍ଗ ଭିତରେ ମୁଖ୍ୟ ଅଙ୍ଗ ଗୁଡ଼ା ବକ୍ତୃତି ବର୍ଣ୍ଣ, କୃଷ୍ଣ ସବୁ ପରିସ୍ଥିତିରେ ମୋର ପାଳକ ମୋର ରକ୍ଷକ, ଯେକୌଣସି ପରିସ୍ଥିତି ଆସିଲେ ଆରେ ମୁଁ ଆଜି କର୍ମୀ ହେଇଗଲି ମୋର ସେ ପାଳକ ମୋର ରକ୍ଷକ, ଆଜି ମୁଁ ପ୍ରଭୁଙ୍କର ଭକ୍ତି କରୁଛି, ମୁଁ ଚାନ୍ଦା ଦେଲି, ମୁଁ ଆଜି ସେ ଆଚାର୍ଯ୍ୟ କହିଲେ ବୋଲି ମୁଁ ରାସ୍ତାରେ ଝାଡ଼ୁ ମାରିଥିଲି, ଚାନ୍ଦାଳକୁ ଆଣିକି ରଜା ଆଜି କରିଦେଇଛନ୍ତି ନା ଭଗବାନ ରୂପା ଯେ ଆମେ ରଜା କରିଛନ୍ତି ନା, ମଥାରେ ମାଳି ତେଲକୁ ମାରିବା, ପ୍ରଭୁଙ୍କର ନାମ କରିବା, ପ୍ରସାଦ ପାଇବା, ସେ କ'ଣ କର ସୌଭାଗ୍ୟ ନାହିଁ, ଭଗବାନ ଶ୍ରୀକୃଷ୍ଣ ଆଜି ଦୟା କରିକି ଆମ ରାଜା କରିଛନ୍ତି, ଚାକରାଣୀକୁ ରାଜା ଧରି ଆସିଲା, ତାକୁ ରାଣୀ କରିକି ରଖିଲା, ପୁଣି କିଛି ଦିନ ପରେ ଛାଡ଼ିଲା, ଚାକରାଣୀର କିଛି ଖରାପ ହେଉନି, ଝାଡ଼ ଦ୍ୱାରା ଚାକରାଣୀ ଯେତେ କିଛି ଲସ୍ ହେଇଯିବ, ଯେ ଝାଡ଼ ମାରୁଥିଲା ସେ ରାସ୍ତା ଘାଡ଼େ ଘାଡ଼େ ମଧ୍ୟ ଦୁଃଖ ହେଇଯିବ, କିନ୍ତୁ ନିନ୍ଦା କରିବେ ଲୋକ କାହାକୁ, ରାଜାଙ୍କୁ, ଲୋକ ରାଜାଙ୍କୁ ନିନ୍ଦା କରେ, ଭକ୍ତ ସେଇଭଳି ଭଗବାନ ପ୍ରଭୁ ମୁଁ ଆପଣଙ୍କୁ ବରଣ କରିଛି, ଆପଣ ମୋ ରକ୍ଷକ ମୋର ପାଳକ, ଆଉ ମୁଁ ଏଇ ଭକ୍ତି ରାସ୍ତାରେ ବିଚ୍ୟୁତ ହେଇଯାଏ, ମୁଁ କାଲି କର୍ମୀ ହେଇକି ବୁଲିବି, ସେଥିରେ ମୋର କ'ଣ ଠିକ ହେଇଯିବ, ମୁଁ କିଛି ଠିକ ହେବି, ନିନ୍ଦା କରିବେ ଲୋକ ତାଙ୍କର ଦେଖ ଭକ୍ତ ହେଇଥିଲା ଆଜି ଏହା କରିଛି, ସେଥିରେ ନିନ୍ଦାଟା ଆପଣଙ୍କ ହେବ, ଆରେ ରାଜାକୁ ନିନ୍ଦା, ଚାକରଣୀ କ'ଣ ନିନ୍ଦା, ତା ପ୍ରଶ୍ନ ଅଛି, ସେ ଚାକରଣୀ ପ୍ରଶ୍ନ ସେ ରହିଲା, ସେ ଧାରଣ ରହିଲା, ସେ ଗୋଟେ ଭଜନ ଲେଖିଛନ୍ତି, ନିତ୍ୟାନନ୍ଦ ଜଣେ ଭଜନ ଲେଖିଛନ୍ତି, ସେ କହୁଛନ୍ତି ପ୍ରଭୁ, ସେ ଭଜନ ସମୟରେ ବହୁତ ସୁନ୍ଦର ଲାଗେ, ପ୍ରଭୁ ଆପଣ ମୋ ବିପଦ ଦେଖି ଆପଣ ଦୁଃଖ ଲାଗୁଥିବ, ମୁଁ ବହୁତ ବଡ଼ ଦୁଃଖ ରହିଛି, ସଂସାରରେ କଷ୍ଟ ପାଉଛି, ମୋ ଦୁଃଖରେ ମୋ ଦୁଃଖରେ ନୁହେଁ, ମୋ ଅନ୍ତରରେ ଗୋଟେ ବହୁତ ବଡ଼ ବେଦନା ଅଛି, ନା କୌଣସି ବେଦନା ନା, ମୁଁ ଆପଣଙ୍କ ନାମ କରିକରି ମୋର ଆଜି ଅବସ୍ଥା ହେଇଛି, ମୋତେ ଦୁଃଖ ପାଉଛି, ଏଇ ଚିନ୍ତାଟା ଯେତେବେଳେ ବାହାର ଲୋକମାନେ କରିବେ କଥା ଶୁଣିବେ, ସେତେବେଳେ ନିନ୍ଦା ଆପଣ କରିବେ, ସେଇ କଥା ମୁଁ ଚିନ୍ତା କରି ଦିନ ରାତି ମରୁଛି, ମୋର ମୋ ସମୟ କଷ୍ଟ ହେଇଯାଉଛି, ମୁଁ ଦୁଃଖ ପାଉଛି, କ'ଣ ମୋର ଚିନ୍ତା ନାହିଁ, ମୋର ଚିନ୍ତା କ'ଣ ନା, ମୋର ଚିନ୍ତା ହେଉଛି ମୁଁ ଦିନ ରାତି କ'ଣ ଚିନ୍ତା କରୁଛି, ଆରେ ଲୋକମାନେ କ'ଣ କହିବେ, ସିଏ ପ୍ରଭୁଙ୍କୁ ଡାକିବା ଯେମିତି ଦୁଃଖ ପାଇଛି, ଏଇ ଚିନ୍ତାରେ ମୋ ଦିନ ରାତି ମରୁଛି, ବହୁତ ସୁନ୍ଦର ଭାବେ ଲେଖିଛନ୍ତି ସେ, କାରଣ ସେ ପାଳନ ଗୋଟେ ବରଣ କରିଦେଇଛି ନା, ଭକ୍ତି ପଠା କରିଛନ୍ତି, କୁକୁର ଯେମିତି ବରଣ କରିଏ ମୁଁ ମାରିବି, ମୋତେ ରଖ ବା ପିଟିକି ବାହାର କରିବ, ମୋର କିଛି ଦୁର୍ଘଟଣା ଖାଇବାକୁ ଦେଉ ବା ନ ଦେଉ, ମୁଁ ଜଗି ରହିବି, ପଡ଼ିକି ରହିବି, ସେ ଆମର ରାଧାନନ୍ଦ ବହୁତ ଥିଲା ବେଳେ ମୁଁ ଅଟୋବର 6 ମାସ ଥିଲି, ଅଛନ୍ତି ରାଧାନନ୍ଦ ବାବୁ, ସେ କୁକୁର ନାମ କ'ଣ ବା କୁକୁର ଥିଲା କାଳିଆ, ସେ ଦିଦିନ ରହିଲା କି ରାଧାନନ୍ଦକୁ ତାକୁ ବାଡ଼େଇ କରି ସେ କଥା କହିଲା ହେଲା କହିବ, ରାଧାନନ୍ଦକୁ ତ କହୁ ତାକୁ ବାଡ଼େଇ ବାଡ଼େଇ ନେଇକି ସେ ଗେଟ୍ ବାହାରେ ଛାଡ଼ିଦେବ, ସେ ବସି ଆସିଲେ ବାଡ଼ି ଦେଖିବି, ସେ ଗେଟ୍ ବାହାରକୁ ଗଲା ଖାଇବି ଗଲା, କେବଳ ଚାରିଶହ ପାଞ୍ଚ ମୁଁ ତାଙ୍କୁ ଗାଡ଼ି ଦେବି କାହିଁକି ନା ସେ କୁଆଡ଼େ ବାହାର ଯାଉଛି କେଉଁଠି ବିଶ୍ୱାସ ବିଶ୍ୱାସ ଖାଇକି ଆସିବୁ ଆଗରୁ ବାହାର ଯାଉନଥିଲା ଏବେ କାହିଁ ବାହାର କଥା ପୁରୀ ଗଲେ କିନ୍ତୁ ସେଇ ଯେ ବାହାର ବସିଲେ କାନ୍ଦିବ ଗଲା ଏତିକି ଗୁଣ ଅଛି ଚିନ୍ତା କରନ୍ତୁ ଆମେ କୃଷ୍ଣ ସେଥି ସମୟ ହରିଦାସ ତାକୁ ସେୟା କରେ ସଚିର ମନ୍ଦନ ରାକ ଉପା କରେ କୁକୁର କରିବାକୁ ରାକ ବୈଷ୍ଣ କୁକୁରରେ କ'ଣ ଆମ ଗୋଟେ ଜିନିଷ ଅଛି ତେଣୁ ଆମର ଯେଉଁ ଭକ୍ତି ବୈଷ୍ଣବ ଆନୁଗତ୍ୟରେ ବୈଷ୍ଣବଙ୍କର ନିକଟରେ କୁକୁର ମନୋଭାବ ଆମର କେମିତି ଆସିବ ଏଇଥିରେ ହିଁ ଆମର କଲ୍ୟାଣ ହେବ ଆଉ ଏଇ ଜିନିଷ ଆମେ କେବଳ ବୈଷ୍ଣବଙ୍କ ଚରିତ୍ର ଶିଖିପାରିବୁ ଜୀବନରେ ଭକ୍ତି ହଉ ବା ନ ହଉ ଯଦି ଆପଣ ମହାପ୍ରଭୁଙ୍କ ଭକ୍ତ ମାନଙ୍କର ଜୀବନ ସେ ଜାଣିଛନ୍ତି ଭକ୍ତିକୁ ଆପଣ ମାପିପାରିବେ ନିଜେ ନିଜେ ମାପିପାରିବେ ମୁଁ କେଉଁ ଅବସ୍ଥାରେ ଅଛି ସେମାନେ କେଉଁ ଅବସ୍ଥାରେ ଥିଲେ ବୈଷ୍ଣବମାନଙ୍କର ଜୀବନ କିପରି ଥିଲା ସନାତନ ଗୋସ୍ୱାମୀଙ୍କ କଥା ଆଜି ମୁଁ ଟିକେ ଆରମ୍ଭ କରିବି ମୋର ଆଜି ଇଚ୍ଛା ଥିଲା ବୈଷ୍ଣବ ମହିମା କରିବି ଏବେ ସନାତନ ଗୋସ୍ୱାମୀ ସହିତ ଆଉ 10-15 ମିନିଟ୍ କହିକି ତାପରେ କଥାକୁ ବିଶ୍ରାମ ଦେବେ ତାହେଲେ ଠିକ୍ 7 ବେଳେ ଦେବେ 9 ସମୟରେ ତା ବିଶ୍ରାମ ଦିଆଯିବେ ମନ୍ଦିରରେ ମଙ୍ଗଳାରତି ପ୍ରଭୁଙ୍କର ସେବା ଅଛି ଭକ୍ତମାନେ ସେବା କରୁଛନ୍ତି 7 ସମୟରେ ସମସ୍ତେ ଟିକେ ଆସିବା ପାଇଁ ଚେଷ୍ଟା କରିବେ ଶୁଣିଥିଲେ ଆମେ ସନାତନ ଗୋସ୍ୱାମୀ ମହାପ୍ରଭୁ କାଶୀରେ ଭେଟିଲା ପରେ ସନାତନ ଗୋସ୍ୱାମୀ ପଠେଇଲେ ବୃନ୍ଦାବନକୁ ଯା ଏବଂ ସନାତନ ଗୋସ୍ୱାମୀ ବୃନ୍ଦାବନରେ ଯାଇ ପହଞ୍ଚନ୍ତି ମହାପ୍ରଭୁ ଆଦେଶ ଦେଇଛନ୍ତି ବୃନ୍ଦାବନର ଆଦେଶ ତ ଜୀବନର ସର୍ବସ୍ୱ ଯେତେବେଳେ ମହାପ୍ରଭୁ ଆଦେଶ ଚାରିଟି ଆଦେଶ ଦେଇଛନ୍ତି ତୁମେ ଅପର ଭକ୍ତି ଶାସ୍ତ୍ର ପ୍ରଚାର ମଥୁରା ତେ ରକ୍ତ ତୀର୍ଥ କର ବୃନ୍ଦାବନେ କୃଷ୍ଣ ସେବା ବୈଷ୍ଣବ ଆଚାର ଭକ୍ତି ସ୍ମୃତି ଶାସ୍ତ୍ର ଭକ୍ତି ସ୍ମୃତି ଶାସ୍ତ୍ର କରି ଗ୍ରହ ପ୍ରଚାର ଏ ରୂପ ସନାତନଙ୍କ ପ୍ରତି ତାଙ୍କ ବଂଶର ରଥ ଜୀବଗତି ଦେବଗୋସ୍ୱାମୀଙ୍କ ପ୍ରତି ବୈଷ୍ଣବ ସମ୍ରାଟ ହେଲେ ତାଙ୍କ ପ୍ରତି ଏ ଆଦେଶ ଥିଲା ଲୁପ୍ତ ତୀର୍ଥ ଉଦ୍ଧାର କରିବେ ବୃନ୍ଦାବନ ଆମେ ଶୁଣୁଥିଲେ ଲୋକନାଥ ଗୋସ୍ୱାମୀଙ୍କର ଚରିତ୍ରରେ ଜଗନ୍ମାନଙ୍କ ପ୍ରଭାବରୁ ସବୁ ଲୁପ୍ତ ହେଇଯାଉ ଯେତେ କୁଣ୍ଡ ଦେଖୁଛନ୍ତି ଏ ଗୋସ୍ୱାମୀମାନେ ପ୍ରକଟ କରିଛନ୍ତି ତା ଭିତରେ ମୁଖ୍ୟରେ ଲୋକନାଥ ଆଉ ଆମର ରୂପ ସନାତନ ଜୀବ ମହାପ୍ରଭୁ ଆଦେଶ ଦେଇଛନ୍ତି ସନାତନ ତୁମେ ରଜକୁ ଯିବ ରଜରେ ହିଁ ସେବା କରିବ ଭକ୍ତି ଜୀବନ କ'ଣ କି ଆମର ତ ଭକ୍ତିର ସୂକ୍ଷ୍ମ ରହସ୍ୟ କିଛି ଜାଣିପାରୁନି ସେଥିପାଇଁ ମନ ଭିତରେ ଉଦାସ ଭାବ ରହୁଛି ସେବା ଭାବ ନାହିଁ ସେବା ବିନା ସର୍ବଦା ମୃତ୍ୟୁ ହୁଏ ଏଇ ଯୋଉ କେନ୍ଦ୍ର ସବୁ ଗୃହପାଠ କରିଛନ୍ତି ଏଠି ସେବା ଅର୍ପଣ କରିବା ଆପଣମାନେ ଗାଁ ଦେଖିବେ ବର୍ତ୍ତମାନ ପ୍ରଭୁବାଦ ପ୍ରାୟରେ ବହୁତ ଶିକ୍ଷିତ ଯୁବକମାନେ ଆସୁଛନ୍ତି ଆଉ ସେମାନେ କିଭଳି ସେବା ଅର୍ପଣ କରୁଛନ୍ତି ବହୁତ ସୁନ୍ଦର ଭାବରେ ସେବା କରୁଛନ୍ତି ସ୍ୱାଭାବିକ ଭାବରେ ନିଜେ ଆସି କି କହିବ ପ୍ରଭୁ ପ୍ରଜା ସେବା କରେ କି ପ୍ରଭୁ ଫୁଲ ସେବା କରେ ସ୍ୱାଭାବିକ ସେବା କରିବା କଥା କାରଣ ସେବାରେ ଭଗବାନ ଖୁସି ହୁଅନ୍ତି ଗୁରୁକୃଷ୍ଣ ଖୁସି ହୁଅନ୍ତି ସନାତନ ଚାହିଁଥିଲେ ଜୀବନ ସାରା ସେଟା ମଞ୍ଜାରୀ ସେ ତ ଚାହିଁଥିଲେ କେବଳ ଭଜନ କରି ଲୀଳା ସ୍ମରଣ କରି ଦିନ କଟାଇଥାନ୍ତି କିନ୍ତୁ ମହାପ୍ରଭୁଙ୍କ ଆଦେଶ ପୂର୍ବକ ସେବାକୁ ସେ ପାଳନ କରୁଛନ୍ତି ସେଥିପାଇଁ ସେ ଭୋଜନ କରିପାରନ୍ତି ନା ଛାଡ଼ି ଭୋଗ ବିଳାସ ବହୁ ତଳେ କରିବାସ 2-4 ଉପବାସ 2-3 ଭୋଜନ କରିପାରନ୍ତି ନା କାହିଁକି ନାମ ସରଣୀ ଲେଖା ହେଇନି ଶାସ୍ତ୍ର ରଚନା ହେଇନି ଆଉ ମଥୁରା ତ ବହୁତ ଦୂର ସେତେବେଳେ ତ ମଥୁରା କେବଳ ଏକମାତ୍ର ଯଶସ୍ୱୀ ବ୍ରାହ୍ମଣମାନଙ୍କର ଥିଲେ ବୃନ୍ଦାବନର ଆଉ କେହି ନଥିଲେ ତେଣୁ ସନାତନ ତ ବୃନ୍ଦାବନର ଥିଲେ ଏତେ ବାଟ ଯିବା ଏତେ ବାଟ ଯିବା ଆସିବା ସମୟ ପଡ଼ିବ ଶାସ୍ତ୍ର ରଚନା କରିବ ପୁଣି 2-4 ତଳୁ ତଳେ ବସି ଉପବାସ କରିବ ଶରୀର ଉପବାସ ନଷ୍ଟ ହୋଇନି ତାହେଲେ ସନାତନ କହିଲେ ଆପଣ ଉପବାସ କରନ୍ତୁ ବୋଲି କିନ୍ତୁ ଶରୀର ଅନିୟମିତ ଭୋଜନରେ ନଷ୍ଟ ହୁଏ ଶରୀର ଉପବାସରେ ନଷ୍ଟ ହୁଏ ନା ପୁଣି ଉପବାସ କେଉଁ ଉଦ୍ଦେଶ୍ୟରେ କରୁଥିଲେ ପ୍ରଭୁଙ୍କ ସ୍ମରଣରେ ଶରୀର ଧାରଣାରେ ସେ ଭୁଲି ଯାଉଥିଲେ କାହିଁକି ଲୁପ୍ତ ତୀର୍ଥ ଉଦ୍ଧାର କରିବେ ଏଣେ ଚିନ୍ତା ভক্তিশাস্ত্র কতবার রচনা করি মানে কতবার বৈষ্ণব সেবা প্রকাশ পাই গ্রন্থ লিখিনি কতবার মানে কতবার বিঘ্ন সেবা প্রকট করি মহাপ্রভু বলছেন না বিঘ্ন সেবা সেবা প্রকাশ করি সনাতন বসি কৌতলে কান্দন দেবসি আর এত দিন ব্রজের বাস হয়ে গেল কাহিঁ তো কৌশি প্রভু গায়ে দেখা দেবে কাহিঁ তো ভগবান শ্রীকৃষ্ণের বিঘ্ন আমি পাইলু বসি কান্দন এইভাবে অবস্থায় কখনো বনে শাক অল বনে কৃপা মুখ দেহ দুই চারি ঘাস আর বড় চিন্তার দুঃখ রয়েছে মাধবী গৃহ যাতে না অল বনরে ব্রজ বনরে ঘাস পত্র কিছু নিয়ে আসে তত্ত মাটি পাত্রে তো সিজে দিন দুই চারি ঘাস দুই চারি থর খেয়ে সব রক্ষা গুরুদেবকে সেবা করে এই শরীরকে শরীর হচ্ছে ভোগের আকার প্রভুঙ্ সেবা পাই শরীরকে সমর্পণ করাটা হচ্ছে ত্যাগ তপ তপ শব্দের কল্পনা দিয়ে আমি লিখেছি কৃষ্ণ আমি কত স্বরূপ অর্পণ করেছি এটা তপস্যা সেই কথা কিন্তু আউ বৃন্দাবনে যাই পৌঁছতে সনাতন গোস্বামী অল বন শাক কুশলু যেকোন শাগ আনি পত্র আনি সিজেই তাকে প্রদান করছেন আর বস্ত্র কিছু ঠিক নাই সূক্ষ্ম বস্ত্র বাজে গা শুয়ে বস্ত্র পিন্ধছেন সূক্ষ্ম বস্ত্র অথবা বস্ত্র শরীরে বাজুছি পবন ধূরার ধূসরটা বিহরে কৃষ্ণ চিন্তায় গুরু সেবা হমি বিগ্রহ প্রকাশ হমি শাস্ত্র রচনা শুনে নাম বদন শুনে সময় অতিবাহিত হয়েছি ধূরে পড়ন্তু লোটন করন্তু ধূরে ধূসর হয়েছে তা আর যে বস্ত্র পিন্ধছেন সে বস্ত্র কিভাবে সুন্দর বস্ত্র সূক্ষ্ম বস্ত্র সব শরীরে বাজু ভগবান দেওয়া শরীর সে দেখা যাচ্ছে সূক্ষ্ম বস্ত্র বাজে গা ধূরে ধূসর গা কণ্ঠকে বিদ্ধ হয়ে পা আবেশ হচ্ছে ক্রন্থন করছি গুরুত্ব সেবা নির্বেদ্য আসছে অন্তরে পাদরে সব কটা বাজি গোড়ে সব ছোট বিক্ষেপ রক্ত আধারে বলছে সনাতন এইভাবে ভাবে ব্রজমন্ডে বলছেন বহুদিন এইভাবে রহিলা পরে মহাপ্রভুর কথা স্মরণ আসে কোন কহিলি এত দিন তো হয়ে গেল মহাপ্রভু মহাপ্রভু সে তো সনাতন প্রভু সাক্ষাৎ দিয়ে আসিলে মহাপ্রভু বৃন্দাবন ফেরবে সময় প্রয়াগ মকর সংক্রান্তি চারিদিন রহিলি স্নান করিলি সেতু কারণ সাঙ্গরে আছেন বড় বড় পুকুর ভট্টাচার্য সে ব্যস্ত হচ্ছেন শীঘ্র কিভাবে বৃন্দাবন বাহার করি মহাপ্রভু নিয়ে আসবে আপনার চিন্তা করতু মহাপ্রভু ভক্তঙ্কর ভাব মহাপ্রভুঙ্কর ভাব আর আমার কেউ ভাব সে মহাপ্রভু যেতবে ঝাড় ফুট পথরে যাচ্ছেন শ্রীক্ষেত্রের পিলাঠার দশ গুণ বড়ছে তাঁর ভাব পথ ভিতরে তাই পথরে পৌঁছিলে শত গুণ হয়ে ভাব আউ সহস্র গুণের বন্ধগুলি বলুছেন দ্বাদশ গুণ সহস্র গুণ ভাব মহাপ্রভু সবাড়িয়া ভাব বলভদ্র ভেটা দেখেন গোটে সম্ভব যেতবে যমুনা গোটে ঝাঁপু দৌঁছেন সেতবে কদম্ব বৃক্ষ ধরি ভোগ হয়ে কল্পনা করছেন বলভদ্র ভেটাচার্য কে শীঘ্র মহাপ্রভু বৃন্দাবন বাহার করে নিয়েছি নহে সময় কৃষ্ণ একা হিও রাজপুত্র জানি দিয়ে রাজপুত কৃষ্ণদাস সে আসি পৌঁছে গেলে সে বলভদ্র ভেটাচার্য সাহায্য করে দুইজন সময় পাবে না মহাপ্রভু এতে ভাব সহস্র কোন ভাব মহাপ্রভু শীঘ্র শীঘ্র বুলাই বুলাই বুঝেই বুঝেই কিন্তু প্রভু আপনার পরিচালন্তু মকর সংক্রান্তি স্নান করলেন মহাপ্রভু তো মকর মেলা দর্শন দেবে মকর সংক্রান্তি স্নান হয় না প্রায় মকর তীর্থ না প্রয়াগ স্নান সময় আসছন্তি সেই সময়ে সনাতন আমি যাইছি যে বন্দীকে যাইথিলে সেই ভেটে আছে তারপরে মহাপ্রভু ফেরি আসছেন না বৃন্দাবন সে বর্তমানে আসি পৌঁছতে বেড়া চলে সনাতন আর রূপঙ্কর ভেটা নেই রূপ আগে আসছিল মহাপ্রভুর সহিত রূপ গোস্বামী আসলে বৃন্দাবন কিন্তু রূপ গোস্বামী ঘরক ফেরিছে কিন্তু সনাতন ঘরক ফেরি না কাহিঁকি না রূপ গোস্বামী তো নৌকার বোঝ করি বহু ধন সম্পত্তি আনিদিলে সেগুলো বাট করিকি ভাগ করিকি সব সমস্যা ছেড়েই আসছে ସେ କଣ କଲେ ନା ମହାପ୍ରଭୁଙ୍କୁ ଭେଟିଲା ପରେ ବୃନ୍ଦାବନକୁ ଗଲେ, ବୃନ୍ଦାବନ ସାଙ୍ଗେ ସାଙ୍ଗେ ଲୀଳାଚଳ କଲେ ଏବଂ ମହାପ୍ରଭୁଙ୍କ ପାଖରେ ଦଶ ମାସ ରହିଲେ। ଦଶ ମାସ ରହି ସନାତନ ମହାପ୍ରଭୁଙ୍କୁ ଭେଟିବା ପୂର୍ବରୁ ଦଶ ଦିନ ପୂର୍ବରୁ ପଳେଇ ଯେତେବେଳେ ରୂପ ସନାତନର ଭେଟ ହେଲେ ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ କଥା କରେ ପତ୍ର ଲେଖି ଅର୍ଥ ରଖେ ଦୁଇ ଭେଟ ଭେଟ ହେଇନି। ସନାତନ ସମୟରେ ବ୍ୟାକୁଳ ହେଉଛନ୍ତି ରୂପ କେଉଁ ବିଷ୍ଣୁଙ୍କୁ ଦର୍ଶନ କରିବେ ଅନୁଭବଙ୍କୁ ବି ଦର୍ଶନ କରିବେ ସନାତନ ଅନୁଭବଙ୍କୁ ଦର୍ଶନ କରିପାରିଲେ ତେଣୁ ସନାତନ ଗୋସ୍ୱାମୀ ସ୍ଥିର କଲେ ପଡ଼ିବେ ଯଦି ମହାପ୍ରଭୁ ଲୀଳାଚଳ ଦେଖି ତେଣୁ ସେ ଝାଡ଼ିଖଣ୍ଡ ପଥ ଦେଇ ପାରୁଛନ୍ତି। ସନାତନ ଗୋସ୍ୱାମୀଙ୍କର ଦୁଇଟି ବହୁତ ଶିକ୍ଷଣୀୟ ଲୀଳା କୃଷ୍ଣମାନଙ୍କ ପାଇଁ ବହୁତ ସୁରାଚାର ଲୀଳା ଏ ଦୁଇଟି ଲୀଳା ଚୈତନ୍ୟତାଙ୍କର ଅନ୍ତରୀଳା ହେଉଛି। ମହାପ୍ରଭୁ ଦର୍ଶନ କରିବା ପାଇଁ ଆସୁଛନ୍ତି, ଆସୁଛନ୍ତି କେଉଁ ସାଙ୍ଗେ କେଉଁ କଥାରେ ନା ଝାଡ଼ିଖଣ୍ଡ କଥାରେ ନୂତନ କରିକି ଆସୁଛନ୍ତି। ଝାଡ଼ିଖଣ୍ଡ କେଉଁ ଅଞ୍ଚଳକୁ କୁହାଯାଏ ଆଠଗଡ଼ କଟକର ଗଡ଼ଗଡ଼ିଆ ଘାଟ ପାର ହେଲା ପରେ ମହାପ୍ରଭୁଙ୍କର ଯେଉଁ ପାଦଚିହ୍ନ ଅଛନ୍ତି ଚଣଟା ଘାଟରେ ସେଇଭଳି ମହାପ୍ରଭୁ ଯାଏ ସେଟା ଆଗରୁ ଘାଟ ଥିଲା ଚଣଟା ଘାଟ ଆଜି ମହାପ୍ରଭୁଙ୍କ ପଦଚିହ୍ନ ପ୍ରସ୍ତରରେ ଆଜି ଅଛନ୍ତି। ପାଦ ମହାପ୍ରଭୁଙ୍କର ପଶି ଯାଇଛି ଯେମିତି ଆଲାରନାଥ ଥିଲେ ସେଇଭଳି ପ୍ରଥମ ହେଉଛି ଆଠଗଡ଼ ପଡ଼ୁଛି ନା ରୌପାଜୀ ମାନେ ଝାଡ଼ଖଣ୍ଡ କେଉଁ କେଉଁ ଏରିଆରେ ଝାଡ଼ଖଣ୍ଡ କେମିତି ପ୍ରଭୁଙ୍କ ଅଛନ୍ତି ଅମୃତପ୍ରଭା ଭାଷାରେ ଭକ୍ତିମ ଠାକୁର ତାଙ୍କର ଅଛନ୍ତି ଆଠଗଡ଼ ଆଠଗଡ଼ ପରେ ଢେଙ୍କାନାଳ ଅନୁଗୁଳ ଅନୁଗୁଳ ପରେ ପାଲଘଡ଼ା ପାଲଘଡ଼ା ପରେ ବଣେଇ ଆମେ ପ୍ରଚାର କରିବା ପାଇଁ ଏ ଜାଗା ଜାଣିଛୁ ବଣେଇ ବାଙ୍କଡ଼ା ବ୍ଲକ ଏସବୁ ବଣେଇ ଗୋଟେ ବ୍ଲକ ପାଲଘଡ଼ା ଗୋଟେ ସବ୍ ଡିଭିଜନ ବାଙ୍କଡ଼ା ବଣେଇ ବଣେଇ ପରେ ହଁ ରାଜା ତାପରେ କରିଯିବେ ଏ ରାସ୍ତା ହେଇକି ଛୋଟନାଗପୁର ଭାଇ ଏ ଭିତରେ କାଶୀ ପର୍ଯ୍ୟନ୍ତ ଜଙ୍ଗଲ ଥିଲେ ଏଟାକୁ ଝାଡ଼ଖଣ୍ଡ ବୋଲି କୁହାଯାଏ ଏଇ ଏରିଆଟାକୁ ଝାଡ଼ଖଣ୍ଡ ବୋଲି କୁହାଯାଏ। ସନାତନ ଚିତ୍ର କରିଛନ୍ତି ମହାପ୍ରଭୁ ତ ଏଇ ରାସ୍ତାରେ ଆସିଲା ବୋଲି ମୁଁ ଶୁଣିଛି ବଳଭଦ୍ର ଭଟ୍ଟାଚାର୍ଯ୍ୟ କହୁଥିଲେ ହାତୀମାନଙ୍କୁ ବଚେଇଛନ୍ତି ଆଉ ଅତି ସୁଖରେ ମହାପ୍ରଭୁ ବଳଭଦ୍ର ଭଟ୍ଟାଚାର୍ଯ୍ୟ କହୁଛନ୍ତି ବଳଭଦ୍ର ଭଟ୍ଟାଚାର୍ଯ୍ୟ ବଳ ସ୍ନିଗ୍ଧ ନାମନାହାନ୍ତି କାରଣ ମହାପ୍ରଭୁ ଦକ୍ଷିଣ ଦେଶକୁ ଯାଇଥିଲେ ସାଙ୍ଗରେ କାହାକୁ ନେଇଥିଲେ କାଲା କୃଷ୍ଣଦାସକୁ ନେଇଥିଲେ ନା ସେଥି ଜଣେ ଭଟ୍ଟାଖାରି ପଛରେ ନାରୀମାନଙ୍କ ପଛରେ ପଡ଼ିବେ ମହାପ୍ରଭୁ ସେବକ ରଖିବେ ସେବକ ରଖିବା ବଡ଼ ଧନ୍ଦା ନିଜ କାମ ନିଜେ କର୍ମ ଭଲ ସେବକ ରଖିବେ ସେବକର ଗୁଣ ଆଜି ରାମଚନ୍ଦ୍ର ଦଶରଥ ଭଳି ପୁତ୍ର ଏ ଦଶରଥ ଆଜି ରାମଚନ୍ଦ୍ର ଭଳି ପୁତ୍ରକୁ ହରାଇଲେ କାହା ପାଇଁ ସେବକ ପାଇଁ ଦଶରଥ ଆଜି ଏତେ ଅସୁବିଧା ପଡ଼ିଲେ ରାମଚନ୍ଦ୍ର ଜଣେ ଜୀବନ ତାଙ୍କୁ ଆଜି ହରାଇଲେ ଟଙ୍କା ନାହିଁ ହେଲେ ସେବକ କିଭଳି ହେବା ଦରକାର କୌଣସି ସେବକ ହିଁ କଷ୍ଟ ମହାପ୍ରଭୁ କହିଲେ ଯାହା ସ୍ନିଗ୍ଧ ମନ କି କୋମଳ ମନ କୋମଳ ସ୍ୱଭାବ ସରଳ ସ୍ୱଭାବ ମୁଁ ତାକୁ ନେଇକି ଯିବି ମହାପ୍ରଭୁ ମୁଁ କାହା ପାଇଁ ଏକା ହେଇଯିବି ବୃନ୍ଦାବନ ନିତ୍ୟାନନ୍ଦ ସାର୍ବଭୌମ ଭଟ୍ଟାଚାର୍ଯ୍ୟ କହିଲେ ପ୍ରଭୁ ଆପଣ ମାଳା କେତେବେଳେ କରିବେ କାନ୍ଥରେ କାନ୍ଧରେ କଣ୍ଠାକୁ କିଭଳି ରଖିବେ ବସ୍ତ୍ର କିଭଳି ରଖିବେ ଆଉ ଜଳପାତ୍ର କେମିତି ପଡ଼ିବେ ଜଳପାତ୍ର ତ ଦରକାର ଆଉ କେତେବେଳେ ଆପଣ କେଉଁ ଭାବରେ ରହିବେ ଆପଣ ସବୁବେଳେ ବିକେ ଆମେ ଅନୁରୋଧ କରୁଛୁ ଆପଣ ଜଣେ ବ୍ରାହ୍ମଣକୁ ନେଇକି ଯାଉଛି ସରଳ ବ୍ରାହ୍ମଣ ସିଦ୍ଧ ବ୍ରାହ୍ମଣ ବଳଭଦ୍ର ଭଳି ଯାଇଛି ଆଉ ମହାପ୍ରଭୁ ବର୍ଣ୍ଣପଥରେ ଗଲାବେଳେ ସେ ସୁନ୍ଦର ସେବା କରିଛନ୍ତି ଆଉ ବଳଭଦ୍ର ଭଟ୍ଟାଚାର୍ଯ୍ୟ ମହାପ୍ରଭୁ କହିଛନ୍ତି ବଳଭଦ୍ର ମୋ ଜୀବନରେ ସବୁଠୁ ସୁଖ ସମୟ ହେଲା ଏଇ ଝାଡ଼ଖଣ୍ଡ ମନରେ ଯିବା ସମୟ ଆଉ ମୁଁ ତୁମ ରୁଣ୍ଡି ହେଇଗଲି ତୁମର ଯେମିତି ସେବା କରିଛି ମୁଁ ବହୁ ଆନନ୍ଦ ପାଇଲି ଏ ପଶୁପକ୍ଷୀମାନଙ୍କ ସହିତ ରହି ଆମେ ସମସ୍ତେ ନିତ୍ୟ କୀର୍ତ୍ତନ କରୁଛନ୍ତି ମନର ଶାଗକୁ ମନର ଫଳଫଳ ମୁଁ ଭୋଜନ କରୁଛି କେଉଁଠି କେଉଁଠି ବ୍ରାହ୍ମଣମାନେ ମୋତେ ଭୋଜନ ଦେଉଛନ୍ତି ମୋତେ ବହୁ ଆନନ୍ଦ ଲାଗୁଛି ତେଣୁ ସନାତନକୁ ଶୁଣିଲେ ମହାପ୍ରଭୁ ଆନନ୍ଦ ପାଇଛନ୍ତି ସେଥିରେ ମୁଁ ବି ସେ ଝାଡ଼ଖଣ୍ଡ ପଥରେ ଯିବି ତେଣୁ ମହାପ୍ରଭୁ ଯେତେବେଳେ ଝାଡ଼ଖଣ୍ଡ ପଥରେ ଆସୁଛନ୍ତି ତାଙ୍କ ଦେହରେ ସବୁ କଣ୍ଡୁ ବାହାରିଛି କୁଣ୍ଡିଆ ଚୈତନ୍ୟ ଚରିତ୍ର ସେ ବର୍ଣ୍ଣନା ଅଛନ୍ତି ঝাড়খণ্ড জলের দোষে উপবাস হইতে
ঝাড়খণ্ড জলের দোষে উপবাস হইতে
ডাকে পাণ্ডু হল যেতে বস্ত্র অলঙ্কার সব পিঁধেছি সব পিঁধেছি কিন্তু বস্ত্র তা সুন্দর দেখা হব তা প্রশংসা করবে ভক্তি দেবী বস্ত্র হলে গোস্বামীর জীবন এটা যখন ভরপুর হয়ে সনাতন পথ দিকে আসছেন পথ দিয়ে আসলে বেড়ে ঝাড়খণ্ডী পথ ঝাড়খণ্ড জলের দোষ উপবাস হয়েছে তাঁর শরীরে কন্ডু হয়েছে কুণ্ডে রোগ হয়েছে আুজছেন কুণ্ডে আলো মানে কুণ্ডে করে না আবু রস বাহুছে কুণ্ডে হয়ে গেলে সব পানি বেড়ে সিগনেট লাগবে সে কুণ্ডে বৈষ্ণব শরত দিবসে মহাপ্রভু লীলা করছেন পরীক্ষা করি বর্তমান সনাতন বৈষ্ণবকে শিখে সনাতনের অন্তরণ দুইটি যুগ তার শরীর অবস্থা হয়েছে ঝাড়খণ্ডে জলের দোষ গণপথ ভিতরে আসলে স্নান করে দিও স্নান করে দেওয়া মানে পত্র করে দিব না পত্র কচা পত্র স্নান করে দেওয়া মানে কুটে হবে না কুটে হবে আউ উপবাস হয়ে উপবাস অতি উপবাস করবে গণপথের আসলে বোঝানো বেড়া সেটা লাগবে না কাহ গোস্বামীক অলা উচিত জীবন কিন্তু মন কথায় কোনো আমি যেটা গেলে আমার সবধান আমি প্রথম চিন্তা হবো কোন খাইয়া পিয়া ধরিবা কিন্তু কোনো পকাইব সেটা তো আমি হিন্দি উপবাস করে প্রচুর হয়েছি শরীরে পিতাংশ অধিক বৃদ্ধি হয়েছে পিতাংশ হল মানে শরীরে কুণ্ডিয়া বেশি ভারী শরীরে পিতাংশ যোগ সব ভারিছি গ্রহণভূমি বস্তু তাদের এনে স্নান করে ঝাড়খণ্ড জল বনভূমি তেমন কন্ডু হয়ে যাইছি সব রস পৌঁছে কুণ্ডিয়া তার রস হয়েছে আর সনাতন পথ ভিতরে চিন্তা করতে আসে আসিনি তো বহুত ওরা কাম পাই কিন্তু বর্তমান জীবনটা বেকার হয়ে কম কৌশল নির্বদ্য নির্বেদ্য হইলে পথে করে যাবে যা মন হচ্ছে নির্বেদ্য আসছে নির্বেদ্য কাকে পাওয়া যায় নির্বেদ্য নাম উত্তর আসছি কে নির্বেদ্য আসছে যেটা স্বরদণ্ড আছে এটা ভগবান তো কোনো ভক্তি যেটা দুঃখ পাইব দুঃখ সময়ে তার নির্বেদ্য আসিলা কারণ এটা পবিত্র করুণা গুরুদেবের করুণা বৈষ্ণবের করুণা বলে নির্বেদ্য কোন এ সংসার হচ্ছে অনিত্য এ স্বর্গ হচ্ছে অনিত্য এই অনিত্য স্বর্গ সংসারী অনিত্য কিন্তু গোটিয়ে দিনে মানে বোঝানো হল না তা ভিতরে স্বর্গ চিন্তা আমার অধিক হয়েছে সনাতন চিন্তা করছে কথা ভিতরে এটা তার নির্বেদ্য আসছে কেতে দিলে তো ঘর ছাড়িয়ে আসিলে ସୁଶୀଲ ସାହ ଦରବାର ତ ମୋର ଚାଲିଗଲା ଦିନ ଘରଛାଣି ଆସିଲି ବ୍ରଜରେ ଗୋଟିଏ ବର୍ଷ ବି ରହିଲି କିନ୍ତୁ ଶରୀର ଅବସ୍ଥା ଆଜ୍ଞା ଆଉ ଶରୀର ଯଦି ପ୍ରଭୁଙ୍କ ସେବା କରିବା ଲାଭ କ'ଣ ଅଛି ରତ୍ନଦାସ ଠାକୁର କହିଲେ ଠିକ କ'ଣ ନରୋତ୍ତମ ଦାସ ଦିନ ନାଭେଲ ଫଳିଆ ନିଚ ଜାତି ଦେହ ମୋର ଅତ୍ୟନ୍ତ ଅସା ଜନ୍ମ ହିଁ ତ ନିଚ ଜାତି ନିଚ ତ ଜନ୍ମ ହେଇନାହାନ୍ତି ମହାରାଷ୍ଟ୍ରୀୟ ବ୍ରାହ୍ମଣ ରାଜବଂଶ ବ୍ରାହ୍ମଣ ଉତ୍ତମ କୁମାର ବ୍ରାହ୍ମଣ ଯଦି ପଚରା ଯାଏ ବୈଷ୍ଣବ ତୁମର କି ଜାତି ବୈଷ୍ଣବ ପ୍ରଥମ ପାଇଁ ସବୁ ବିଚାର ତାର ଜାତି କ'ଣ କାହାର କେଉଁ ଜାତି କିଏ କହିଲେ ଥିଲା ଜାତିଟା ସ୍ୱର ନା ଆତ୍ମାର କେଉଁ ଜାତି ଆମେ କ'ଣ ଆମେ ସବୁ ଆମେ ବ୍ରାହ୍ମଣ ହେଇଛେ କ୍ଷତ୍ର ହେଇଛେ ବୈଶ୍ୟ ହେଇଛେ ଶୂଦ୍ର ହେଇଛେ ଅନ୍ତର୍ଯ୍ୟ ହେଇଛେ କିରାତ ଅଭ୍ରାନ୍ତ ପରିନ୍ଦ ପୁରୁକଷ ଆଭିର ବିହା ଜଗନ ପ୍ରସାଦ ଯେତେ କିଛି ଜାତି ଆମେ ସବୁ ହେଇଛେ ଆଚାର୍ଯ୍ୟକୁ ପଚରା ଗଲା ବହି ସଭା ଭିତରେ ରାଜା ତାଙ୍କୁ ଗୁରୁ ବୋଲି ଗ୍ରହଣ କରିଥିଲେ ସେ ରାମାନନ୍ଦ ସମ୍ପ୍ରଦାୟ ଆଚାର୍ଯ୍ୟ ତାଙ୍କୁ ପଚରା ପଣ୍ଡିତ ମାନେ ଥିଲେ ସେ କହିଲେ ସେ ତ ନିଚ କୂଳରେ ଜନ୍ମ ହେଇଥିଲେ ଆଉ ରାମଚନ୍ଦ୍ର ମହାପ୍ରଭୁଙ୍କର ଭକ୍ତ ରାଜାଙ୍କୁ ଏମାନେ କାମରେ ପୁରସ୍କାର ଦେଲେ ଔଷଧ ଦେଲେ ପଣ୍ଡିତ ମାନେ ଆଜ୍ଞା ଆପଣ ତାଙ୍କୁ ଗୁରୁ ବୋଲି ଗ୍ରହଣ କଲେ ସେ ନିଜ ହାତରେ ଜନ୍ମ ହେଇଛନ୍ତି ରାଜପଣ୍ଡିତ ଗୁରୁଦେବାସୀ ପହଞ୍ଚି ପହଞ୍ଚିଗଲେ ଏଇ ତାଙ୍କ ପାଖରେ ତାଙ୍କ ସେବା କଲେ ରାଜା ପଚାରିଲେ ଗୁରୁଦେବ ମୁଁ ଜୀବନରେ ଆପଣଙ୍କର ସେବା କରିକରି ଆସିଛି ମୋ ମନ ଭିତରେ ସନ୍ଦେହ ଆସିଛି ଗୋଟିଏ ଜିନିଷ ମୁଁ ଆପଣ ପଚାରୁଛି ଆପଣଙ୍କୁ ପଚାରିବାର ମୋର ଅଧିକାର ନାହିଁ ଆପଣ କେଉଁ ଜାତିର ସେତେବେଳେ ସେ ତ ନେଇକାନ୍ତିର ଭକ୍ତ ରାମଚନ୍ଦ୍ର ମହାପ୍ରଭୁଙ୍କର ସେ କାନ୍ତିରେ ମୋ ବୋଲି ତେଣୁ ମହାରାଜ ଶିଷ୍ୟ କହିଲେ ମହାରାଜ ଆପଣ ତ ରାଜା ଆପଣଙ୍କର ଉପାଧି ଅଛି ମୋର ଉପାଧି ମୁଁ କ'ଣ ଦେବି ସର୍ବୋପାଧି ବ୍ରହ୍ମ ତତ୍ପର ପ୍ରେରଣୀର୍ମଳ ଋଷିକେଶ ଋଷିକେଶ ଋଷିକେଣ ଋଷିକେଶ ସେଇ ବର ଭକ୍ତି ଉଠେ ତୁମେ ତ ନିଜକୁ ରାଜା ବୋଲି ମାନୁଛ ସେମାନେ ପଣ୍ଡିତ ବୋଲି ମାନୁଛ ମୁଁ ତ କିଛି ମାନିପାରୁନି ନିଜକୁ ଗୁରୁଦେବ କହୁଛନ୍ତି ଏଭଳି ଆରେ ମୋର ମୁଁ ଯେ ସଂସାର ନୁହେଁ ମୁଁ ସେ ସଂସାର ହେଇଥିଲେ ମୁଁ କେଉଁ ଜାତି ବୋଲି କହିଥାନ୍ତି ଏ ସଂସାର ହେଲେ ମୁଁ ବ୍ରାହ୍ମଣ ହେବି କ୍ଷେତ୍ର ହେବି ବୈଷ୍ଣବ ସୂତ୍ର ହେବି ମୁଁ ତ ଶ୍ରୀରାମଙ୍କର ମୁଁ ଶ୍ରୀରାମଚନ୍ଦ୍ର ମହାପ୍ରଭୁଙ୍କର ମୁଁ ତାଙ୍କର ଦାସ ମୁଁ ରାମ ଦାସ ପଚାରିଲେ ତୁମର ଦାସ କ'ଣ ତୁମର ଜାତି କ'ଣ ନା ରାମଚନ୍ଦ୍ର ମହାପ୍ରଭୁଙ୍କର ଯେଉଁ ଜାତି ମୋର ସେ ଜାତି ମୁଁ ତାଙ୍କ ସଂସାର ପଣ୍ଡିତ ମାନେ ତୁମେ ଯେ ରାମଚନ୍ଦ୍ରଙ୍କର ତାଙ୍କ ପ୍ରଭୁ ଯଦି ଆସି କହିଦେବେ ହଁ ତୁମେ ତାଙ୍କର ବୋଲି ତାହେଲେ ଆମେ ଜାଣିବୁ ତୁମେ ବି ରାମଚନ୍ଦ୍ର ମହାପ୍ରଭୁଙ୍କର ନିଜ ଲୋକ ଭରି ସଭାରେ ଯିଏ କାନ୍ଦିଲେ ରାମ ଯଦି ସଂସାର ହେଇଛି ତାହେଲେ ମୁଁ ଭସ୍ମ ହେଇଛି ସାଙ୍ଗେ ସାଙ୍ଗେ ଆଉ ମୁଁ ଯଦି ଆପଣଙ୍କର ହେଇଥିଲି ଆପଣଙ୍କୁ ଆସିକି ସାକ୍ଷୀ ଲାଭ ମୋ ସଂସାର ମୁଁ ଆପଣ ମୁଁ କୌଣସି ଜାତି ଲୋକ ନାହିଁ ମୁଁ ଆପଣଙ୍କର ରାମଚନ୍ଦ୍ର ମହାପ୍ରଭୁ ଭରି ସଭାରେ ଆଣିଲା ସାଙ୍ଗେ ସାଙ୍ଗେ ଘରି ପଳେଇବ ମୁଁ ତୁମେ ମୋ ତୁମେ ସଂସାର ପାଇଁ ଆବଶ୍ୟକ ସଂସାର ତୁମେ ଜାଣିପାରିବ ବୈଷ୍ଣବ ଏ ସଂସାରରେ ଭଗବାନ କରିଛି ସଂସାର ତୁମେ କିନ୍ତୁ ଯଦି ବୈଷ୍ଣବ କେହି କର୍ମୀ ଲୋକ ତାକୁ ପଚାରେ ତୁମେ କେଉଁ ଜାତି ମୁଁ ସବୁଠୁ ନିଶ୍ଚୟ ସନାତନ ମହାରାଷ୍ଟ୍ର ବ୍ରାହ୍ମଣ ଶରୀର ବି କଣ୍ଡୁଳି ହେଇଯାଇଛି ରସ ବୋହୁଛି ଉପବାସ କରିଛନ୍ତି ଝାଡ଼ଖଣ୍ଡ ଜଳରେ ସ୍ନାନ କରିଛନ୍ତି ବିଭିନ୍ନ ଉତ୍ତର ଆସୁଛି ସ୍ୱର୍ଗ କଣ ଲାଭ ପ୍ରଭୁଙ୍କୁ ସେବାରେ ଲାଗିବନି ଆଉ ନିଚ ଜାତି ଦେହ ମୋର ଅତ୍ୟନ୍ତ ଅସାର କେଉଁ ଦେହ ଅସାର ଯେଉଁ ଦେହ ପରମାର୍ଥରେ ପ୍ରଭୁଙ୍କ ସେବା ଲାଗେ ନା ମୂଳଙ୍କ ସେବା ଲାଗେ ନା ସେ ଦେହ ହେଉଛି ଅସାର ଦେହଟା ଆଉ ପ୍ରଭୁଙ୍କୁ ସେବାରେ ଲାଗିବ ନା ଅସାର ହେଇଗଲ ଆଉ ମୋ ଜୀବନର ବଡ଼ ଲସ୍ କ'ଣ କ୍ଷତି କ'ଣ ଆମ ନିଜ ବଡ଼ ଦରକାର ନିଚ ଦ୍ରୌପଦୀ ମହାନ୍ତି କେବଳ ଅଷ୍ଟ୍ରେଲିଆରେ ପ୍ରବଚନ କରୁଥିଲେ ଦ୍ରୌପଦୀ ପ୍ରବଚନରେ ପ୍ରଭୁଙ୍କୁ କଡ଼ା କଥା କହିଲେ କହିଲେ ଯେଉଁମାନେ କୃଷ୍ଣ ଭଜନ ଫାର୍ଷ୍ଟ କ୍ଲାସ୍ ସେକେଣ୍ଡ କ୍ଲାସ୍ ଥାର୍ଡ କ୍ଲାସ୍ ସେସବୁ ପ୍ରଭୁପଦ ପୁଣି ଆସିଲେ ମୁଁ ସେଠି ସବୁ ବୈଜ୍ଞାନିକମାନେ ଥିଲେ ବଡ଼ ବଡ଼ ଲୋକମାନେ ଥିଲେ ତାହେଲେ ଜଣେ ଶିଖିଲେ ବସିଥିଲେ ସେ ପ୍ରଭୁପଦ କଥା ଉଦାହରଣ କୃଷ୍ଣ ଭଗବାନ କହୁଛନ୍ତି ସଂସାର ଭଗବାନ ସେ ରୂପି କହିଲା ପ୍ରବଚନ ଶେଷରେ ଓହୋ ଆପଣ ଏତେ ବଡ଼ ଉଚ୍ଚ ଆସନରେ ବସିଛନ୍ତି ବୋଲି ଆପଣ କହୁଛନ୍ତି ଆପଣ ଫାର୍ଷ୍ଟ କ୍ଲାସ୍ ଲୋକ ଆମେ ତଳେ ବସିଛନ୍ତି ଆପଣ ଆମକୁ ଥାର୍ଡ କ୍ଲାସ୍ ବୋଲି କହୁଛନ୍ତି ଆପଣ ପ୍ରକୃତରେ କେଉଁ କ୍ଲାସ୍ ଲୋକ ଆପଣ ଫାର୍ଷ୍ଟ କ୍ଲାସ୍ ନା ସେକେଣ୍ଡ କ୍ଲାସ୍ ନା ଥାର୍ଡ କ୍ଲାସ୍ ନା ଲାଷ୍ଟ ପ୍ରବଦ କହିଲେ ଆମେ କିଛି ଲୋଏଷ୍ଟ କରିପାରିବୁ ସବୁଠୁ ଆମର କ୍ଲାସ୍ କିଛି ନାହିଁ ଆମର କ୍ଲାସ୍ କ'ଣ ଆମର କ୍ୱେଶ୍ଚନ୍ କିଛି ନାହିଁ ପ୍ରବଚନ କହିଲେ ଗୋପୀ ଭର୍ତ୍ତୁ ପଦକମଳ ଦାସ ଦାସାନ ଦାସ ଦାସଙ୍କର 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 ଦାସ ଆଉ ପୋଷ୍ଟ କ'ଣ ଅଛନ୍ତି ଆମେ ଫାର୍ଷ୍ଟ କ୍ଲାସ୍ ନୁହଁ କି ସେକେଣ୍ଡ କ୍ଲାସ୍ ନୁହଁ କି ଥାର୍ଡ କ୍ଲାସ୍ ନୁହଁ ସେ ଏକବାର ସେ ଲକ୍ଷ୍ମୀ ପ୍ରଶ୍ନ କରୁଥିବେ ନିଆଁରେ ଯେମିତି ପାଣି ପଡ଼େ ଏତେ ବଡ଼ ସାଧୁ ଏମିତି ତାଙ୍କ ପଛରେ ରିପୋର୍ଟର ମାନେ ଧରୁଛନ୍ତି ସେ କହୁଛନ୍ତି ଆମର ଦାସର 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 ଦାସ ସେ ସାଙ୍ଗେ ସାଙ୍ଗେ ପ୍ରଭୁ ଆମ ପାଖରେ ପଡ଼ିବେ ନା ନା ଆପଣ ପ୍ରକୃତରେ ସାଧୁ ଆପଣ ଯାହା କହୁଛନ୍ତି ଠିକ୍ ଆମେ ବୁଝିବା ପ୍ରକୃତରେ ଆମର ସ୍ଥିତି କ'ଣ ଏ ସମାଧାନ କହୁଛନ୍ତି ନିଚ ଜାତି ଦେହ ମୋର ଅତ୍ୟନ୍ତ ଅସାର ତାହେଲେ ଆମେ ଶୁଣିବା ଏକ ସମୟ ହେଇଗଲେ ଆମେ କାଲି ଶୁଣିବା ସନାତନ ପକ୍ଷ ଭିତରେ ସଂକଳ୍ପ କରିକି ଆସୁଛି ଏବଂ କାରଣ କହିକି ଆସୁଛି ମୁଁ ଏ ଦେହଟା ନଷ୍ଟ କରିବି କାହିଁକି ସର୍ବ ସର୍ବ ଯଦି ଭଗବାନ ସେବା ନ ଲାଗିଲା ସର୍ବ ତୁ ମାୟା ସେବା କରିବ ବିଷୟକୁ ଏ ସଂସାର ଆକୁ ଭୋଗ କରିବ ସର୍ବ ଯଦି ପ୍ରଭୁଙ୍କ ସେବା ନ ଲାଗିଲା ସଂସାର ଆକୁ ବ୍ୟବହାର କରିବ ଶରୀରକୁ ସଂସାର ଶରୀରରୁ ସ୍ୱାର୍ଥ ମିଳୁଛି ଏ ସର୍ବ ଯଦି ପ୍ରଭୁଙ୍କୁ କାମ କରିବା ପ୍ରଭୁଙ୍କ ସେବା ନ କରିବ ସଂସାର ଏତେ କ'ଣ ଖାଇବା ଉଚିତ ତେଣୁ ସନାତନ ପକ୍ଷ ଭିତରେ କାଲି ଚିନ୍ତା କରିକି ଆସିବେ ମୁଁ ସର୍ବକୁ ନଷ୍ଟ କରିଦେବି ମହାପ୍ରଭୁ ଜାଣିବେ ସୂର୍ଯ୍ୟାଷ୍ଟ ସାଙ୍ଗରେ ମିଳନ ହେବ ମହାପ୍ରଭୁ